নমো ভগবতে বাসুদেবায়। শ্রীমদ ভগবদ গীতার ପ୍ରଥମ ଅଧ୍ୟାୟ ରାମାୟଣ ଯେଉଁ ଶ୍ରବଣ କରୁଥିଲେ, ଧୃତରାଷ୍ଟ୍ରଙ୍କର ପ୍ରଶ୍ନର ଉତ୍ତର ଦେଇସାରିଲା ପରେ ସଞ୍ଜୟ ଯେହେତୁ ବ୍ୟାସଙ୍କର କୃପାପ୍ରାପ୍ତ ହୋଇଥିବା ସଞ୍ଜୟ ଧୃତରାଷ୍ଟ୍ରଙ୍କର ପ୍ରଥମ ସନ୍ଦେହକୁ ଦୂରୀଭୂତ କଲେ 9ଟି ଶ୍ଳୋକ ଦ୍ୱାରା। ଧୃତରାଷ୍ଟ୍ରଙ୍କର ଯେଉଁ ସନ୍ଦେହ ଥିଲା ଯେ ମୋର ପୁତ୍ରର କିଛି ପରିବର୍ତ୍ତନ ହେବ, ଧାର୍ମିକ ହେବ ନା, କିଛି ଜାଗ୍ରତ ହେବ, ସନ୍ଦେହକୁ ଦୂରୀଭୂତ କରି ଯୁଦ୍ଧ ଯେ ନିଶ୍ଚିତ ତାକୁ ପ୍ରତିପାଦିତ କଲେ। ତା ପୂର୍ବରୁ କିଛି ଶ୍ଳୋକ ଦ୍ୱାରା ପୁତ୍ରର ଧର୍ମ ଭାବନା କିଛି ଧର୍ମ ଭାବନାରେ ପରିବର୍ତ୍ତନ ନେଇ, ବରଂ ଅଧାର୍ମିକ ଭାବନାଟି ଦେଖେଇଲେ, କେମିତି ଭୀଷ୍ମଙ୍କୁ ଦ୍ରୋଣଙ୍କୁ ସେ ବ୍ୟବହାର କଲେ ଏବଂ ପିତାମହ ଭୀଷ୍ମ ସାମ୍ପ୍ରତିକ ପରିସ୍ଥିତି ବା ମହାଭାରତ ଯୁଦ୍ଧର ସମସ୍ତ ଯାକ ଯେ ଭୂମିକା ଯାହା ରହିଛି, ଭଗବାନ କୃଷ୍ଣଙ୍କର ଇଚ୍ଛାରେ କିଭଳି ଏଇଟା ହଉଛି, ଆଉ ଯେଉଁଥିପାଇଁ ସେ ବହୁ ଦିନରୁ ବା ବହୁ ଶହ ବର୍ଷ ପୂର୍ବରୁ ସେ ଜଗିକି ବସିଛନ୍ତି, ପରମାର୍ଥ ରାଜ୍ୟରେ ହଉ ଭୌତିକ ଜିନିଷ ଛାଡି ଦିଆଯାଏ, କାରଣ ଭୌତିକ ଜିନିଷରେ ପୁଣି ବି ଯୋଉ ଭୌତିକ ଜିନିଷରେ ଯେଉଁମାନେ ଲୋକମାନେ କିଛି ପାଉଛନ୍ତି ସେମାନଙ୍କ ଧୈର୍ଯ୍ୟ ବି ଅଛି, ଧୈର୍ଯ୍ୟ ବିନା ତ କୌଣସି କାର୍ଯ୍ୟ ହେଇପାରିବନି। ଉତ୍ସାହ ନିଶ୍ଚାତ ଧରିଆତ, ଧୈର୍ଯ୍ୟଟା ସେ ପର୍ଯ୍ୟନ୍ତ ଗୋଟେ ବ୍ୟକ୍ତି ରହିବନି ଯେପର୍ଯ୍ୟନ୍ତ ତାର ନିଶ୍ଚୟାତ୍ମକ ମନୋବୃଦ୍ଧି ନ ଆସେ, ମୁଁ ଭଗବାନଙ୍କୁ ପାଇବି ଏଟା ଜଣଙ୍କ ନିଶ୍ଚୟ କଲା ପରେ ତା ସେ ଧୈର୍ଯ୍ୟ ରଖିବ। ନିଶ୍ଚୟକୁ କଣ୍ଟିନ୍ୟୁ କରିବାକୁ ହେଲେ ମୁଁ ଏଇଟା କରିବି ସେଥିପାଇଁ ଉତ୍ସାହ ଦରକାର, ନିଶ୍ଚିତ ମୁଁ ପ୍ରାପ୍ତ ହେବି, ଉତ୍ସାହ ଦରକାର, ଧୈର୍ଯ୍ୟ ଆମେ ଥାର୍ଡ ଷ୍ଟେପ୍ ରହିଲାଣି। ସାଙ୍ଗେ ସାଙ୍ଗେ କୌଣସି ଗୋଟେ ଲୋକ ତା ଧୈର୍ଯ୍ୟ ରହିବନି, ଧୈର୍ଯ୍ୟ ଚ୍ୟୁତ ହେଇଯିବ। ପିତାମ୍ବ ଭୀଷ୍ମଦେବ ଯେହେତୁ ମହାଜନ, ସେ ଜାଣିଥିଲେ ବହୁତ ଦିନରୁ ଜଗିକି ବସିଥିଲେ ଏବଂ ବର୍ତ୍ତମାନ ଯେଉଁ ମହାଭାରତର ଭୂମିକା ହଉଛନ୍ତି ଯେ କୃଷ୍ଣ ୟାର ଯା କୁହନ୍ତି ପ୍ରଚ୍ଛଦ ପଟରେ ରହିଛନ୍ତି, ପଛରେ ରହିଛନ୍ତି, ସେ ହିଁ ମହାଭାରତକୁ ଆୟୋଜନ କରୁଛନ୍ତି ଏବଂ କାହାର ଇଚ୍ଛାକୁ ପୂର୍ଣ୍ଣ କରିବାକୁ ଦେଉନାହାନ୍ତି। ମହାଭାରତକୁ ଏକ ଏଭଳି ଭଗବାନଙ୍କର ଯଦି ଦେଖାଯାଏ ଲୀଳା ଯେଉଁଠି କାହାର ଇଚ୍ଛା ପୂର୍ଣ୍ଣ ହେଇନି, ଦେଖ ତୁମେ କିଏ ଯିଏ ଯାହା ଚାହୁଁଥିଲେ କାହାର ଇଚ୍ଛାକୁ ପୂର୍ଣ୍ଣ କରିବାକୁ ଦେଲେନି, କେବଳ କୃଷ୍ଣଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବାକୁ ଦେଲେ। ଜଗତରେ କାହାର ଇଚ୍ଛା ରହିବନି, ମହାଭାରତ ସେ ପୁରା ଦେଖେଇ ଦେଇଛନ୍ତି, କୌଣସି ଦେବା ଦେବୀ କୌଣସି କାହାର ଇଚ୍ଛାକୁ ସେ ଜଗତରେ ରଖିନାହାନ୍ତି, ତାଙ୍କର ଯେଉଁଟା ଇଚ୍ଛା ଯାହାକୁ ଯେଭଳି ଭାବରେ ନଚେଇବେ ସେ ଦେଖେଇ ଦେଇଛନ୍ତି ସେଠି। ଆଉ ସେଇଠି ସେ ଗ୍ଲାସ୍ କୋଉଠି ସାଇଡ୍ରେ ଅଛି, ତା ଗ୍ଲାସ୍ ଟଙ୍କା ହାୱା ପବନ ଆସୁ ଶବ୍ଦ ଆସୁନି, ତାଙ୍କର ଇଚ୍ଛାଟା ହିଁ ପୂର୍ଣ୍ଣ ହଉଛି। ସେ ଯେଉଁଭଳି ଭାବରେ ଏପରିକି ଶେଷ ଦ୍ରୌପଦୀଙ୍କର ଭାଇ କିଏ ଧୃଷ୍ଟଦ୍ୟୁମ୍ନ, ସେ ପୁରା ଦ୍ରୋଣାଚାର୍ଯ୍ୟଙ୍କୁ ବଦ୍ଧ କରିଛନ୍ତି, ତାଙ୍କର ପିତୃ ଯାହା କୁହନ୍ତି ପିତାଙ୍କର ଋଣକୁ ସେ ଶୋଧନ କରିଛନ୍ତି, ଯେମିତି ତାକୁ ବି ରଖିଲେ ଦ୍ରୌପଦୀ ତା ସେଥିପାଇଁ ବି କାନ୍ଦୁଥିଲେ। ପୁତ୍ର ବି ପାଞ୍ଚ ପୁତ୍ର ଚାଲିଗଲେ, ଭାଇ ବି ଚାଲିଗଲେ, କାହାର ଇଚ୍ଛା ପୂର୍ଣ୍ଣ କରିବାକୁ ଭଗବାନ ଦେଇନାହାନ୍ତି, କେବଳ ଜଣଙ୍କର ଇଚ୍ଛା ପୂର୍ଣ୍ଣ ହୁଏ ଯେ ଭଗବାନଙ୍କର ଇଚ୍ଛା ସାଙ୍ଗରେ ଇଚ୍ଛାଟାକୁ ମିଳାଏ, ତାର ସ୍ୱତନ୍ତ୍ର ଇଚ୍ଛା ନଥାଏ, ସେ ହିଁ କେବଳ ଜଗତର ସୁଖୀ। ଜଗତର କେଉଁମାନେ ସୁଖୀ ରୁହନ୍ତି, ସେମାନଙ୍କର ନିଜର ଇଚ୍ଛା କିଛି ନଥାଏ, ସେମାନେ ଭଗବାନଙ୍କ ଇଚ୍ଛା ପରେ ନିର୍ଭର କରିଥାନ୍ତି, ସେମାନେ ଜଗତର ସୁଖୀ। ଏଇଟାକୁ ବୁଝିବାଟା ସାଧାରଣ ଲୋକ ଛାଡ଼ିଦେବ, ଭକ୍ତ ପକ୍ଷରେ ବି ସହଜ ନୁହେଁ। ଆମେ ଭକ୍ତ ହେଲେ ବି ଆମର ଗୋଟେ କିଛି ଇଚ୍ଛା ରହୁଛି, ମୁଁ ଏଇଠି ରହିବି, ଏମିତି ଖାଇବି, ଏମିତି ମୋର ପ୍ରସାଦ ଦରକାର, ଏମିତି ମୋର ଘର ଦରକାର, ଏମିତି ମୋର ବହି ଦରକାର, ମୁଁ ଏମିତି ପଢା ଦରକାର, ନିଜର ଇଚ୍ଛା ଗୋଟେ କିଛି ରହୁଛି ନା, ପ୍ରାଥମିକ ଅବସ୍ଥା ରହିବ ଏଇଟା ଯେ ଆମେ କହିବା ଯେ ଏମିତି ଚାଲିଯିବ ଜଣେ କିଏ ଶୁଦ୍ଧ ଭକ୍ତ, କିନ୍ତୁ ଶୁଦ୍ଧ ଭକ୍ତ ଏ ଭୂମିକାରେ ନିଜର ଇଚ୍ଛା କିଛି ରୁହେ ନା, ସର୍ବଦା ଭଗବାନଙ୍କର ଇଚ୍ଛା, ଗୁରୁକୃଷ୍ଣଙ୍କର ଇଚ୍ଛା, ତାକୁ ପ୍ରାର୍ଥନା କରାଯାଏ ଏବଂ ସବୁବେଳେ ନିଜ ଇଚ୍ଛାକୁ ଯାହାକୁ ଯାଏ ବଳି ଦିଆଯାଏ, ଆତ୍ମବଳି, ଆତ୍ମବଳି ଗୋଟେ ଶବ୍ଦ ରହିଛି, ନିଜକୁ ବଳି ପକାଯାଏ, ପଶୁଟାକୁ କ'ଣ ଏକାଥରେ ମାରି ଦିଆଯାଉଛି, ବଳି ପକା ହେଉଛି କ'ଣ କ'ଣ ତାକୁ ମୁଣ୍ଡଟା କଟେଇ ସେ ମରିଗଲା, ଆଉ ତାର ବଳି ପଡ଼ିଗଲା, ଆଉ ତାର କ'ଣ ହେଲା, ତା ଜୀବନରେ କିଛି ହେଇପାରିଲା କି, ଆମେ ବଞ୍ଚୁ ବଞ୍ଚୁ ବଳି ପକେଇବାକୁ ପଡ଼େ, ଆମ ଭାବିଲେ ବୁଝୁଛୁ କି ନାହିଁ, ତିଳକ ଆଉ ତିଳକ ମାରିବା ମୁଣ୍ଡ ନ ହବା ଭଗବାନଙ୍କ ନାମ କରିବା ତା ମାନେ କଣ? ଗୋଟେ ବଞ୍ଚୁ ବଞ୍ଚୁ ବଳି ପକା ହେଲା, ସେ ତ ମରିଗଲା ମରିଗଲା, ସେ ତା ବେକଟା ବେକଟା ଅଲଗା କଟା ହେଲା, ଏଇଟା ବଞ୍ଚିକି ତମ ବେକ କଟା ହେଲା। ଗୋଟେ ଭକ୍ତର ଜୀବନ ସେ ବଞ୍ଚିକି ତା ବେକ କଟା ହେଇଯାଇଛି, ତା ମାନେ କଣ? ତାର ସ୍ୱତନ୍ତ୍ରତା କିଛି ଆଉ ନାହିଁ, ସେ କୌଣସି ଜିନିଷ ସବୁବେଳେ ଭଗବାନଙ୍କ ଇଚ୍ଛା ଉପରେ ନିର୍ଭର କରି ରହୁଛି, ତାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଇଚ୍ଛା ବସିଥିବ, ସେଥିପାଇଁ ସେ ସୁଖୀ। କଣ ଭଗବାନ ଇଚ୍ଛା କରିବେ, କଣ ମୋର ସେବାଟା ମୁଁ କରୁଛି, କଣ ଭଗବାନ କରିବେ ତାଙ୍କ ହାତରେ। ଭକ୍ତର ଜୀବନ ଏଥିପାଇଁ ଆନନ୍ଦ, କର୍ମୀ ଜ୍ଞାନୀ ଯୋଗୀ ସକାଳେ ଅଶାନ୍ତ, କାହିଁକି ଅଶାନ୍ତ? କାମନା ପାଇଁ ଅଶାନ୍ତ, ତାଙ୍କ ଇଚ୍ଛା ପାଇଁ ଅଶାନ୍ତ, ତାଙ୍କର ଏତେ ଇଚ୍ଛା ପ୍ରବଳ, କର୍ମୀର ଇଚ୍ଛା ପ୍ରବଳ, ଜ୍ଞାନୀର ଇଚ୍ଛା ପ୍ରବଳ, ଯୋଗୀର ଇଚ୍ଛା ପ୍ରବଳ, କୃଷ୍ଣ ଭକ୍ତ ନିଷ୍କାମ ଅତ୍ୟ ଅଶାନ୍ତ। ଏ ତତ୍ତ୍ୱ ନା ଆଉ କ'ଣ, ଇଚ୍ଛା କେମିତି କରିବିନି, କିଛି ଗୋଟେ ଯୋଜନା କରିବିନି, ମୁଁ କେମିତି ଶୁଦ୍ଧ ଭକ୍ତି ପାଇବି, କିଛି ଯୋଜନା ଆବଶ୍ୟକ ନାହିଁ। ପୂର୍ବଜ ମହାରାଜ କହିଲେ ସିମ୍ପଲ, ତୁମେ ଜଣେ ଶୁଦ୍ଧ ଭକ୍ତଙ୍କର, ଶୁଦ୍ଧ ଭକ୍ତଙ୍କୁ ଅନୁସରଣ କରିବାକୁ ପଡିବ, ପରମ୍ପରାର ଶିକ୍ଷାକୁ ଅନୁସରଣ କରି ଭଗବାନଙ୍କର ସବୁ ଛାଡ଼ିଦେବାକୁ ପଡିବ, ବାସ। ଇଚ୍ଛା କ'ଣ, ଆମେ ଇଚ୍ଛା କଲେ କ'ଣ ହବ? ଆମର କୋଟି ଇଚ୍ଛା ପୂର୍ଣ୍ଣ ହବନି, ଭଗବାନଙ୍କର ଗୋଟିଏ ଇଚ୍ଛା ପୂର୍ଣ୍ଣ ହବ। ସମଗ୍ର ଜଗତ ଚାହିଁଥିଲେ ମହାଭାରତର, ସମସ୍ତଙ୍କର କିଛି କିଛି ଗୋଟେ ଇଚ୍ଛା ଥିଲା, କାହାର ଇଚ୍ଛାକୁ ପୂର୍ଣ୍ଣ କରିବାକୁ କୃଷ୍ଣ ଦେଲେନି, କାହାକୁ ଦେଲେନି, ଶେଷରେ ପାଣ୍ଡବମାନଙ୍କୁ ରାଜା କରିକି ବସେଇଦେଲେ, ଧୃତର କାହାକୁ, ଯୁଧିଷ୍ଠିରଙ୍କୁ, କିନ୍ତୁ ତାଙ୍କୁ ବି ବସେଇବାକୁ ଦେଲେନି ବେଶୀ ଦିନ। ସେ କେତେ ଦିନ ଶାସନ କରିଛନ୍ତି, ମାତ୍ର କେତେ ବର୍ଷ, ତା ଭିତରେ ଭଗବାନ ପରମଧାମକୁ ଚାଲିଲେ, ଏମାନେ ବି ଚାଲିଲେ, ପରୀକ୍ଷିତ ମହାରାଜକୁ ରାଜା କରିଦେଇକି ଏମାନେ ବି ଚାଲିଲେ ସିଂହାସନ ଛାଡ଼ି। ଇଚ୍ଛା ଗୋଟେ କ'ଣ? ଇଚ୍ଛା ଶକ୍ତି ଯେତେ ଯାହାର ବଳବାନ ସେ ଜଗତର ସେତେ, ଇଚ୍ଛା ଶକ୍ତିଟା ଅହଙ୍କାରରୁ ଆସୁଛି ନା, ଯାହାର ଯେତେ ଇଚ୍ଛା ଶକ୍ତିଟା ବଳବାନ ହେଇକି ରହିବ ସେ ସେତେ ଦୁଃଖୀ ଏ ଜଗତରେ। କାରଣ ଇଚ୍ଛା ଶକ୍ତି ଗୋଟେ ଇଚ୍ଛା ଭାଙ୍ଗିଗଲେ କ'ଣ, ଆଉ ଗୋଟେ ବିଜନେସମ୍ୟାନ୍ କ'ଣ ହଉଛି, ତୁମର ସିମେଣ୍ଟ ଚାଲିବନି ବର୍ତ୍ତମାନ, କ'ଣ କରିବ? ତାପରେ ରୋଡ୍ ଲଗେଇବ, ରୋଡ୍ ନ ଚାଲ ତାପରେ କ'ଣ କରିବ? ଗୋଡ଼ି ଲଗେଇବ, ବନ୍ଦ କରିଦେବ କି? ତୁମର ଇଚ୍ଛା ଶକ୍ତିଟା ପ୍ରବଳ ଅଛି ନା, ଆଉ ଏ ବିଜନେସ୍ ହାରିଗଲେ ସେ ବିଜନେସ୍ କରି, ଇଚ୍ଛା ଶକ୍ତିରେ ଏମିତିଆ ଗୋଟେ ଜିନିଷ ଅହଙ୍କାର ଆସେ, ତୁମେ ଗୋଟେ ଜିନିଷ ଛାଡ଼ିଲା ଆଉ ଗୋଟେ ଜିନିଷକୁ, କେବେ ଏ ଜିନିଷ ହେଲାନି ଆଉ ଗୋଟେ ଜିନିଷ କରିବି, ଏ ଜିନିଷ ହେଲାନି ଆଉ ଜିନିଷ କରିବି, ସବୁବେଳେ ଚାଲିଥିବ। ଆମେ ମନୁଷ୍ୟ ନା, ଆମର ଇଚ୍ଛା ଶକ୍ତି ଅଛି, ଆମେ କାଟିପାରିବାନି, ଆମେ ଭକ୍ତ ଅଛନ୍ତି, କାଟିବା କେମିତି? କେବଳ ଇଚ୍ଛା ଏତିକି, ଇଚ୍ଛା ଶକ୍ତି ଦ୍ୱାରା ଆମେ କେବଳ ଅନୁସରଣ କରିବା ଗୁରୁ ବୈଷ୍ଣବଙ୍କୁ, ଆଉ କିଛି ପ୍ରାପ୍ତିର ଇଚ୍ଛା, କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ। ପିତାମ ଭୀଷ୍ମ ଏତେ ବଡ଼ ପରିବାର, ଏତେ ବଡ଼ ଯାହାକୁ ଦୁଷ୍ଟ ଲୋକ ପାଖରେ ରହିପାରୁଥିଲେ, ଏତେ ବଡ଼ ବିଶାଳ ପରିବାର ଭିତରେ, ଯେଉଁ ପରିବାରରେ ତାର ଇତିହାସଟା ଗୋଟେ ଗଙ୍ଗା ପୁତ୍ରଙ୍କ, ଇଏ ତାଙ୍କ ପିତା ଶାନ୍ତନୁଙ୍କ ପାଖରୁ ଯେଉଁ ଇତିହାସ ଆସିଛନ୍ତି, ସେ ସବୁ ଗୋଟି ଗୋଟି କରି ଦେଖିଛନ୍ତି, ପିତାଙ୍କର ଅବସ୍ଥା କ'ଣ ହେଲା, କେମିତି ବିବାହ ହେଲେ, କେମିତି ତାଙ୍କର ଜୀବନ କ'ଣ ହେଲା, ପୁଣି ସତ୍ୟବତୀଙ୍କ ପାଖରୁ କେମିତି ଆସିଲେ, ପାଣ୍ଡବମାନଙ୍କର କ'ଣ ହେଲା, ତାଙ୍କର ଗୋଟେ ଜୀବନ ଇତିହାସଟାକୁ ସେ ନିଜେ ଦେଖିଛନ୍ତି, ତାଙ୍କ ଜୀବନ ସହିତ ପୁରା ବଂଶ ପରମ୍ପରାର 400 ବର୍ଷର ପୁରା ଅଭିଜ୍ଞତା ତାଙ୍କର, ଧୀର ସିଏ, ସେ କେବଳ ଅପେକ୍ଷା କରିଥିଲେ କୃଷ୍ଣଙ୍କର ଇଚ୍ଛା କ'ଣ, ସେଥିପାଇଁ ସେ ମନା କରିଦେ ଯୁଧିଷ୍ଠିର ମହାରାଜ, ନାହିଁ କଶ୍ଚି ନାହିଁ ଅଶ୍ୟ କଶ୍ଚିତ ରାଜନ ପୁମାନ ବିଦ ବିଧିଶ୍ଚିତ ବିଧିଶ୍ଚିତ ଯଦ ବିଜିଜ୍ଞାସୟା ଯୁକ୍ତା ମୁହ୍ୟନ୍ତି କବି ଓପି। ଭଗବାନ କ'ଣ କରିବାକୁ ଇଚ୍ଛା କରୁଛନ୍ତି କିଏ ଜାଣିବା ଉଚିତ ନୁହେଁ, କି ମୁଣ୍ଡ ଖର୍ଚ୍ଚ କରେନି, କ'ଣ ପ୍ରଭୁ କରିବେ କ'ଣ ନାହିଁ, ଅଶ୍ୟ କଶ୍ଚିତ ରାଜନ ପୁମାନ ବେଦ ବିଧିଶ୍ଚିତ। ହେ ଯୁଧିଷ୍ଠିର, ତୁମେ କହୁଛ କାହିଁକି ମହାଭାରତ ହେଲା, ମୁଁ ସେଥିପାଇଁ ଦାୟୀ, ମୋ ପାଇଁ ସବୁ ବାଳକମାନେ ମଲେ, ଶିଶୁମାନେ ମଲେ, ଏ ସରି ସ୍ତ୍ରୀମାନେ ମଲେ, ବ୍ରାହ୍ମଣମାନେ ମଲେ ଗଲେ, କିନ୍ତୁ କ'ଣ ତାଙ୍କର ଇଚ୍ଛା କିଏ ଜାଣନ୍ତି? ଆମେ କ'ଣ, ଆମ ଇଚ୍ଛାଟା ତ ବଳବାନ ରହିଲା, ଆମେ ଭଗବାନ ଇଚ୍ଛା କରିଥିଲେ କ'ଣ ଜାଣିବା? ଯେତେବେଳେ ଯେପର୍ଯ୍ୟନ୍ତ ଆମର ଇଚ୍ଛା ରହିଲା, ଆମେ ଭଗବାନ ଇଚ୍ଛାକୁ ଜାଣିବା କି? ଆମେ କେବେ ପ୍ରାର୍ଥନା କରିବା କି? ଦେଖ ତୁମେ ତ ଗୋଟେ ଯାଉଛ କଟକ ଭୁବନେଶ୍ୱର ଯାଉଛ, ତୁମେ ଗୋଟେ କିଛି କାମ ପାଇଁ ଯାଉଛ, ତୁମ ଇଚ୍ଛା ରହିଛି କ'ଣ, ଯିବି ସେଠି ଯାଇକି ସେଠି ମାର୍କେଟଟା କରିବି, ସେଠି ଇଏ କରିବି, ଏ ବସ୍ଟା ଧରିବି, ଏଠି କାମଟା ଛିଡ଼ିବି, ଆସିବି, ତୁମ ମୁଣ୍ଡଟା କୋଉଠୁ ଘୁରୁଛି, ତୁମ ଇଏରେ ଆଉ କାହା କଥା କ'ଣ ତୁମେ ଚିନ୍ତା କରିପାରିବ ସେତେବେଳେ, ଆଉ କାହା କଥା, କାରଣ ତୁମର ଇଚ୍ଛାଟା ଗୋଟେ କିଛି ରହିଛି ନା, ତୁମ ଇଚ୍ଛା ହିସାବରେ କାର୍ଯ୍ୟ କରିବ। ଏଇଟା ଗୋଟେ ବହୁତ ଡିଫିକଲ୍ଟ ଟାସ୍କ ନା, ଏଇଟା ବହୁତ କଠିନ ଗୋଟେ ପରୀକ୍ଷା, କାରଣ ଆମେ ଆତ୍ମା, ଆମର ଇଚ୍ଛା ଶକ୍ତି ଅଛି, ଆମର ଇଚ୍ଛା ଶକ୍ତି ଅଛି, କିନ୍ତୁ ଇଚ୍ଛା ଶକ୍ତି ଦ୍ୱାରା କୌଣସି କାମନା ସୃଷ୍ଟି ଆମେ କରିବାନି, କିଛି ପ୍ରାପ୍ତିର ଆଶା କରିବାନି, ଏଇଟା କେତେ ବଡ଼ ବଳିଦାନ, ସେ ବଞ୍ଚି ବଞ୍ଚି ମରିବା କାମ। ଆତ୍ମା ନା ଆମେ, ଆମର ଅହଙ୍କାର ଅଛି, ମନ ଅଛି, ବୁଦ୍ଧି ଅଛି, ଗୋଟେ ଇଚ୍ଛା ଆସିବନି, ଆସିବ ନା ଆଉ, ପ୍ରତ୍ୟେକ ଗୋଟେ ଛୋଟ ପିଲା ପଚାରୁ ଯେ ପ୍ରଥମ ଶ୍ରେଣୀ ଲୋକ ଦ୍ୱିତୀୟ ଶ୍ରେଣୀ ଲୋକ କ'ଣ ହବ କିରେ, ନା ମୁଁ ଡକ୍ଟର ହେବି, ସେ ଡକ୍ଟର କ'ଣ ଜାଣିନଥିବ, ନୁହଁ, ସାଇଣ୍ଟିଷ୍ଟ ହେବି, ସେ ଶୁଣିଦେଇଛି କେଉଁଠି ସାଇଣ୍ଟିଷ୍ଟ, ଇଚ୍ଛା ଶକ୍ତିଟା ପ୍ରଥମରୁ ଏମିତିକା ଗୋଟେ ଜୀବନ, ତାପରେ ଆମର ପ୍ରୌଢ଼ ବୟସ ଗୋଟେ ତୁମ ଇଚ୍ଛା ଶକ୍ତିଟା ପ୍ରବଳ ହବ, ରଜଗୁଣ ପ୍ରେରିତ, ତାପରେ ଏ ଜଗତରେ ହେଲା ରଜଗୁଣ ପ୍ରଧାନ ଜଗତ, ତୁମକୁ ସବୁବେଳେ ଗୋଟେ ଇଚ୍ଛା ଶକ୍ତିଟା ପ୍ରବଳ ହବ, ଆସି ଭକ୍ତିନାଥ ଠାକୁର ଗୋଟିଏ ପଦ ଛିଡ଼େଇ ଦେଲେ, ତୁମାର ଇଚ୍ଛା ଆଜ ଇଚ୍ଛା ମିଶାଇଲ, ସେଇଟା ସମର୍ପଣ। ଆଉ ସମର୍ପଣ ମାନଟା କ'ଣ, ସମର୍ପଣ ଅର୍ଥଟା କ'ଣ, ଭଗବାନଙ୍କ ଇଚ୍ଛା ସହିତ ଇଚ୍ଛାକୁ ମିଶାଇବା। ଆଉ ଭଗବାନଙ୍କ ଇଚ୍ଛାଟା କ'ଣ, ନା ଭଗବାନଙ୍କର ଇଚ୍ଛା ତାଙ୍କ ଶୁଦ୍ଧ ଭକ୍ତଙ୍କର ଶିକ୍ଷା, ତାଙ୍କର ଯେଉଁ ପରମ୍ପରା, ତାଙ୍କର ଯାହା ନିର୍ଦ୍ଦେଶ, ତା ହିସାବରେ ଆମେ କାର୍ଯ୍ୟ କରିବା। ତାପରେ ଆମ ଦ୍ୱାରା ସେ କ'ଣ କରିବେ, ଆମକୁ ଆମକୁ କେଉଁ ସ୍ଥିତିରେ ନେଇ ରଖିବେ ସେ ଜାଣ, ଏଇଟା ଶରଣାଗତିର ପଥ। ସେ ପିତା ଆମ ଭୀଷ୍ମ ଶଙ୍ଖ ବଜାଇଦେଲେ, ଜୟ ବିଜୟ ଈଶ୍ୱରଙ୍କର ଅଧୀନ, କୃଷ୍ଣଙ୍କର ଅଧୀନ, ମୁଁ କେବଳ ତୁମ ପାଇଁ କ୍ଷେତ୍ର ଧର୍ମରେ ଯୁଦ୍ଧ କରିକି ସର ତ୍ୟାଗ କରେ। ତାଙ୍କ ଶଙ୍ଖ ଶୁଣିକି ସମସ୍ତ ଶଙ୍ଖ ବଜାଇଲେ, ଶୁଣୁଥିଲେ ଗତକାଲି, ସମସ୍ତ ଯେତେବେଳେ ଶଙ୍ଖ ବଜାଇ ଗଲେ, ପାଣ୍ଡବମାନଙ୍କ ପାଖରେ ବହୁତ ଦିବ୍ୟ ଶଙ୍ଖ ଥିଲା, କଣ ବିଦାରାୟନ, ସେମାନଙ୍କର ତାଙ୍କର ହୃଦୟକୁ ସବୁ ବିଧାରଣ କଲା। ଭଗବାନ କାଳର ଉପରେ ରହିଛନ୍ତି, ଭଗବାନଙ୍କର କାଳ, ଭଗବାନ କାଳର ଉପରେ ରହିଛନ୍ତି, ଭଗବାନଙ୍କର ଶକ୍ତି ହେଉଛନ୍ତି କାଳ, ଭଗବାନଙ୍କର ଗୋଟେ ଶକ୍ତି ହେଉଛନ୍ତି କାଳ। ଯେତେବେଳେ ପ୍ରଭୁ ସୃଷ୍ଟି ଚାହିଁବେ, ଦେଖୁ ନା ଏ ସାପ ସାପ କାହାକୁ ମାରିଦେଲେ କ'ଣ ଲୋକ ହେବେ, ତା କାଳ ଆସିଲା ଆଉ ଗଲା, ଆଉ ମୃତ୍ୟୁଟାକୁ ଲୋକ କ'ଣ କହିବେ, କାଳ କାଳ ତା ଦ୍ୱାରା ଆସିଲା, ଆଉ କାହାକୁ ସାପ ସାପ ମାରିଲା, କାହାକୁ ବିଜୁଳି ମାରିଲା, କି ଏକ୍ସିଡେଣ୍ଟରେ ଚାଲିଗଲା, କହିବେ ତାର କାଳ ପୁରିଲା, ଆଉ କୁହନ୍ତୁ ଲୋକ ତାର କାଳ ପୁରିଗଲା। ଭଗବାନଙ୍କର ଶକ୍ତି, ମୃତ୍ୟୁ ମୃତ୍ୟୁ ରୂପରେ ମୃତ୍ୟୁ ଦେବତା ଭଗବାନଙ୍କର ଯେଉଁ ମହାକାଳ ଅଛନ୍ତି, ଭଗବାନଙ୍କ ମହାକାଳ ମୃତ୍ୟୁ ଦେବତାଙ୍କୁ ପ୍ରେରିତ କରନ୍ତି, ଇନଫର୍ମେସନ୍ ଦିଅନ୍ତି, ମୃତ୍ୟୁ ଦେବତା ପଠେଇବେ ଯମରାଜଙ୍କୁ, ଏଶ୍ୱରୀ ଦୂତଙ୍କୁ, ଯମରାଜ ପଠେଇବେ ଦୂତଙ୍କୁ, ଯାହା ଆସିବ ନରକୁ ଆସିବ କି କେଉଁଠିକି ଯିବ ତାର କର୍ମ ହିସାବରେ ବିଚାର। ଭଗବାନଙ୍କର କାଳ ଅଛନ୍ତି ନା, ତେଣୁ ଏ ସମସ୍ତଙ୍କ ହୃଦୟ ଯେତେବେଳେ ବିଦାରଣ ହେଇଛନ୍ତି, ଗତକାଲି ଆମମାନେ ଶ୍ରବଣ କରୁଥିଲେ, ସଘୋଷ ଧାତରାଷ୍ଟ୍ରାଣମ ହୃଦୟାନି ବିଦାରୟତ, ସଘୋଷ ଧାତରାଷ୍ଟ୍ରାଣମ ଏତେ ଶବ୍ଦ ହଉଥିଲେ, ଭଗବାନ ଶବ୍ଦ ରୂପରେ ରହିଛନ୍ତି ନା, ଭଗବାନ କହିଲେ ଶବ୍ଦମାନଙ୍କ ଭିତରେ ମୁଁ ହଉଛି ଶବ୍ଦମ କ୍ଷେ ପୁରୁଷମ, ଭଗବାନ କହିଛନ୍ତି ଶବ୍ଦ ଶବ୍ଦମାନଙ୍କ ଭିତରେ ଓଂ ଅକ୍ଷରାଣାମ ଓହମ୍ ଅସ୍ମି, ସେ ଅକ୍ଷର ଶବ୍ଦ ଓମ୍ ହଉଛି ଓମ୍, ଭଗବାନ ଶବ୍ଦରେ ବସନ୍ତି ନା, ଯେମିତି ସାଧୁମାନେ, ସାଧୁମାନେ ଗୋଟେ ଅନ୍ୟର ହୃଦୟଟାକୁ କେମିତି ପରିବର୍ତ୍ତନ କରନ୍ତି, ସାଧୁମାନେ ବାପା ମା ମାନେ କହୁଛନ୍ତି ଶୁଣୁନି, ଗୋଟେ ମଣିଷଟା ତାର କ୍ଷତି ହଉଛି ସେ ଶୁଣୁନି, ଗୋଟେ ସାଧୁ କହିଦେଲେ ସେ କେମିତି ମାନି ହଉଛି, ଜଣଙ୍କର ପିତା ଅଛି, ମାତା ଅଛି, ବନ୍ଧୁ ଅଛି, ବାନ୍ଧବ ଅଛନ୍ତି, ତାର ସବୁ ତାକୁ ସେ ନିଜର ଲାଗୁନି, ଜଣେ ସାଧୁ କାହିଁକି ନିଜର ଲାଗୁଛି, କ'ଣ ଖାଇବା ପିଇବାକୁ ଦଉଛନ୍ତି ସାଧୁ ନା କ'ଣ, ନାଇଁ ନାଇଁ, ଭଗବାନ ସେ ଶବ୍ଦ ଅକ୍ଷର ରୂପରେ ସାଧୁ ସାଧୁଙ୍କର ବଚନରେ ବସନ୍ତି, ସେଇଟା ଜଣଙ୍କ ହୃଦୟ ଭିତରକୁ ଆକର୍ଷଣ ଲାଗେ। ଯେ ଶବ୍ଦ ବ୍ରହ୍ମ ବୋଲି ଆମେ କହୁଛେ, ଶବ୍ଦ ଆଉ ଗୋଟେ ହେଉଛି ଶବ୍ଦ ବ୍ରହ୍ମ, ଶବ୍ଦ ବ୍ରହ୍ମ ଶବ୍ଦ ସ୍ୱରୂପରେ ଆବିର୍ଭାବ ହେଉଛି, ଏଠି ବ୍ରହ୍ମଙ୍କର ଶକ୍ତି ରହୁଛି, ଶବ୍ଦ ବ୍ରହ୍ମ କୁହାଯାଏ। ଜଣେ ଶୁଦ୍ଧ ଭକ୍ତ ଯେଉଁମାନେ ଶରଣାଗତ ଭଗବାନଙ୍କର ଚରଣ କମଳରେ ସମର୍ପିତ ହୋଇଛନ୍ତି, ସେଠି ଶବ୍ଦ ବ୍ରହ୍ମ, ତାଙ୍କର ଉପଦେଶ ହେଉଛି ଶବ୍ଦ ବ୍ରହ୍ମ। ସେ ଶବ୍ଦ ବ୍ରହ୍ମ କ'ଣ କରେ ନା, ଗୋଟେ ଜୀବର ସବୁ ଶକ୍ତିଟାକୁ ରିଡୋମିନେଟ୍ କରିଦିଏ, ଯେ ଗୋଟେ ବଦଳେଇବା, ଯେଉଁ ଆମକୁ ଆମେ ଭକ୍ତ ତିଆରି କରିବା, ତୁମେ ଭକ୍ତ ତିଆରି କରୁ ନା, ତୁମେ ଭକ୍ତ ତିଆରି କର, ତୁମେ ସେ ଭକ୍ତ କଣ୍ଟ୍ରୋଲ କରିପାରିବନି, କରିପାରିବେ କି, ଆମେ ତାଙ୍କୁ ତିଆରି କରିଦେବା, କେତେ ଦିନ ପରେ ସିଏ ଆମର ଦୋଷ ଦେଖିବ। କିନ୍ତୁ ଦେଖ ପ୍ରଭୁ ଯେତେବେଳେ ବିଦେଶ ଯାଇଥିଲେ, ଶବ୍ଦ ଭଗବାନଙ୍କ ଶରଣାଗତ ଶୁଦ୍ଧ ଭକ୍ତ ନା ସିଏ, ତେଣୁ ସେ ଯାହା କହୁଥିଲେ ସେଟା ଶବ୍ଦ ବ୍ରହ୍ମ, ସେଥିପାଇଁ ତାଙ୍କର ଯେଉଁ ନେଚର ଥିଲା, କେଉଁମାନଙ୍କର ତାଙ୍କର ଯେଉଁ ଉଗ୍ର ସ୍ୱଭାବ, ଆମେ ଭାରତୀୟ ପିଲାଙ୍କୁ କଣ୍ଟ୍ରୋଲ କରିପାରୁନି, ଆଉ ସେମାନେ ମାନେ ଆମଠୁ 50 ଇୟର ଆଡ଼ଭାନ୍ସ ସବୁବେଳେ, ବର୍ତ୍ତମାନ ଆମର ଯେତିକି ତାଙ୍କର 50 ବର୍ଷ ଆଗୁଆ ଅଛନ୍ତି ସେମାନେ, ଆମର ଯେଉଁ ଇଣ୍ଡିଆର ଯାହା କଲଚର, ଇଣ୍ଡିଆର ଯେଉଁ ବୁଦ୍ଧି, ଯାହା ସବୁ ଟେକ୍ନିକ, ଇଏ ଆମଠୁ 50 ବର୍ଷ ସେମାନେ ଅଧିକା ଅଛନ୍ତି, ସବୁବେଳେ 50 ଇୟର୍ସ ଆଡ଼ଭାନ୍ସ, ସ୍ପେଶାଲି ଆମେରିକା। ବର୍ତ୍ତମାନ ଯେତିକି ଆମେ ଅଛେ, ବର୍ତ୍ତମାନ ଯେତିକି ପ୍ରଭୁପାଦଙ୍କ ସମୟରେ ଥିଲେ ପ୍ରଭୁପାଦ, ସେ ସମୟରେ ସିଏ ସେତିକି ଥିଲେ, ବର୍ତ୍ତମାନ ଯେଉଁ ଇଣ୍ଡିଆ ଆମେ ଯାହା ଦେଖୁଛେ ସେ ସମୟରେ ସେମାନେ ସେତିକି ଥିଲେ, ବର୍ତ୍ତମାନ ଆହୁରି କେତେ ହେଇଯିବେ, ସେନା ବର୍ତ୍ତମାନ କିଏ ଧରିପାରୁନାହାନ୍ତି ବିଦେଶୀମାନଙ୍କୁ, କିଏ ପାରୁନାହାନ୍ତି, ସିଏ ଆସିଥିଲେ ପାଶ୍ଚାତ୍ୟ ଦେଶ ତାରିଣୀ, କଣ ସେଠି ଶବ୍ଦ ବ୍ରହ୍ମ, ଶବ୍ଦ ବ୍ରହ୍ମ ଯେତେବେଳେ ଆସୁଥିଲେ ସେ ଶବ୍ଦ ବ୍ରହ୍ମଙ୍କର ଯୋଉ ଶକ୍ତି ଥିଲା, ଭଗବାନଙ୍କର ଶକ୍ତି ସେ ଯାହା ବି ଉପଦେଶ ଦଉଥିଲେ, ଯାହା ବି ଯୋଗ କହୁଥିଲେ, ସେଟା ତାଙ୍କର ନେଚରକୁ ଗୁଣ ଗୁଣ ଦ୍ୱାରା ଜଣଙ୍କର ସ୍ୱଭାବଟା ସୃଷ୍ଟି ହଉଛି ନା, ପ୍ରିଡୋମିନେଟ୍ କରିଦେବ ତ ଦବେ ଦବ, ସେ କିଛି କହିପାରିବେ ଆଉ ଆକର୍ଷଣ ଲାଗିବ ଶବ୍ଦ ବ୍ରହ୍ମ, ଆଉ ସେ ଶବ୍ଦ ଉପରେ ଭଗବାନ ଅଛନ୍ତି, ଯେତେ ଶଙ୍ଖ ବଜେଇଲେ ଭଗବାନ ଶକ୍ତି ପ୍ରେରଣ କଲେ, ତେଣୁ ହୃଦୟ ସାଗୋଷ ଧାତ୍ରାଷ୍ଟ୍ରାଣାମ ହୃଦାରାୟଣ ବିଦାରାୟ ନବଶ୍ଚ ପୃଥିବୀଶ୍ଚୈବ ତୁମୁଲ ଅଭ୍ୟନୁନାଦୟନ, ନବଶ୍ଚ ପୃଥିବୀଶ୍ଚୈବ ପ୍ରତିଶ୍ଳୋକ ତ ପ୍ରତି ଅକ୍ଷର ତ ଆମେ କହିପାରୁନେ, ନଭ ଆକାଶ ଆଉ ପୃଥିବୀ କଣ ହଉଥିଲା ନା ଅଭ୍ୟନୁନାଦୟନ ପ୍ରତିଧ୍ୱନିତ ହଉଥିଲା, ମାନେ ସେ ପ୍ରତି ସମସ୍ତଙ୍କୁ ଭୟ ଲାଗୁଥିଲା, ସେଠି ପିତାମ ଭୀଷ୍ମ ଶଙ୍ଖ ବଜେଇଥିଲେ ସିଂହନାଦ କୁହାଯାଇଥିଲା, ଏଠି ସମସ୍ତଙ୍କୁ ପୃଥିବୀ ସବୁଆଡେ ପ୍ରତିଧ୍ୱନିତ ହଉଥିଲା, ସମସ୍ତଙ୍କୁ ଭୟ, ଭଗବାନ ଶକ୍ତି ଉପରେ ଅଛନ୍ତି ନା, ଭଗବାନ ସୌମ୍ୟ ଭଗବାନ କାଳ ସବୁ ସବୁ ବିପରୀତ ଶକ୍ତି ଭଗବାନ ପାଖରେ ଅଛନ୍ତି, ତାଙ୍କ ସ୍ୱରୂପ ସଚ୍ଚିଦାନନ୍ଦମୟ, ତାଙ୍କ ଶକ୍ତିର ଏସବୁ ପ୍ରକାଶ, ଯେମିତି କୃଷ୍ଣ ଅର୍ଜୁନଙ୍କୁ ଦେଖେଇଲେ କାରଣ ବିଶ୍ୱରୂପ, ଅର୍ଜୁନ କେବେ ଦେଖିନାହାନ୍ତି ନା, ସେଥିପାଇଁ ସେ ଯୋଉ ବିଶ୍ୱରୂପଟା ଦେଖି ସେମାନେ ପ୍ରାର୍ଥନା କଲେ, ନାଇଁ 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 ମୁଁ ସୌମ୍ୟ ବାପୁ ମୁଁ ଆପଣଙ୍କର ଦେଖିବା ପାଇଁ ଚାହୁଁଛି, ମୋତେ ଏଟା ଭୟ ଲାଗୁଛି, ଏଟା ଭୟ ଲାଗୁଛି, ଭଗବାନ କହିଲେ ଯେତେବେଳେ ବିଶ୍ୱରୂପ ଦେଖିଲେ ତା ପୂର୍ବରୁ କହିବେ ନା ଏ ଗୀତାରେ ଶୁଣିବେ, ମୋର ଏ ରୂପକୁ ସମସ୍ତେ ଦେଖିପାରନ୍ତିନି, ସମସ୍ତେ କାମନା କରନ୍ତି କିନ୍ତୁ ମୁଁ ତୁମକୁ ଦର୍ଶନ କରୁଛି, କିନ୍ତୁ ଅର୍ଜୁନକୁ ଭଲ ଲାଗିଲାନି, ସେ ସୌମ୍ୟ ବାପୁ ସବୁବେଳେ ଭଗବାନଙ୍କର ଦେଖିଛନ୍ତି, ଏସବୁ ଶକ୍ତିର ପ୍ରକାଶ ନା, ଭଗବାନଙ୍କର ଏସବୁ ଶକ୍ତିର ପ୍ରକାଶ, ଏଇ ଜୀବମାନଙ୍କ ବି ସବୁ ଶକ୍ତିର ପ୍ରକାଶ, ଯେଉଁମାନେ ସରସନା ଧରଣ କରୁଛନ୍ତି ଶକ୍ତିଟା ଭଗବାନଙ୍କ ଶକ୍ତିଟା ସେ ସ୍ୱର ଦ୍ୱାରା ସେ ପ୍ରକାଶିତ ହଉଛି, ଯେମିତି ଗୋଟେ ସର୍ପଟା ତମେ ଦେଖିଦେଲେ କଣ ଲାଗୁ ତୁମକୁ, ଭୟ ଲାଗିବ, ସର୍ପାକୃତି ଦେଖିଲେ ଭୟ ଲାଗିବ, ଆମେ ଜାଣିଛେ ଏଇଠି ସାପ ଅଛନ୍ତି, ତୁମେ ପଶିଯାଉ ବଗିଚାରେ ଦେଖିବ ଗୋଟେ ଗୋଟେ ରସିଟା ପଡ଼େ ତୁମକୁ ସାପ ଭଳିଆ ଲାଗିବ, ଶକ୍ତିଟା ବା ଶକ୍ତିର ପ୍ରକାଶ ଗୋଟେ ସବୁ ହେଇଛି, ସର୍ପଟା ତୁମେ ଦେଖିଦେବ ଭୟଙ୍କର ଲାଗିବ, ଗୋଟେ ଗୋମା ତୁମକୁ ଦେଖିଦେବ ତୁମକୁ ସୌମ୍ୟ ଲାଗିବ, କେହି ଗୋଟେ ବାଳକୁ ଦେଖି କ୍ରୋଧ କରିବନି, ତାର ଛୋଟ ଶିଶୁ ଯୋଉ ମାନେ ତାଙ୍କୁ ଦେଖିଦେଲା ମାନେ ଶିଶୁ ସୁଲଭ ଗୁଣତା କୁହାଯାଏ, ଛୁଆମାନଙ୍କୁ ସେମାନେ ସମସ୍ତେ ଭଲ ପାଆନ୍ତି, ନାତି ନାତୁଣୀ ଯୋଉ ଇଏ କଣ ବୁଝୁଛ ନା ବାବୁ, ତୁମର କୋଉ ସଂସାର କଣ ସଂସାରକୁ ହଉଛ ନା ବାବାଜୀ କହୁଛ, ମଝି ମଝିଆ ରହୁଛ ମଝି ମଝିଆ ହେଲେ କିଛି ହବନି ଆଉ କଣ, ଏ ନାତିକି ଧରିଲେ ତୁମେ ଜାଣିବ ନା ନାତିକି, ବାଳକର ସୁଖ ଅଛି ନା, ପ୍ରଥମ ବିରାୟ ଅନୁକମ୍ପିତାୟ ସଂଗମ ରହସ୍ୟ ରୁଚିରାଜ ସମନ୍ତ, ସଂସାର ଯେତେ ସୁଖ ରହିଛି ଗୃହସ୍ଥର ଯେତେ ସୁଖ ସବୁଠୁ ବଡ ସୁଖ ରହିଛି ବାଳକ, ଶିଶୁରମ କଲାକ୍ଷରମ ଅନୁରକ୍ତ ଚିତ୍ତ, ଗୃହସ୍ଥ ସବୁ ଭୁଲିଯିବ, ତା ଛୁଆ ଯୋଉ ଟିକ 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 ଯୋଉ ଗୁଲଗୁଲ କଥା କହନ୍ତି ବାପା ମାମା, ବହୁତ ଆକର୍ଷଣୀୟ, କାରଣ ପ୍ରକୃତରେ ସେଟା ଭଗବାନଙ୍କର ଦତ୍ତନ, ଗୋଟେ ଛୋଟ ଶିଶୁ ନା ସରଳ ଶିଶୁ ନା, ସେ ନିଷ୍କପଟ, ସେ ଗୋଟେ ଜୀବଟା ଆତ୍ମାଟା, ସେଟା ଆମର ବୋଲି ଆମର ଗୋଟେ ନିଜର ଫିଲିଙ୍ଗସ ଆସୁଛି, କିନ୍ତୁ ତାକୁ ବିଚାର କରି ଦେଖିବା ସେ ଗୋଟେ ନିଷ୍କପଟ ସରଳ, ସେଟା ଗୃହସ୍ଥର ସବୁଠୁ ବଡ ସୁଖ, ସେ ପିଲା ପାଇଁ ସେ ପୁରା ପାଗଳ, ସେତେବେଳେ ହେଇଯାଏ ପାଗଳ ହେଇଯାଏ, ସେ କାହାର ପ୍ରକାଶ ଭଗବାନଙ୍କର ପ୍ରକାଶ, ଗୋଟେ ଗୋଟେ ନାରୀଟା ଗୋଟେ ଯୁବତୀ ତାର ଗୋଟେ ଏଇ ରକ୍ତ ମାଂସ କଫପାତର ସରଣ ଆଉ ଗୋଟେ କ'ଣ ରଖୁଛି ନାହିଁ, ତାର ଶକ୍ତି ଯେତେବେଳେ ଭଗବାନ ପ୍ରକାଶ କରୁଛନ୍ତି ତାଦ୍ୱାରା ଗୋଟେ ପୁରୁଷକୁ ଆକର୍ଷଣ କରିବା ପାଇଁ ଗୋଟେ କାମର ଶକ୍ତି ପ୍ରକାଶ ହେଉଛି, ଗୋଟେ ପୁରୁଷର ସେମିତି ଯୁବକର ଗୋଟେ ଶକ୍ତି ପ୍ରକାଶ କାମ ଶକ୍ତିଟାକୁ ପ୍ରକାଶ କରୁଛନ୍ତି, ଗୋଟେ ଯୁବତୀଟା ବି ଅନ୍ଧ ହେଇଯାଉଛି, ଗୋଟେ ଯୁବଟା ବି ଅନ୍ଧ ହେଇଯାଉଛି, ସବୁ କ'ଣ ସବୁ ଶକ୍ତିର ପ୍ରକାଶ, ଭଗବାନଙ୍କ ନିଜ ଶକ୍ତିର ପ୍ରକାଶ, ଏସବୁ ଶକ୍ତି ସବୁ ଶକ୍ତି, ଜୀବ ଜାଣିଲେ ବି କିଛି କରିପାରିବନି ଅନ୍ଧ ହେଇଯିବ, ସବୁ ଅନ୍ଧ କରିଦେବ ସମସ୍ତେ, କ୍ରୋଧ କାମ ଲୋଭ ଜଗତରେ ଯେତେ ଜୀବ ଯାହା ସବୁ ଭଗବାନଙ୍କର ରଖିଛନ୍ତି ସବୁ ଶକ୍ତିର ପ୍ରକାଶ, ଦେଖୁନ ତୁମେ ଏଇ ଯୋଉ ବିଜୁଳି ଆକାଶରେ ବିଜୁଳି ମାରୁଛି, ତୁ ଦେଖୁନ କେମିତି କେତେ ବଡ଼ ଆବାଜ ହଉଛି, କେମିତି କେମିତି ସବୁ ଶବ୍ଦ ହଉଛି, କେତେଟା ତୁମେ କେତେଟା କେତେଟା ଡ୍ରମ୍ ବଜେଇଲେ ତୁମେ ଏତିକି ଗୋଟେ ଏରିଆ ବା କଣ ସାଉଣ୍ଡ ଦ୍ୱାରା ତୁମେ ଏତିକି ଗୋଟେ ଏରିଆ ବାବୁ କଣ କରିବ, ଦେଖ ତୁମେ କେତେ ବଡ ଶକ୍ତି ଭଗବାନଙ୍କର ପ୍ରକାଶ, କଣ ସେ କେମିତି ସୃଷ୍ଟି ହଉଛି ଗୋଟେ ମ୍ୟାଗ୍ନେଟିକ ପାୱାର ଭଳିଆ, କଣ ସେ ଆବାଜ କରୁଛି ପୁରା, ତାଦେହରେ ପୁଣି ବିଦ୍ୟୁତରେ କେତେ ଲୋକ ମରିଯାଉଛି, ଶକ୍ତିର ପ୍ରକାଶ ନା, ସେ ଭଗବାନ ଏ ଶକ୍ତିଟାକୁ ପ୍ରେରଣ କରିବେ, ଆମର ଆଉ କଣ, ଆମର ଶକ୍ତିର ଉପାସକ ନା ଆମେ, ଆଉ ଆମେ ସେ ଶକ୍ତି ମାନେ ରିଏଲାଇଜ ନ କରିପାରିବା, ବାସ୍ ଏ ଯେ ମୁଁ ଶାକ୍ତ ମାନେ ସେଟା କୁହନ୍ତି ଆଉ ଆମର ଆମେ ସବୁ ବୁଝିପାରୁନେ ନା, ଶାକ୍ତ ମାନେ ସବୁ ଯୋଉ ଯୋଉ ଗୁଣିଆ ମାନେ ଯୋଉ ମନ୍ତ୍ର ସବୁ ଇଏ କରନ୍ତି ସେ ଜାଣିବେ ନା, ଆଉ ସେଟା ବସିଥିବେ ସେ ତାଙ୍କ ଶରୀର ଜାଣିଦେବେ, ସେ ମନ୍ତ୍ର ସାଧନ କରି ତାଙ୍କ ଦେହରେ ପ୍ରବେଶ କଲା, ଏ ଭୂତ ପ୍ରତି ଯୋଉଟା ରଖିଛନ୍ତି ସେ ସୂକ୍ଷ୍ମଟା ତାଙ୍କ ଭିତରେ ପଶିବ ଜାଣିବେ ହଁ ମୋର ପ୍ରବେଶ କଲା, ସେଠି ସବୁ କହିବ ଏ ଯେଉଁ ସବୁ ଗୁଣିଆ ଆଗରୁ ଥିଲେ ମୁଁ ଦେଖିଛି ଯେଉଁ ଗାଁକୁ ସବୁ ଆସନ୍ତି, ସତ କି ମିଛ କ'ଣ ଯାହା ବି ହଉ କିନ୍ତୁ ସତ ପ୍ରାୟ ସତ କହିଦିଅନ୍ତୁ, ସତ କହିଦିଅ। ସେ ଗୋଟେ ଛୋଟ ପିଲାବେଳେ ମୋର ମନେ ଅଛି କିଏ ଗୋଟେ ଗୁଣି କରିଦେଇଥିଲା, ମୁଁ ତ ନିଜେ ଦେଖିଛି ସେ ଗଞ୍ଜାମର ସେ ଝିଅଟାକୁ ଦେଖିଛି। ଆମର ଘର ପାଖରେ ଜଣଙ୍କର ସେ ଛୋଟ ପିଲା ତୁମେ ଥିଲି, ତାର ଖାଲି ପଥର ପଡ଼ିବ, ଏଡେଡ଼ ଗୋଟେ ପଥର ଖାଲି ଦିନବେଳେ ଖାଲି ପଥର ପଡ଼ୁଥିବ, କିଛି ନଥିବ ଦିନବେଳେ ଆଗରୁ ଚାଳଘର ଦେଖିନ ମଝିର ଫାଙ୍କ ଥିବ, ମଝିର ବାରଣ୍ଡା ଭଳିଆ ଫାଙ୍କ ଥିବ, ଚାରିକର ଘର ହେଇଥିବ ଅଗଣା, ତାର ସେଇଠି ଅଗଣାରେ ପଡ଼ୁଥିବ କିଛି ନଥିବ, ପଥରଟା ପଥର ପଡ଼ୁଥିବ କି ଝାଡ଼ୁ ପକଉଥିବ କୁଆଡ଼େ କ'ଣ ସବୁ ପଡ଼ୁଥିବ, ସେ ଗୁଣିଆକୁ ଡାକି ଆଣିବ, ସେ ଗୁଣିଆ ଆସିବ ସିଏ ସେଠି ପୂଜା ଫୁଜା କରିବ ତାର ବନ୍ଦ ହେଇଯିବ। ଆମେ ମୁଁ ତ ନିଜେ ଦେଖିଛି ଛୋଟ ପିଲା, ଆଉ ସେତେବେଳେ ତ ଛୋଟ ପିଲା ଜ୍ଞାନ ନଥିଲା, ଏବେ ତ ମୁଁ ପୁରା ଏଇ ଯେଉଁ ଅଲ୍ଟର ଠାକୁରଙ୍କ ଅଲ୍ଟର କରୁଥିଲୁ ସେ ଦେଖିଲି ସେ ଗୁଣିଆ ଆସିଲା ତାକୁ କିନ୍ତୁ ବାଡ଼େଇକି ତାକୁ ବାହାର କଲା ସେ ଝିଅକୁ, ତା ଦେହରେ ଏଇଟା ଗୋଟେ ଗୋଟେ ଜୀବଟା ଆଉ ଗୋଟେ ଦେହରେ ପଶିବ, ତାକୁ ଶକ୍ତି ଦ୍ୱାରା ବାହାର କରାହଉଛି ଭୂତଟା, ତାକୁ ଶକ୍ତି ସେମାନେ ମନ୍ତ୍ର ସାଧନ କରି ଶକ୍ତି ରଖିଛନ୍ତି। ଆମର ଏଇଟା ସେ ଶକ୍ତି ନା, ଆଉ ଆମର କିଏ ଶକ୍ତି, ଅନ୍ତରଙ୍ଗା ଶକ୍ତିର ସାଧକ ଆମେ, ସେମାନେ ତନ୍ତ୍ର ଶକ୍ତି, କିଏ କିଏ ଶୈବ ଶକ୍ତି, କିଏ ଯେଉଁମାନେ ଦେବୀ ଶକ୍ତି ଉପାସକ, ଆମେ ହଉଛେ ଅନ୍ତରଙ୍ଗା ଶକ୍ତିର ଯୋଗମାୟା ଶକ୍ତିର ଉପାସକ। ଆମର ସେପାଇଁ କେଉଁ ଭଜନ ନାହିଁ, କୁଳଗୁରୁ କୁଳଦେବୀ ଯୋଗମାୟା ସେ ତ ଶିଲ ଭକ୍ତିମୟ ଠାକୁର ଲେଖିଛନ୍ତି, ଆମର କୁଳଦେବୀ ଯୋଗମାୟା ନା ଆଉ ଜୟ ଜୟ ପୂର୍ଣ୍ଣମାସୀଙ୍କ କଥା କେଉଁଠି ଲେଖା ହେଇଛନ୍ତି, ଏଇ ଯେଉଁ ଭଜନ ଦେଖୁନା ଆମର ଜୟ ରାଧେ ଜୟ କୃଷ୍ଣ ଜୟ ପୂର୍ଣ୍ଣମାସୀ ଜୟ ଆଭୀର ନାଗରୀ, ସବୁ ସବୁ ଶକ୍ତିର ଆମେ ପ୍ରକାଶ ନା, ଆଉ ସେ ଶକ୍ତିର ମୂଳ ଉତ୍ସ କିଏ କୃଷ୍ଣ, ସବୁ ଆମେ ପୁରା ମୂଳ ମୂଳର ପୂଜା କରୁଛେ, କାହାର ଆଦିଶକ୍ତି ଆଦିଶକ୍ତିମାନ ରାଧା ଆଉ କୃଷ୍ଣଙ୍କର। ଆମେ ସେ ଆମେ କ'ଣ ପାରାଫେନେଲିଆ ଗୁଡ଼ା ସବୁ ଦେଖିବେ ଯଦି ତୁମକୁ ସବୁ ଜଡ଼ ଲାଗିବ, ତୁଳସୀ ବିଗ୍ରହ ନାମ ତା ଶକ୍ତି ରହିଛନ୍ତି ନା, ଶକ୍ତି କେମିତି ନାହିଁ, ମନ୍ତ୍ର ଶକ୍ତି ରହିଛି, ଆମେ ଶକ୍ତିର ଉପାସକ। ଏଇ ଯେଉଁ ଭଗବାନ ଭଗବତ ଗୀତା ଏ ବାଣୀ ସ୍ୱରୂପରେ ଭଗବାନଙ୍କର ଶକ୍ତି ରହିଛି, ସେଥିପାଇଁ ଜଣେ ପଢ଼ିଦେଲେ ତାର ଜ୍ଞାନ ଉଦ୍ରେକ ହେଇଯାଉଛି, ସେ ପଢ଼ିଦେଲା ମାନେ ତାକୁ ଗୋଟେ ଜ୍ଞାନ ଉଦ୍ରେକ ହେଉଛି, କିଏ କ'ଣ ପେପର ଭଳିଆ ପଢ଼ି ଫୋପାଡ଼ି ଦେଉଛି ନାଇଁ, ସେ ପଢ଼ିବ ମାନେ ତାର ଗୋଟେ ଜ୍ଞାନ ଆସିବ, ଏଇଟା ଏମିତି ଲେଖା ହେଇଛନ୍ତି, ଏଇଟା ଏମିତି ଲେଖା ହେଇ, କାହିଁକିନା ଏଠି ଭଗବାନଙ୍କ ଶକ୍ତିଟା ରହିଛି, ଶକ୍ତି କେବେ ଜଣେ ଉପଲବ୍ଧି କରିବ ନା, ଯେମିତି ଚୁମ୍ବକର ଶକ୍ତି ରହିଛି କିନ୍ତୁ ଲୁହାରେ ଯଦି ଶକ୍ତି ନଥିବ, ଲୁହାଟା ଯଦି ଜଙ୍କ ହେଇଥିବ ସେଉ ଟାଣିବ, ତାର ଜଣେ କହିବେ ମୁଁ ନାମ କରୁଛି ମୁଁ ସବୁ କିଛି କରୁଛି ମୁଁ କାହିଁ ଶକ୍ତିରେ ଜାଣିପାରୁନି ନା, ଏଇଭଳିଆ ଅବସ୍ଥା ହେଇଛି। ଏଇ ସବୁ ଶକ୍ତିରେ ପୂର୍ଣ୍ଣ ଭଗବାନଙ୍କର ନାଁ, ବିଶେଷ କରି ଅନ୍ତରଙ୍ଗା ଶକ୍ତି, ଆମେ ସବୁ ଅନ୍ତରଙ୍ଗା ଶକ୍ତି, ଯାହା ଯୋଗମାୟା କୁଳଦେବୀ ଯାହା ଆମର ସବୁ କରିଛନ୍ତି ବିସ୍ତାର, ଆମେ ତାଙ୍କରି ଉପାସକ ସବୁ, ସେପାଇଁ ଆମର ତତ୍ତ୍ୱ ଜିନିଷ ଗୁଡ଼ା ଅଲଗା ନା, ଆମେ ତ ଆମେ ସବୁ ତତ୍ତ୍ୱର ଉପାସକ ନା। ଆଉ ଯେମିତି ଜଣେ ବୃନ୍ଦାବନ ପୂର୍ବକାଳରେ କ'ଣ ବୃନ୍ଦାବନ ଯାଇପାରୁଥିଲେ, ବୃନ୍ଦାବନ ଯାଇପାରୁନଥିଲେ ବୋଲି ଲେଖୁଥିଲେ ଜୀବନରେ ଥିବି ଯଦି ଜୀବନରେ ହଁ ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ ଦର୍ଶନ କରିବି ଯାଇ ଶ୍ରୀମଧୁସୂଦନ, ମୁଁ ଯମୁନାରେ ସ୍ନାନ କରିବି ସେଦିନ ଏ ସାଲବେ ଗଙ୍ଗାର ନା, ମୋ ଭାଗ୍ୟ ହେଇଥିବ ମୁଁ ଥରେ ବୃନ୍ଦାବନ ଯିବି। ଆଜି ଲୋକ 10 ମିନିଟରେ ଗୋଟେ ଦିନରେ ସକାଳୁ ସନ୍ଧ୍ୟା ପୁଣି ବୃନ୍ଦାବନ ଯାଇକି ବୁଲି ପଳେଇ ଆସୁଛନ୍ତି, ଫ୍ଲାଇଟ୍ ଟିକେଟ୍ କାଟିବୁ ଭୋରୁ ଯାଇ ପହଞ୍ଚିବୁ, ପୁଣି ବୃନ୍ଦାବନ ଦର୍ଶନ କରିବୁ, ପୁଣି ରାତି ଫ୍ଲାଇଟ୍ରେ ଆସିକି ଭୋରୁ ପହଞ୍ଚିବୁ, ସେମାନେ ବୃନ୍ଦାବନ ଦର୍ଶନ, ସେମାନେ ଏଇ ହେଉଛି ବୃନ୍ଦାବନ ଦର୍ଶନ। ଜୀବନରେ ଥିବି ଯଦି ଯିବି ବୃନ୍ଦାବନ ଦର୍ଶନ କରିବି ଯାଇ ଶ୍ରୀମଧୁସୂଦନ, ଯେଉଁ ବ୍ୟାକୁଳରେ ଅନ୍ତରରେ ଭଗବାନଙ୍କର ଶକ୍ତି, ଭଗବାନ ପାଇଁ ଦର୍ଶନ କରିବେ ପ୍ରଭୁଙ୍କର ଧାମ ଶକ୍ତିର ପ୍ରକାଶ ନା, ସେଇଟା ଧାମଟା କେଉଁ ଶକ୍ତିର ପ୍ରକାଶ, ସନ୍ଧିନୀ ଶକ୍ତିର ପ୍ରକାଶ, ଭଗବାନଙ୍କ ସନ୍ଧିନୀ ଶକ୍ତିର ପ୍ରକାଶ, ସେ ଶୁଦ୍ଧ ଯେମିତି ଭକ୍ତ ଠାକୁର କରିଲେ ଯେଉଁଠି ଶୁଦ୍ଧ ଭକ୍ତ ସେଠି ଧାମ, କେମିତି 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 ଧାମ ହବ, କି କି ଗୋଟେ ଗୋଟେ ସେଣ୍ଟିମେଣ୍ଟ ଜିନିଷଟା ବୃନ୍ଦାବନ ଧାମ ଅଛି ଶୁଦ୍ଧ ଭକ୍ତ ଯେଉଁଠୁ ସେଟା ବୃନ୍ଦାବନ ନେଇଯିବ, ଏ ଶକ୍ତି ଜିନିଷ ବଳଦେବୀ ଦେହଭୂଷଣ ଯେତେବେଳେ ତାଙ୍କ କମେଣ୍ଟ୍ରି ସବୁ ଲେଖିଲେ ସେ ତ ସେ ପଢ଼ିବାକୁ ବୟସ ନାହିଁ, ଯେତେବେଳେ ସବୁ ପଢ଼ୁଥିଲୁ ମୋ ମଝିରେ ଯାଇଥିଲି କେତେ ପଢ଼ିବା ପାଇଁ, ଇଏ ତ କିଛି ନିଜ ଇଚ୍ଛା ତ କିଛି କାମ କରିବନି ଆଉ, ତୁମେ କ'ଣ କରିବ ନିଜ ଇଚ୍ଛା କିଛି କାମ କରିବନି, ଭଗବାନ ପାଇଁ ଭଗବାନ କିଛି ଯେଉଁଟା ହେଲା ଗୁରୁକୃଷ୍ଣ ଇଚ୍ଛା କାମ କରିବ, ମାୟପୁର ଥିଲାବେଳେ ମୁଁ ଯାଉଥିଲି ମୋର ଭାରି ଇଚ୍ଛା ଥିଲା ଏଇ ସଂସ୍କୃତ ଆମର କ'ଣ ସେଇଟା ହରିନାମ ବ୍ୟାକରଣ ତ ବ୍ୟାକରଣ ପଢ଼ିବ ଆଉ ବଳଦେବ ବିଦ୍ୟାଭୂଷଣ ଦର୍ଶନ ପଢ଼ିବା, କେଉଁ ଦର୍ଶନ ପଢ଼ିବ ଏଇ ଦର୍ଶନ ପଢ଼ିବ କିଛି ନାହିଁ, ଭଗବାନ ପୁଣି କୁହନ୍ତି ଜଣେ ଗୋଟେ ଚାଲ, ସେଇଠି ମୁଁ କେତେ ଦିନ ଶୁଣୁଥିଲି ସେ ନୂଆ ନୂଆ ଯାଏ ମୁଁ ପଢ଼େ ବ୍ୟାକରଣ ସେମାନେ ସବୁ ପଢ଼ନ୍ତି ମୁଁ ଶୁଣେ, ସବୁଆଡ଼େ ଧାମ ଭଗବାନ ଯୁଆଡ଼େ ଯାଇଛନ୍ତି ସେଠି ସବୁ ଧାମ, ଧାମଟା ସର୍ବଗ ବୃନ୍ଦାବନ ଗୋଟିଏ ଜାଗାର କୃଷ୍ଣ ଯେଉଁଟା ଯାଇଛନ୍ତି ସେଠି ହେଉଛି ବୃନ୍ଦାବନ। ଯେମିତି ମହାପ୍ରଭୁ ଓଡ଼ିଶା ଉତ୍କଳ ଆସିଲେ ନା, ତାଙ୍କର ଯେଉଁ ଯେଉଁଠି ପାଦ କଦାମ କେତେ ସ୍ଥାନ ରହିଲା ସେସବୁ ଧାମ, ସେଠି ଶକ୍ତିର ପ୍ରକାଶ, ସେଠି ଶକ୍ତି ରହିଛି, ନିହିତ ହେଇକି ରହିଛି। ତେଣୁ ଶକ୍ତିକୁ ଜାଗ୍ରତ ଯେମିତି କରିବା କ'ଣ ହେଲେ, ଏଇ ଯେମିତି ଯେଉଁଟା ଯୋଗ ମାନେ କରନ୍ତି ସେମାନେ କ'ଣ ଏଇ କୁଣ୍ଡଳି ଫୁଣ୍ଡଳି ସବୁ ବସିବେ, ତାଙ୍କ ଜାଗ୍ରତ କରିବେ ନା, ସେଭଳି ଅନ୍ତରଙ୍ଗା ଶକ୍ତିର ବୃତ୍ତିଟାକୁ ଆମ ଇନ୍ଦ୍ରିୟମାନଙ୍କୁ ଇନ୍ଦ୍ରିୟମାନେ ପ୍ରାପ୍ତ ହେବା ପାଇଁ ହିଁ ଆମେ ସବୁ ସାଧନ କରୁଛେ। ଆଉ ସେ ଅନ୍ତରଙ୍ଗା ଶକ୍ତି ସେ ପରମ୍ପରାର ମାଧ୍ୟମରେ ଆସୁଛନ୍ତି, ଗୁରୁ ପରମ୍ପରା ମାଧ୍ୟମରେ ଆସୁଛନ୍ତି। ସେ ଶକ୍ତିଟା ଯେମିତି ଆମେ ଏଇ ଯୋଉ ଇଲେକ୍ଟ୍ରିକଟାକୁ ବଲ୍ବଟାକୁ ତୁମେ କହିବ ଆମ ଘରେ ଇଲେକ୍ଟ୍ରିକ କନେକ୍ସନ୍ ଅଛି, ମୁଁ ମୋର ଯୋଉଠି ଜାଳିଦେବି ସେଠି ନେଇ କେଉଁଥିରେ ଯିବ ସେ, ତାକୁ ମାଧ୍ୟମ ଦରକାର ନା, ଆଉ ଶକ୍ତିଟା ମାଧ୍ୟମରେ ଆସିବ ନା, ଡାଇରେକ୍ଟ କେମିତି ଚାଲି ଆସିବ, ତୁମକୁ ମୁଁ କନେକ୍ସନ୍ ଆଣିଛି, ମୁଁ ହରିନାମ କରୁଛି, ମୋତେ ଡାଇରେକ୍ଟ ପଳେଇ ଆସିବ ହରିନାମ ଶକ୍ତି ଆସିବନି। ଏ ତୁମକୁ ତୁମ ସାଧାରଣ ଫିଲୋସଫି ତୁମେ ବୁଝିପାରିବ ସବୁ, ତୁମ କଥାରେ ଯନ୍ତ୍ରଣା ଥାଇପାରେ, ବଲ୍ ଅଛି, ହୋଲ୍ଡର ଅଛି, ଆଉ ତୁମେ କନେକ୍ସନ୍ ଆଣିଛ ମାନେ ଇଲେକ୍ଟ୍ରିକ କନେକ୍ସନ୍ ଆଣିଛ, କିନ୍ତୁ ସେଟା ପୁରା ସବଷ୍ଟେସନ୍ ଏଇଠି ଯେତେବେଳେ ଲାଗୁଛି କୋଉଟା ଆମର ହୋଲ୍ଡରଟା ଲାଗିଛି, ଏଇଟା ବର୍ତ୍ତମାନ ଲାଗିଛି କନେକ୍ସନ୍ ହେଇଛି ବୁର୍ଲାର, ସେଟା କଣ ଜାଗାଟା ଚିପିଲି ମା ସେ ହୀରାକୁଦ, ତା ୟା ସହିତ ତାର କନେକ୍ସନ୍ ରହିଛି ନା, ଆଉ ସେଠୁ ବନ୍ଦ କଟିଗଲ ଏଠୁ କଣ ଟିକେ ଯିବ, ତା ଭିତରେ କେତେ ସବଷ୍ଟେସନ୍ ରହିଲା, ସିଏ ତା କତିରୁ ସେ ସବଷ୍ଟେସନ୍ ସେଠୁ ପାସ୍ ହେଇକି ସବଷ୍ଟେସନ୍, ମାନେ ଗୋଟେ ମେଟେରିଆଲ କଥାରେ ତୁମେ ଦେଖ ଶକ୍ତିଟା କେମିତି ଆସୁଛି ସେ ସବଷ୍ଟେସନ୍ ସେ ସବଷ୍ଟେସନ୍, ଏଇଟା ୟା କନେକ୍ସନ୍ଟା ବର୍ତ୍ତମାନ କୋଉଠୁ ରହିଲା, ସେଠି ସୁଇଚ୍ ଅଫ୍ ହେଇଗଲା ପ୍ରବନ୍ଧ ହେଇଗଲା। ଏ ଶକ୍ତିର ପ୍ରକାଶଟା ଏଇଭଳି ଏଇଭଳି କୃପାଟା ଆସୁଛନ୍ତି, କନେକ୍ସନ୍ଟା ତୁମର ରହିଲା, ସେଟା ସେଥିରେ ମାଧ୍ୟମ ଦରକାର, ମାଧ୍ୟମ ନହେଲେ କେମିତି ଆସିବ, ସେଥିପାଇଁ ଆମେ ଗୁରୁ ବୈଷ୍ଣବ ଆଶ୍ରୟ କରୁଛେ, ଆଶ୍ରୟ ଦ୍ୱାରା ଶକ୍ତି ଆସିବନି। ଆଉ ତୁମେ କାହାକୁ ଆଶ୍ରୟ କରିଛ, ସବଷ୍ଟେସନ୍ର କନେକ୍ସନ୍ ତୁମେ ଆଣିଛ ନା, ତୁମେ ତୁମର ନିଜ କନେକ୍ସନ୍ଟା ସେଠୁ ଆଣିବାକୁ ପଡିବ, ଏ ପରମ୍ପରା ଶକ୍ତିଟା। ଏଇ କଥାରେ ମୁଁ ଏଠିକି ପଳେଇଲି, ଏ ଯୋଉ ଭଗବାନଙ୍କର କାଳ ଶକ୍ତି ଦ୍ୱାରା ସମସ୍ତେ ଭୟ କିଏ ଭୟ ଜାଗ୍ରତ ହେଇଯାଇଛି, ହୃଦୟାଣି ବିଧାର ସଦା ସଘୋଷ ଧାତ ରାଷ୍ଟ୍ରଣା ହୃଦୟାଣି ବିଧାର ନଭଶ୍ଚ ପୃଥିବୀ ପ୍ରତି, ଏଇ କଥା ଆକାଶ ପୃଥିବୀ ସମସ୍ତେ ଭୟଙ୍କର, ଦେବତାମାନେ ଭୟ କଲେଣି, ସେଦିନ ଦେବତାମାନେ ସବୁ ଆସିଥିଲେ ଦେଖିବା ପାଇଁ ଏମିତି କଣ ଯୁଦ୍ଧ ହଉଛି ବୋଲି, କାରଣ ଦୈବାସୁର ସଂଗ୍ରାମ ବହୁତ ବାର ହେଇଛି, କିନ୍ତୁ ଏଠି ଯୋଉ ସଂଗ୍ରାମ ହବ ଏଥିରେ ଗୋଟେ ମଧୁର ଜିନିଷ ରହିଛି, ମ୍ୟାଜିକ ରହିଛି, କାରଣ ଦୈବାସୁର ଦେବତା ଓ ଅସୁରମାନଙ୍କ ଭିତରେ ଯୁଦ୍ଧ ହୁଏ, ତାଙ୍କ ଭିତରେ ଯୋଉ ମ୍ୟାଜିକ ରହେ ସେଠି କଣ ଆସୁରିକ ଶକ୍ତିର ଦୈବ ଶକ୍ତିର ତାଙ୍କର ସବୁ ମ୍ୟାଜିକ, ମ୍ୟାଜିକଟା କଣ କହୁଛନ୍ତି ଆମର ଓଡ଼ିଆ ଯାଦୁଘର, ଦେବତାମାନେ ତାଙ୍କର ଦୈବ ଶକ୍ତି ଦେଖେଇବେ, ଅସୁରମାନେ ଆସୁରିକ ଶକ୍ତି ଦେଖୁନା, କି ମହାଭାରତ ଅଛି ବେଳେବେଳେ ସେ ଆକାଶକୁ ପଳେଇବ, ଏ ସରି ଭାଗବତ ଅଛନ୍ତି ନା ସେ ଆକାଶକୁ ପଳେଇ ଯିବେ, ଯାଇକି ପ୍ରସ୍ତର ବୃଷ୍ଟି କରିବେ, ଏସବୁ ତାଙ୍କ ଦୈବ ଶକ୍ତି, ଦେବତାମାନେ ଦୈବ ଶକ୍ତି ଦେଖେଇବେ, ଆସୁରିକ ମାନେ ଆସୁରି ଶକ୍ତି ଦେଖିବେ, କିନ୍ତୁ ମହାଭାରତ ଯୁଦ୍ଧ ଏକ ଅଲଗା ଶକ୍ତିର ପ୍ରକାଶ, କାହାର ଭଗବାନ, ଏଠି ମାଧୁର୍ଯ୍ୟ ଅଛି, ଭଗବାନ ମାଧୁର୍ଯ୍ୟରେ ରଥର କଣ ହେଇଛନ୍ତି, ସାରଥି ହେଇଛନ୍ତି, ଶକ୍ତି ପ୍ରକାଶ କରିଛନ୍ତି ତାଙ୍କ ଇଚ୍ଛା ଶକ୍ତି, ସେଠୁ କେହି ଦେଖିପାରୁନାହାନ୍ତି, ଏ ହେଲା ମହାଭାରତ ସବୁ ସବୁଠାରୁ ଗୋଟେ ଶ୍ରେଷ୍ଠ ଯୁଦ୍ଧ, ଏଇଥିପାଇଁ ଭଗବାନ ଏଠି ପୁରା ମାଧୁର୍ଯ୍ୟ ସୌମ୍ୟ ଭପୁରେ ଅଛନ୍ତି, କେତେବେଳେ ବହୁତ ବଡ ଟେନସନ୍ ହେଇକି ବାଡ଼ି ବାଡ଼ି ଧରିବା, ଠାଙ୍ଗା ପତ୍ର ଧରିବା, ଇଏ କିଛି କରୁନାହାନ୍ତି, କେବଳ ଅସ୍ତ୍ର ଚକା ଥରେ ଧରିଥିଲେ ନା, ସେଥିପାଇଁ ସେ ମନା କରିଥିଲେ ମୁଁ ଅସ୍ତ୍ର ଧରିବିନି, ଅସ୍ତ୍ର ନ ଧରିବାର କାରଣଟା ଏଇଟା, ମୁଁ ଏଭଳି ଭାବରେ ସୌମ୍ୟ ଭପୁରେ ଶକ୍ତି ପ୍ରକାଶ କରିବି, ଜଗତର ସବୁ ଲୋକ ଜାଣିପାରିବେ। ଓଡ଼ିଆର ଲୋକ ବାବୁଲି କଣ କହୁଛ ଜାଣିଛ ନା, ଏ ଲୋକଟା ଭାଇ ନାଟୁଆ ଅଛି, କଣ ନାଟୁଆ ଶିଖାଳ, ସିଏ ତାର ଧୀର ବସିକି ଚୁପଚାପ ବସିଥିବ ନାଟ ଲଗେଇଦବ, ସେ ଲୋକ ନାଚୁଥିବ, ଇଏ ତାର ବସିକି ଆରାମସେ ପିଣ୍ଡାରେ ବସିଥିବ ନାଟୁଆ, ଭଗବାନ କୃଷ୍ଣ ସେଇଭଳିଆ ପୁରା ଏଠି ଏମିତି ଶକ୍ତିର ପ୍ରକାଶ ସବୁ କିଛି କରୁଛନ୍ତି, କିନ୍ତୁ ଅର୍ଜୁନ ରଥର ମୁଁ ହଉଛି ସାରଥି, କାହାକୁ ଆଜି କିଏ ଆଜି ପିତାମ ଭୀଷ୍ମ ଆଜି ସରସଜ୍ଜାରେ ଶୋଇଛନ୍ତି, ଦ୍ରୋଣାଚାର୍ଯ୍ୟ ଭଳି ଯୋଦ୍ଧା ଆଜି ଚାଲିଗଲେ ସଂସାର ଛାଡ଼ିକି, କେତେ ସଂସାର ବଡ ବଡ ଅଭିମନ୍ୟୁ ସଂସାର କେତେ ବଡ ବଡ ଲୋକ ଚାଲିଗଲେ, କିନ୍ତୁ ସିଏ ତାଙ୍କର ସେଇଭଳି ସନ୍ତ, ଶକ୍ତିର ପ୍ରକାଶ ଦେଖେଇଛନ୍ତି, କାଳ ଶକ୍ତିର ପ୍ରକାଶ। ସେଥିପାଇଁ ସେ କହିଥିଲେ ତୁମେ ଏଇଠି ଆସିବ, ଅର୍ଜୁନଙ୍କୁ କହିବେ ତୁମେ କେବଳ ଖାଲି ଅସ୍ତ୍ର ଧର, ଚକ୍ରବାଦ ଲେଖିବେ, ସେଟା ତୁମେ କିଛି ଖାଲି କଣ୍ଢେଇ ଭଳିଆ ଧରିକି ଠିଆ ହବ, ମୁଁ ମାରିବି ସବୁ, ମୁଁ ମାରିଦେଇ ସାରିଛି ଏମାନଙ୍କୁ, ଏମାନଙ୍କର କିଛି ନାହିଁ, ଏମାନେ ଖାଲି ଅସ୍ତ୍ରଶସ୍ତ୍ର ଧରିକି ଠିଆ ହେଇଛନ୍ତି, କିନ୍ତୁ ମୁଁ ଏମାନଙ୍କୁ ସମସ୍ତଙ୍କୁ ଆଉ 18 ଦିନ ତାହେଲେ ହେଲା କଣ, 18 ଦିନରେ କର୍ଣ୍ଣବଦ୍ଧ ହେଲା, ଏହା ହେଲା ତାହା ହେଲା, ଭଗବାନ କହିଛନ୍ତି ଏମାନଙ୍କୁ ମାରି ସାରିଛି, ତା ମାନେ କଣ କାଳ ଶକ୍ତି ଦ୍ୱାରା ସମସ୍ତଙ୍କ ଆୟୁ ହରଣ ହେଇଯାଇଛି, ଏମାନେ ଯାହା କିଛି କରୁଛନ୍ତି ସବୁ ବେକାର, ଗୋଟେ ନାଟକ ଦେଖାଯାଉଛି। ଶକ୍ତିର ପ୍ରକାଶ, ସେଥିପାଇଁ ଅର୍ଜୁନ ବୁଝିବି ପାରୁନଥିଲେ। ଅର୍ଜୁନ କଣ ବୁଝିପାରୁଥିଲି, କହିଲେ ଯଦି ସେ ସୀତା ତ ଘରୁ ମହାଭାରତ ଯୁଦ୍ଧ କରୁଥିଲେ ସେଇଠି ସାରା ଦେଇଥିଲେ, କିନ୍ତୁ ଭଗବାନ କଣ ଘୋରଉଛନ୍ତି, କେମିତି କଣ କରୁଛନ୍ତି, କହିଦେଇ ସାରିଛନ୍ତି ଏମାନଙ୍କର ମୃତ୍ୟୁ ହେଇଯାଇଛି। ପୁଣି ଅର୍ଜୁନ ବୀର ରସରେ, କ୍ଷତ୍ର ରସରେ ସେ ମଝିକି ରହୁଛନ୍ତି, ଜାଣିପାରୁନାହାନ୍ତି। ପ୍ରଭୁଙ୍କର ଇଚ୍ଛା ଲାଗୁ ଜାଣିବା ଏତେ ସହଜ କଥା ନା, ଶରଣାଗତି ଯେତେ ପୂର୍ଣ୍ଣ ହବ ଭଗବାନଙ୍କ ଇଚ୍ଛାଟା ସେତେ ପରିପ୍ରକାଶ ହବ, କାରଣ ସେ ପରମାତ୍ମା ରୂପରେ ହୃଦୟ ଭିତରେ ରହୁଛନ୍ତି ନା, ସେ ସବୁ କ୍ଷଣ ଜାଣୁଛନ୍ତି ଏ ଜୀବ କି ଚାହୁଁଛି କି ମୋ ପାଖରୁ, ୟାର କଣ ଇଚ୍ଛାଟା। ଜଗତ ଲୋକ ଆମକୁ କଣ କହିବେ, ମ ଜଗତ ଲୋକ ଆମକୁ କଣ କହିବେ, ବଡ ସାଧୁ ବୋଲି କୁହନ୍ତୁ, ଯେତେ ବଡ ସାର୍ଟିଫିକେଟ ଦିଅନ୍ତୁ, ଯା ଦିଅନ୍ତୁ, ହୃଦୟରେ ଅଛନ୍ତି କିଏ, କୃଷ୍ଣ ଅଛନ୍ତି ନା, ସେ ସବୁ ଜାଣିଦେଉଛନ୍ତି ଏ ଲୋକଟା ଏଇଭଳିଆ। ଆମକୁ ଲୋକ କହୁଛନ୍ତି ଭଲ ନା କଣ, ଭାବିଲେ ଭାବିଲେ ଭଲ ଲୋକ, ଭାବିଲେ ହଁ ଆପଣ ଭଲ ଲୋକ, ସମସ୍ତେ ସମସ୍ତେ ଏ ଭଲ ଖରାପ ଆମ ସାର୍ଟିଫିକେଟରୁ କଣ ମିଳିବ, ସାର୍ଟିଫିକେଟ କିଏ ଦେବେ, ଭିତରେ ଅଛନ୍ତି ସେ ଜାଣିଛନ୍ତି, ଭାବିଲେ ବାବୁ କଣ, ମୁଁ କଣ, ସିଏ କଣ, କିଏ କଣ, ସବୁ ସେ ଜାଣିଛି, ସେ ସେଇ ହିସାବରେ କାମନା ପୂର୍ଣ୍ଣ କରି, ସବୁ ଭଗବାନଙ୍କୁ ଜଣା ନା। ତେଣୁ ଆରମ୍ଭ ହେଲା କାଲି ଏଠି ଏଟା ପଢା ହେଇଥିଲେ, ଅଥ ବ୍ୟବସ୍ଥିତ ଦୃଷ୍ଟ୍ୱା ଧାର୍ତ୍ତରାଷ୍ଟ୍ରାଙ୍ଗ୍ୱଜ ପ୍ରବୃତେ ଶସ୍ତ୍ର ସମ୍ପାଦେ ଧନୁରୁଦ୍ୟମ ପାଣ୍ଡବ ଋଷିକେଶଂ ଦଦା ବାକ୍ୟଂ ମିଦମ୍ ମାହମୟି ପତେ। ଯୁଦ୍ଧ ଠିକ ଅନୁବାଦ, ହେ ରାଜା, ସେ ସମୟରେ ପାଣ୍ଡୁଙ୍କର ପୁତ୍ର ଅର୍ଜୁନ କପିଧ୍ୱଜ ତାଙ୍କ ରଥ ପତାକାରେ ହନୁମାନଙ୍କର ଛବି ଥିଲା, ରଥରେ ବସି ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କ ଉପରେ ଦୃଷ୍ଟି ନିକ୍ଷେପ କରି ତାଙ୍କର ଧନୁ ଉତ୍ତୋଳନ କଲେ ଏବଂ ସରବର୍ଷା କରିବାକୁ ପ୍ରସ୍ତୁତ ହେଲେ। ହେ ରାଜା, ତତ୍ପରେ ଅର୍ଜୁନ ନିମ୍ନମତେ ଋଷିକେଶ ବା କୃଷ୍ଣଙ୍କୁ କହିଲେ, ସ୍ୱର ଉଠେଇଥିଲେ, ପ୍ରଭୃତେ ଶସ୍ତ୍ର ସମ୍ପାଦେ, ପ୍ରଭୃତେ ନିଯୁକ୍ତେ ଶସ୍ତ୍ର ସମ୍ପାଦେ, ଶସ୍ତ୍ର ବର୍ଷଣେ ପୁରା ପ୍ରସ୍ତୁତ ହେଇଯାଇଥିଲେ, ପୁରା କଣ କୁହନ୍ତି ଧନୁରେ ସ୍ୱର ଲଗେଇକି ମାରିବା ପାଇଁ ଯାଉଥିଲେ ଦୁର୍ଯ୍ୟୋଧନ ଆଦି, ସେ ସମୟରେ ଭଗବାନ ମୋହ ସୃଷ୍ଟି କରିବେ। ଜ୍ଞାନ କେମିତି ଆସିବ, ସଂସାରରେ ସବୁଠୁ ବଡ଼ ଜ୍ଞାନ ଦେବେ ବର୍ତ୍ତମାନ ଭଗବାନ, ଆଉ ଅର୍ଜୁନଙ୍କୁ ଶିଷ୍ୟ କରିବେ, ଆମର ଯେଉଁ ଗୁରୁ ପରମ୍ପରା ଜ୍ଞାନଟା ଆସିବ, ଗୁରୁ ଯେଉଁ ଶିଷ୍ୟକୁ ଜ୍ଞାନ ଦେବେ, ତାକୁ ସେଥିପାଇଁ ଶିଷ୍ୟଙ୍କୁ କୁହାଯାଏ ଗୁରୁଙ୍କର ପରିଚୟ, ଶିଷ୍ୟଙ୍କୁ ଗୁରୁଙ୍କର ପରିଚୟ ଏଥିପାଇଁ କୁହା, ଯେମିତି ପ୍ରଭୁପାଦଙ୍କର, ପ୍ରଭୁପାଦ ହେଉଛନ୍ତି ଭକ୍ତିଧାନ ଠାକୁରଙ୍କର ପରିଚୟ, କାରଣ ତାଙ୍କର ଯେଉଁ ଶକ୍ତିଟା ପ୍ରକାଶ ହେଲା କାହାର, ତାଙ୍କର ଗୁରୁଙ୍କର କୃପା, ସେଭଳି ସେଥିପାଇଁ ଗୁରୁ ପରମ୍ପରାକୁ କାହିଁକି ଆମେ ପୂର୍ବାଚାର୍ଯ୍ୟମାନଙ୍କୁ କାହିଁକି ଆମେ ଏତେ କୁହନ୍ତି ସମ୍ମାନ, ତାଙ୍କର ତିଥି ପାଳନ, ତାଙ୍କୁ ଏତେ ତାଙ୍କର ଗ୍ଲୋରିଫିକେସନ ଆମେ କାହିଁ କରୁ ନା, ବର୍ତ୍ତମାନ ଆଚାର୍ଯ୍ୟ ହେଉଛନ୍ତି ପୂର୍ବାଚାର୍ଯ୍ୟଙ୍କର ପ୍ରତିନିଧି, ତାଙ୍କ ଶକ୍ତିର ପ୍ରକାଶ, ଶିଷ୍ୟ ଦ୍ୱାରା, ଶିଷ୍ୟ ଶକ୍ତି ଦ୍ୱାରା ଗୁରୁଙ୍କର ଗୁରୁତ୍ୱ ସେଟା ଉପଲବ୍ଧି ହବ। ତେଣୁ ଶସ୍ତ୍ର ସମ୍ପାଦ ଏଇ ଶିଷ୍ୟ ଦରକାର ଭଗବାନ କୃଷ୍ଣଙ୍କର, କାହିଁକି ନା ଜ୍ଞାନଟା ପ୍ରଦାନ କରିବେ, ପରମ୍ପରା ରହିବ, ଶସ୍ତ୍ର ପୁରା ଧରିକି ବର୍ଷଣ କରିବା ପାଇଁ ରେଡି ହେଇଯାଇଥିଲେ। ଏଠି ଭାବାର୍ତ୍ତାର ପୂର୍ବରେ ଲେଖୁଛନ୍ତି, ଯୁଦ୍ଧ ଠିକ ଆରମ୍ଭ ହେବା ଉପରେ ଉପଯୁକ୍ତ ବିବରଣୀରୁ ଜଣାଯାଉଛି ଯେ ଧୃତରାଷ୍ଟ୍ରଙ୍କର ପୁତ୍ରଗଣ ପାଣ୍ଡବମାନଙ୍କର ଅପ୍ରତ୍ୟାଶିତ ସୈନ୍ୟସୁଦ୍ଧା ଦେଖି ପ୍ରାୟ ହତୋତ୍ସାହ ହୋଇ ପଡ଼ିଥିଲେ। ପାଣ୍ଡବମାନେ ଯୁଦ୍ଧକ୍ଷେତ୍ରରେ ପ୍ରତ୍ୟକ୍ଷ ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଥିଲେ। ଅର୍ଜୁନଙ୍କ ରଥରେ ପତାକାର ହନୁମାନଙ୍କର ଛବି ବିଜୟର ଅନେକ ସୂଚନା ଥିଲା, କାରଣ ରାମ ରାବଣ ଯୁଦ୍ଧରେ ଶ୍ରୀ ହନୁମାନଜୀ ଶ୍ରୀ ରାମଚନ୍ଦ୍ର ମହାପ୍ରଭୁଙ୍କୁ ସାହାଯ୍ୟ କରିଥିଲେ ଏବଂ ସେ ରାମଚନ୍ଦ୍ର ମହାପ୍ରଭୁ ବିଜୟୀ ହୋଇଥିଲେ। ବର୍ତ୍ତମାନ ଉଭୟ ରାମଚନ୍ଦ୍ର ଓ ହନୁମାନ ଅର୍ଜୁନଙ୍କୁ ସାହାଯ୍ୟ କରିବା ନିମିତ୍ତ ଅର୍ଜୁନଙ୍କ ରଥରେ ଉପସ୍ଥିତ। ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ସ୍ୱୟଂ ରାମଚନ୍ଦ୍ର ଏବଂ ଯେଉଁଠି ରାମଚନ୍ଦ୍ର ମହାପ୍ରଭୁ ଅଛନ୍ତି ତାଙ୍କର ଶାଶ୍ୱତ ସେବକ ହନୁମାନ ଓ ତାଙ୍କର ପତ୍ନୀ ସୀତାଦେବୀ ଲକ୍ଷ୍ମୀ ଦେବୀ ବିଦ୍ୟମାନ। ତେଣୁ ଅର୍ଜୁନଙ୍କ ପକ୍ଷେ ଶତ୍ରୁମାନଙ୍କୁ ଭୟ କରିବାର କୌଣସି କାରଣ ନଥିଲା। ସର୍ବୋପରି ଋଷିକେଶ ଲାଗିଛନ୍ତି ନା, ଋଷିକେଶ ଇନ୍ଦ୍ରିୟ ମାନଙ୍କର ପ୍ରଭୁ ଶ୍ରୀକୃଷ୍ଣ ତାଙ୍କୁ ନିର୍ଦ୍ଦେଶ ଦେବା ନିମିତ୍ତ ସେଠାରେ ଉପସ୍ଥିତ ଥିଲେ। ଏହିପରି ଯୁଦ୍ଧ ପରିଚାଳନା କରିବା ନିମିତ୍ତ ଅର୍ଜୁନଙ୍କୁ ସବୁ ପ୍ରକାର ସଦୁପଦେଶ ମିଳୁଥିଲା। ଭଗବାନ ତାଙ୍କର ଶାଶ୍ୱତ ଭକ୍ତଙ୍କ ନିମିତ୍ତ ଏସବୁ ସୁବ୍ୟବସ୍ଥା କରିଥିଲେ। ଏଥିରୁ ବିଜୟର ସୁସ୍ପଷ୍ଟ ସଂକେତ ପ୍ରକାଶ ପାଉଥିଲା। ପ୍ରପଦ ପୁରା ପୁରା ବଳଦେବୀ ଦଶମ ଟୀକା ରଚନା କରିଛନ୍ତି। ଏବଂ ଧାତରାଷ୍ଟ୍ରାଣ ଯୁଦ୍ଧଭିତ୍ତମ ପ୍ରଦର୍ଶ୍ୟ ପାଣ୍ଡବାନନ୍ଦ ତତ୍ର ଉତ୍ସାହ। ଏଇଭଳି ଭାବରେ ଧୃତରାଷ୍ଟ୍ର ପୁତ୍ରଙ୍କର ନିରାଶ ମନୋଭାବ ଏବଂ ପାଣ୍ଡବମାନଙ୍କର ଉତ୍ସାହ ମନୋଭାବ, ଭଗବାନ ଯାହାକୁ ସପୋର୍ଟ କରିବେ, ଭଗବାନ ଯାହାକୁ ଭଲ ପାଇବେ, ଭଗବାନଙ୍କର କୃପା ଦୃଷ୍ଟି ଯାହା ପୁରା ରହିଲା ତା ତାର ଜୀବନଟା ଉତ୍ସାହରେ ଯିବ। ଆଉ ଭଗବାନ ଯାହାକୁ କୋପଦୃଷ୍ଟି ରଖିବେ ତାର ଜୀବନ ନିରାଶାରେ ଯିବ। ଜୀବତର ଆମେ କହୁଛୁ ମୋର ମୋର ଖରାପ ମୋର ଭଲ, ଆମେ କି ଆମେ ଆତ୍ମା ନା? ଆତ୍ମାର ପ୍ରସନ୍ନତା କାହା ଉପରେ ନିର୍ଭର କରୁଛି? ପରମାତ୍ମାଙ୍କ ଉପରେ। ତାର ପରମାତ୍ମା କୃଷ୍ଣ ଯାହାଙ୍କୁ ଭଲ ପାଉଛନ୍ତି ବା ଯାହାଙ୍କ ପ୍ରତି ତାଙ୍କର ପ୍ରସନ୍ନତା ଅଛି ତାର ସବୁ ଭଲ, ଯାହାକୁ ଭଗବାନ ଭଲ ପାଉନାହାନ୍ତି ତାର ସବୁ ଅସୁବିଧା। ଆଉ ଆଉ ସୁବିଧା ଅସୁବିଧା ଆମର କାରଣ କିଛି ନାହିଁ। ଭକ୍ତ ହିସାବରେ ଦେଖିବା ଆମର କେହି ଶତ୍ରୁ ନୁହନ୍ତି, କାହିଁକି ଭଗବାନ କହିଲେ ନା ଆମର କେହି ଭକ୍ତ କେତେ କାହାକୁ ଶତ୍ରୁ ମିତ୍ର ବୋଲି ଭାବିବେନି, ସେ କାହିଁକି ଶତ୍ରୁ ମିତ୍ର ବୋଲି ଭାବେ ନା? ସେ ଜାଣେ ଭଗବାନ ମୋର ଅନୁକୂଳ ନାହାନ୍ତି ବର୍ତ୍ତମାନ, ପ୍ରଭୁ ପ୍ରସନ୍ନ ନାହାନ୍ତି ସେଥିପାଇଁ ମୋର ଦୁଃଖ, ପ୍ରଭୁ ପ୍ରସନ୍ନ ହେଲେ ମୋର ସୁଖ। ଆଉ ଶତ୍ରୁ ମିତ୍ର ଯାହା ଭାଗବତ ତତ୍ତ୍ୱ ହିସାବରେ ଏସବୁ ମନର, ଏସବୁ ମନ ତିଆରି କରିଛି। ମନ ଆଜି ତାକୁ ଭଲ ପାଇଗଲା, ସେ କହିଲା ହଁ ଇଏ ମୋର ଭଲ ଲୋକ, ତାପରେ କେତେ ଦିନ ଗଲା ମନ ଖରାପ ପାଇଲା, କିଛି ଗୋଟେ ହେଇଗଲା ଇଏ ହେଲା ମୋର ଶତ୍ରୁ, ଶତ୍ରୁ ମିତ୍ର ମନ ତିଆରି କରିଛି ଆଉ। ତେଣୁ ଏଠି ସେ କହୁଛନ୍ତି ଏବଂ ଧାତରାଷ୍ଟ୍ରାଣ ଯୁଦ୍ଧ ଭିତ ପ୍ରଦର୍ଶ୍ୟ, ଏଭଳି ଭାବରେ ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କର ଯୁଦ୍ଧରେ ଭୟ ପ୍ରଦର୍ଶନ କରି ପାଣ୍ଡବମାନଙ୍କୁ ଉତ୍ସାହ। ପାଣ୍ଡବମାନଙ୍କର ବହୁତ ଉତ୍ସାହ ଆସୁଥିଲା, ଭଗବାନ ସପୋର୍ଟ କରୁଛନ୍ତି ଆଉ, ହନୁମାନ ଅଛନ୍ତି ଏଠି କହୁଛନ୍ତି। ଅର୍ଥ ସାର୍ଦ୍ଧକେନ ଅର୍ଥରେ ରିପୁ ଶଙ୍ଖନାଦମ କୃତମ ଉତ୍ସାହ ଭଙ୍ଗାନ୍ତର ବ୍ୟବସ୍ଥିତମ ତଥା ଭଙ୍ଗ ବିରୋଧୀ ଜୁଜୁସମ ଅବସ୍ଥିତାନ ଧାତରାଷ୍ଟ୍ର ଭୀଷ୍ମାଦିନ କପିଧ୍ୱଜ ଅର୍ଜୁନ ଯେନ ସେ ଦାସରତ ଅପି ମହାନ୍ତି କାର୍ଯ୍ୟାନି ପୁରା ସମାଧାନିତେନ ମହାବୀରେଣ ଧ୍ୱଜମ ଅଧିଷ୍ଠିତା ହନୁମତାନୁଗୃହିତ ଭୟଗନ୍ଧ ଶୂନ୍ୟମ। ଏଠି ସେ ଲେଖିଲେ ଯାହା ପ୍ରପଦ ପୁରା ପ୍ରପଦଙ୍କର ତାତ୍ପର୍ଯ୍ୟ, ଯାହା ବଳଦେବୀ ଦଶମ ତାତ୍ପର୍ଯ୍ୟ ସେ ପୁରା ସେ ସେଟା ବୋଲେ ଭୟଗନ୍ଧ ଅର୍ଜୁନଙ୍କର କୌଣସି ଭୟ କରିବାର ନାହିଁ, ପ୍ରପଦ ଲେଖିଲେ ନା ସେଠି ଭୟଗନ୍ଧ ଶୂନ୍ୟମ, ଅର୍ଜୁନ କେବେ ଭୟ କରିବା ଦରକାର ନାହିଁ। କାହିଁକି ନା ସେ ଦାଶରଥୀ ଏଠି ଲେଖୁଛ ନା, ଯେମିତି ପ୍ରପଦ ଲେଖିଲେ ଅର୍ଜୁନ ରଥରେ ବର୍ତ୍ତମାନ ହନୁମାନ ଅଛନ୍ତି ଆଉ ଦାଶରଥୀ ଅଛନ୍ତି, ଦୁଇ ଜଣ ସାହାଯ୍ୟ କିଏ କୃଷ୍ଣ ଅଛନ୍ତି ସରି ରାମ ଅଛନ୍ତି ଆଉ ହନୁମାନ ଅଛନ୍ତି, କାହାକୁ ସାହାଯ୍ୟ କରୁଛନ୍ତି? ଅର୍ଜୁନଙ୍କୁ। ଯାହା ଲେଖିଛନ୍ତି ଏଇଟା ହଉଛି ବଳଦେବୀ ଦଶମ ଲେଖିଲେ କପିଧ୍ୱଜ ଅର୍ଜୁନ ଯେ ନା, କପିଧ୍ୱଜ ଇଏ ଅର୍ଜୁନଙ୍କର କଥାରେ କୁହାଯାଇଛି। ଶ୍ରୀ ଦାଶରଥି ଅପି ମହାନ୍ତି କାର୍ଯ୍ୟାନି ପୁର ସାଧିତାଣି ତେନ ମହାବୀରେଣ ଧ୍ୱଜ ଅଧିଷ୍ଠିତା ହନୁମତା। ଯିଏ ଦାଶରଥିଙ୍କର ହନୁମାନଙ୍କର ସରି ରାମଙ୍କର ମହାନ୍ତ କାର୍ଯ୍ୟକୁ ସାଧନ କରିଥିଲେ ସେ ହନୁମାନ କେଉଁଠି ଅଧିଷ୍ଠାନ କରିଛନ୍ତି? ଏଠି କହିଲେ ତେନ ମହାବୀରେଣ ଧ୍ୱଜମଧିଷ୍ଠିତା, ସେ ମହାବୀର ହନୁମାନ ଧ୍ୱଜରେ ଅଧିଷ୍ଠିତ ଥିଲେ। ଗତକାଲି ଯେ ଆମେ ଶୁଣୁଥିଲେ ଶକ୍ତି ଶକ୍ତି ଶକ୍ତିର ପ୍ରକାଶ, ସେ ଶବ୍ଦ କେବଳ କରୁଥିଲେ, ବିରାଟ ବଡ଼ ଉଚ୍ଚ ଶବ୍ଦ କରୁଥିଲେ, ଭୟଙ୍କର ଶବ୍ଦ କରୁଥିଲେ, ସୈନ୍ୟମାନେ ସବୁ ମୂର୍ଚ୍ଛିତ ହୋଇ ପଡ଼ୁଥିଲେ, ପୁତନ ପଦାତିକ ମାନେ ଯାଉଥିଲେ ହସ୍ତି ଦ୍ୱାରା ତାଙ୍କୁ ସବୁ ପଦରେ ମର୍ଦ୍ଦନ କରି ମାରିଦେଉଥିଲେ। ଏତେ ବଡ଼ ବଡ଼ ଭୟଙ୍କର ଗର୍ଜନ ଆସୁଥିଲା, କେହି ଜାଣିପାରୁନଥିଲେ କେଉଁଠି ଆସୁଛି। କିନ୍ତୁ ଏଠି ବଳଦେବୀ ଦଶମ ଲେଖୁଛନ୍ତି ତେ ମହାବୀରେଣ ଧ୍ୱଜମ ଅଧିଷ୍ଠିତା ଅପି ହନୁମତାନୁଗୃହିତ ଭୟଗନ୍ଧ ଶୂନ୍ୟମ ଇତ୍ୟର୍ଥ। କପିଧ୍ୱଜ ଅର୍ଜୁନ କହୁଛନ୍ତି ଅର୍ଜୁନଙ୍କର ଭୟଗନ୍ଧ ବି ନଥିଲା, କାରଣ ଦାଶରଥିଙ୍କର ଦାଶରଥିଙ୍କୁ ମହାନ୍ତ କାର୍ଯ୍ୟ ମହାନ୍ତି କାର୍ଯ୍ୟ ଲେଖୁଛନ୍ତି ନା, ବଡ଼ କାର୍ଯ୍ୟରେ ସେତୁ ବନ୍ଧନ ଆଦି ସବୁ କାର୍ଯ୍ୟରେ ଯିଏ ସାହାଯ୍ୟ କରିଥିଲେ ସିଏ ବର୍ତ୍ତମାନ ତାଙ୍କର ଧ୍ୱଜରେ ଅଧିଷ୍ଠିତ ଅଛନ୍ତି। ସର୍ବେଶ୍ୱର ହରିଜେ ସମ୍ନିଯୋଜ୍ୟ ରଚନା କରିଛନ୍ତି ସର୍ବେଶ୍ୱର ହରିଜେ ସମ୍ନିଯୋଜ୍ୟ ସ୍ତେ ସାଦ ଏକାନ୍ତ ଭକ୍ତାନ ପାଣ୍ଡବାନ ବିଜୟ ସନ୍ଦେହ ବନ୍ଧହାନି, ସନ୍ଦେହର ଗନ୍ଧ ବି ନାହିଁ। କାହିଁକି ଲେଖିଲେ ସର୍ବେଶ୍ୱର ହରି ଯେ ସାମ ନିଜୋଜ୍ୟ ସ୍ତ୍ରୀ ସାମ, ଯେଉଁଠି ହରି ହିଁ ନିଯୁକ୍ତ କରିଛନ୍ତି। ତାପରେ କଣ ଲେଖିଲେ ଏ ଯୁଦ୍ଧ ପରିଚାଳନା ନିମିତ୍ତ ଅର୍ଜୁନଙ୍କୁ ସବୁ ପ୍ରକାର ସଦୁପଯୋଗ ମିଳୁଥିଲା, ଭଗବାନ ତାଙ୍କର ଶାଶ୍ୱତ ଭକ୍ତଙ୍କ ନିମିତ୍ତ ଏସବୁ ସୁବ୍ୟବସ୍ଥା କରିଥିଲେ। ପ୍ରଭୁପଦଙ୍କୁ ଜାଣିଥିବେ ସେପାଇଁ ଗୁରୁଦେବ କହିଲେ ସବୁ ଅଛି ପ୍ରଭୁପଦଙ୍କ ଗ୍ରନ୍ଥରେ, ଟିକା ଟିକେ ପଢ଼ି ତୁମେ କ'ଣ ପାଠ ପଢିବ, ତୁମେ ତ ସାର ଜିନିଷ ତୁମକୁ ଦିଆହଉଛି, ତୁମେ କାହିଁକି ଏତେ କହୁଛ ରୋଷେଇ କରିବି? ମୁଁ ଭାବିଲେ ବୁଝିପାରୁଛ କି ନାହିଁ, ରୋଷେଇ ରୋଷେଇ ଶିଖିଛ କାହିଁକି କହିବ ମୁଁ ପନିର ପାସ୍ଟିଏ କରିବି ତୁମକୁ ଦେଇଦେବୁ, କ୍ଷୀର ନେଇଯା, ଚିନି ନେଇଯାଅ, ନେଇଯାଅ, ପକୋଡ଼ା ନେଇଯାଅ, ପାସ୍ କରିକି ଖା, କରିପାରିବ? ଆଉ ତୁମକୁ ତ ରୋଷେଇ କରି ଦିଅ, ତୁମେ ଖାଇବ, ମୁଣ୍ଡ କାହିଁକି ଏତେ ତୁମକୁ କହୁନା ମୁଁ ଟିକେ ରୋଷେଇ କରି, ଏ ତୁମେ ରୋଷେଇ କରି ତୁମ ମୁଣ୍ଡ କାହିଁକି ଖରାପ କରୁଛ? ତୁମେ ରୋଷେଇ କଲେ ଅଡ଼ୁଆ ପଡ଼ିବ ନା, ପୋଡ଼ିଦେବା କ୍ଷୀର, କ୍ଷୀରି ପୋଡ଼ିଗଲା ତ ଗଲା, ସେ ନଷ୍ଟ ହବ, ତୁମକୁ ରୋଷେଇ କରିକି ଦିଆହଉଛି। ପ୍ରଭୁପାଦଙ୍କର କ'ଣ ଯାହାକୁ କୁକିଂ ଫୁଡ଼, ପ୍ରଭୁପାଦଙ୍କର ଟିଚିଂସ ହେଉଛି କୁକିଂ ଫୁଡ଼, ପ୍ରଭୁପାଦ ପରେ ରୋଷେଇ କରି ଦେଇଛନ୍ତି, ଖାଲି ଆମକୁ କ'ଣ କରିବାକୁ ପଡ଼ିବ, ଖାଇବାକୁ ପଡ଼ିବ। ଆମେ ଯେ ଖୋଳତାଡ଼ କରିବା, ଏ ହୋଟେଲ ତୁମେ ଯାଇ ପଚାରିବ କି କେମିତି ଦୋସାଟା କରୁଛୁ, କ'ଣ କରୁଛୁ, ଟିକେ କ'ଣ ମୋତେ କହିଲୁ ମସଲା, କି ସେ କହିଦେଲେ ତୁ କରିଦେବୁ କି? ଏ ଅଯଥା କାହିଁକି ତୋର ମୁଣ୍ଡ ପୁରଉଛୁ, ଜ୍ଞାନର ବେଶୀ ମୁଣ୍ଡ ପୁରେ, ତୁମେ କିଛି ପାଇବନି, ତୋର କିଛି ଅଣ୍ଡାଳି ପାରିବନି। ଯିଏ ତାର ଯାହାକୁ ଭଗବାନ କୃପା କରିଛନ୍ତି, ସେ ତୁମକୁ ରୋଷେଇବାସ କରି ଖାଇବାକୁ ଦେଉଛନ୍ତି, ତୁମେ ତୁମର କାମ ହେଲା ମଣ୍ଡେ ଖାଇଦିଅ, ତୁମେ ମୁଣ୍ଡ ପୁରେ ଆସିଲେ କ'ଣ ପଡ଼ିଛି କହିଲୁ ମସଲା, କି ହୋଟେଲ ବାଲା ପଚାରୁଛ କେବେ ଯାଇକି? ମୁଁ କେବେ କିଛି ଆସିବି କହିବନି, କିଏ କେମିତି ରୋଷେଇ କରୁଛି, ଜ୍ଞାନଟା ଏମିତି କେହି କାହାକୁ କୁହନ୍ତିନି, ଜ୍ଞାନ କିଏ କାହାକୁ କେମିତି ଦେଇକି ଯାଆନ୍ତି, ଗୁରୁ କୃପା କରିଛନ୍ତି, ଗୁରୁ ଗୁରୁଙ୍କ କୃପାରେ ତାଙ୍କୁ ସେ ଜ୍ଞାନ ଆସିଗଲା। ପ୍ରଭୁପାଦ ଯେଉଁ ଏମିତି ଭାବରେ ଯେଉଁ ଗ୍ରନ୍ଥ ସବୁ ରଚନା କଲେ, ପ୍ରଭୁପାଦଙ୍କ ଗ୍ରନ୍ଥ ପଢ଼, ତାଙ୍କର ଗୁରୁଦେବଙ୍କ ଗ୍ରନ୍ଥ ପଢ଼, ଏଇଭଳି ଦରକାର ବର୍ତ୍ତମାନ। ଏଇଟା କୌଣସି ଯୋଜନା ବା ଗୋଟେ ପାଠ ପଢ଼ିକି ପ୍ରଭୁପାଦ କେଉଁ ୟୁନିଭର୍ସିଟିରୁ ଟିଚିଂସ ବା ଗୋଟେ କାହା ପ୍ରଫେସରକୁ ଡାକିକି ଏସବୁ ବୁଝିକି ଏସବୁ ଫିଲୋସଫି ନା, ଏଇଟା 10,000% ବର୍ଷ ପର୍ଯ୍ୟନ୍ତ ରହିବ ଏ ଟିଚିଂସ, ଏଟା ତାଙ୍କ ଗୁରୁଙ୍କର ଜ୍ଞାନ। ଜ୍ଞାନ ଏମିତି ନାହିଁ ଯେ କି ତୁମେ ଗୋଟେ କିଛି ମାନେ ତୁମେ କଲ୍ଟିଭେଟ୍ କରିଦେଇକି ତୁମେ ଗୋଟେ ପାଇଯିବ, ଏମିତି ଏଇଠି ଭାବନି। ଯିଏ ରୋଷେଇ କରୁଛି ରୋଷେଇ ଜାଣିଛ ନା ନାହିଁ, କ'ଣ କହନ୍ତି ଲୋକ, ତୁମେ ତୁମକୁ ତେଲ ଫୁଟଣ ସେ ଅଦା ଦିଆଯିବ, ତୁମେ ରୋଷେଇ କରିବ, ସିଏ ରୋଷେଇ କରିବ, ମୁଁ ରୋଷେଇ କରିବି, ସେ ଗୋଟେ ଜିନିଷ, ସେ ହାଣ୍ଡି ଚୁଲି ପାଣି ସବୁ ଦିଆହବ, ସବୁ ଟାଇମ୍ ଲେଖି ଦିଆହବ, ସବୁ କର, ତୁମେ ପାରିବନି, କ'ଣ ବୁଝିପାରୁଛ କି ନାହିଁ? ଯେ ରୋଷେଇ ସେ ଜାଣିଛି, ତୁମେ କହିବ ମୁଁ ସବୁ ରୋଷେଇ କତୁରୁ ଶିଖିବି, ପାରିବନି, ରୋଷେଇ ସବୁ କେବେ କହିବନି, କାରଣ ସିଏ ରୋଷେଇ କଲାବେଳେ ତା ମୁଣ୍ଡକୁ ଅଲଗା କଥା, ଅଲଗା ଜିନିଷ ଜୁଟିଯିବ, ଏଇଠି ବର୍ତ୍ତମାନ କ'ଣ କରିବାକୁ ପଡ଼ିବ, କ'ଣ ବୁଝିପାରୁଛ କି ନାହିଁ? ଡାଲି ପାଣିଆ ହେଇଛି, କ'ଣ କରିବାକୁ ପଡ଼ିବ? ସବଜି ପାଣିଆ ହେଇଛି, ତାକୁ କ'ଣ କରିବାକୁ ପଡ଼ିବ? ଏଇଟା ଲୁଣ ହେଇଗଲା, କ'ଣ କରିବାକୁ ପଡ଼ିବ? ତୁମେ ରୋଷେଇ ଶିଖିଥିବ, ଖାଲି ଲୁଣ ପକେଇ ଦେଇଥିବ ମାନେ ସହିଲା, ତାପରେ ଆଉ କ'ଣ ତାକୁ କାଟି, ଲୁଣଟାକୁ କେମିତି କାଟିବ ଶିଖିନି, ତାପରେ କ'ଣ ହେଲା, ତୁମ ସବୁ ଜିନିଷ ବେକାର ହେଲା। ଜ୍ଞାନ ହେଉଛି ସେଭଳିଆ, ତୁମକୁ କୁକିଂ ଫୁଡ଼ ଦିଆହଉଛି, ତୁମର କାମ ହେଲା ତୁମେ ତାକୁ ଭୋଜନ କର, ଆରାମସେ ଚାଲ। ଆଚାର୍ଯ୍ୟ ମାନେ ସେୟା ସବୁ କୁକିଂ କରି ଦେଇଦେଇଛନ୍ତି, ସେଥିପାଇଁ ସେ କମ୍ପ୍ଲିଟ୍ ଟିଚିଂସ ହେଲେ ତାଙ୍କ ପ୍ରଭୁପାଦଙ୍କର ବିଦେଶୀମାନଙ୍କର ତାଙ୍କ ଚରଣ କମଳର ପ୍ରଣାମ, ସେଥିପାଇଁ ତାଙ୍କ ପ୍ରଭୁପାଦଙ୍କର ଲେଟର, ତାଙ୍କ କନ୍ଭରସେସନ, ତାଙ୍କର ଲେଟର, ତାଙ୍କର ସବୁ ଯେତେ ପ୍ରକାର ଲେକ୍ଚର ଗ୍ରନ୍ଥ ସବୁ ପ୍ରିଜର୍ଭ କରି ରଖିଦେଇଛି। ଚିଠି ପତ୍ର କାମ କ'ଣ, ବ୍ୟାଙ୍କ ଟ୍ରାନ୍ଜାକ୍ସନ୍ କେମିତି କରୁଛନ୍ତି, କେମିତି ଷ୍ଟେଟ ବ୍ୟାଙ୍କକୁ ଲେଟର ଦିଆହେଇଛି, କାନାଡ଼ା ବ୍ୟାଙ୍କକୁ ଲେଟର ଦିଆହେଇଛି, ଇଣ୍ଡିଆନ ଗଭର୍ଣ୍ଣମେଣ୍ଟ କେଉଁଠି କାହାକୁ ଲେଟର ଦେଇଛନ୍ତି, ଗାନ୍ଧୀକୁ ଲେଟର ଦେଇଛନ୍ତି, କେଉଁଠି କ'ଣ, ସେ ଲେଟରକୁ ସବୁ ପ୍ରିଜର୍ଭ କରି ରଖିଛନ୍ତି, କାହିଁକି ରଖିଛନ୍ତି, ସେଇଠି କାହିଁକି ରଖିଛନ୍ତି? ସୁଧଭକ୍ତଙ୍କର ଆଚରଣ କେମିତିକା, ସେ କେମିତି ସମର୍ପିତ ଆତ୍ମା, ସେ କୁକିଂ ଫୁଡ଼ ଭଳିଆ ରୋଷେଇବାସ କରିକି ତୁମକୁ ଦିଆହବ, ତୁମର ଖାଲି ଗୋଟେ ଖାଇବାର ଅଛି, ହଜମ କରିବାର ଅଛି, ଅସୁବିଧା ହେଲା ଏଇଟା, ଖାଇଦେବ ସିନା ହଜମ କରିପାରୁନା, ଏ ବର୍ତ୍ତମାନ ଅସୁବିଧା ହେଉଛି, ପ୍ରପର ଟିଚିଂ ଦେଲେ ତୋର ହଜମ କରିବାକୁ ଶକ୍ତି ନାହିଁ, ତୁମକୁ ନା ମୁଁ ରୋଷେଇ କରି ଖାଇବି, ଦେଖାଉନୁ ବାପା କେତେ ଜୀବନ ସାରା ରୋଷେଇ କରି କର ସବୁ, ସେଥିପାଇଁ ବଳଦେବ ଦେଉଛନ୍ତି ଟିକାଟା ପୁରା ପ୍ରବଦ, ଏଠି କେତେ ସୁନ୍ଦର ଭାବରେ ଲେଖିଲେ, ଏଠି ସମସ୍ତ ବ୍ୟବସ୍ଥା ତାଙ୍କର ନିତ୍ୟ ଶାଶ୍ୱତ ଭକ୍ତଙ୍କ ପାଇଁ ଶ୍ରୀକୃଷ୍ଣ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି, ବଳଦେବ ଦାସ ପ୍ରବଦ ଲେଖିଲେ, ଏଟା ବଳଦେବ ଦାସଙ୍କ କଥା। ସର୍ବେଶ୍ୱର ହରି ଯେସାମ ନିଜୋଜ୍ୟ ତେସାମ ତଦ ଏକାନ୍ତ ଭକ୍ତାନାମ, ଏଠି ସେ ଲେଖିଲେ ଶାଶ୍ୱତ ଭକ୍ତ, ଏକାନ୍ତ ଭକ୍ତାନାମ ପାଣ୍ଡବାନାମ ବିଜୟ ସନ୍ଦେହ ଗନ୍ଧ ଅପି ନ ଇତି ଭାବମ, ସନ୍ଦେହର ଗନ୍ଧ ବି ନାହିଁ, ଏ ଭାବଟା ଏଠି ପରିପ୍ରକାଶ ହେଉଛି, ନିଶ୍ଚିତ ବିଜୟ ପାଣ୍ଡବମାନଙ୍କର ହବ, କାରଣ କୃଷ୍ଣ ବ୍ୟବସ୍ଥା କରୁଛନ୍ତି। ଦେଖ ଏଠୁ ଯୋଉଟା ଆମେ ଆଲୋଚନା କରୁଛେ, ଭଗବାନ ତୁମ ପାଇଁ ବ୍ୟବସ୍ଥା କରିବେ, ଏଇ ପଏଣ୍ଟଟାକୁ ପୁରା ଧରିବା ଦରକାର। ଏ ଦେଖ ଦେଖ ଏଠି ତୁମକୁ ଦେଖ, ତୁମ ଶାସ୍ତ୍ର କୋଉଠୁ କ'ଣ କୋଉ ଦେଖା ହବ, ତୁ ପଡ଼ି ପଡ଼ି ମୁଣ୍ଡ ଖରାପ ବୋଲି ଦେଖିପାରିବେନି, ପ୍ରଭୁ ତୁମ ପାଇଁ ବ୍ୟବସ୍ଥା କରିବେ, କେହି କୌଣସି ଜୀବ କୌଣସି ଭକ୍ତ ହରିଭଜନ କରି ଯେତେ ହରିଭଜନ କରିବେ ତା ଜୀବନରେ କ'ଣ ହବ, କୃଷ୍ଣ ଗୁରୁ କୃଷ୍ଣ ବ୍ୟବସ୍ଥା କରିବେ, ତାକୁ ସୁଖ ନେବେ କି ଦୁଃଖରେ ରହିବେ, କେଉଁଠି ରଖିବେ, କେମିତି ଭଜନ କରିବେ, କ'ଣ କରିବେ, ସେଟା ତାଙ୍କ ଜୀବନ, ଜୀବନଟା ତାଙ୍କର, ଆମେ ଭକ୍ତ ଜୀବନ ହେଉଛି କୃଷ୍ଣଙ୍କର, ଇଏ ହେଉଛି ଭକ୍ତ ଜୀବନ, ସେସବୁ ବ୍ୟବସ୍ଥା କରିବେ। ଦେଖୁନା ଏଠି ଦେଖ ମହାଭାରତ ଯୁଦ୍ଧ ସମସ୍ତ ବ୍ୟବସ୍ଥା କିଏ କରିଛନ୍ତି, କୃଷ୍ଣ କରୁଛନ୍ତି, ଏଠି ସେ ଲେଖିଛନ୍ତି। ତା ପରବର୍ତ୍ତୀ ଶ୍ଳୋକ, ଅର୍ଜୁନ ଉବାଚ একুশ বাইশ, সে নয়র ভয় মধ্যে রথম স্থাপয়মে অচ্যুত যাব যাব দেতা নিরীক্ষেয়ম যুদ্ধ কামান ব্যবস্থিতান কি ময়া সহ যুদ্ধব্যম মস্মিন ঋণম সমুদ্যমে। অর্জুন কহিলে হে অচ্যুত, দয়াকরি ভাগবতের ভগবত গীতার সবুলে মনে রাখা পড়ব, ভগবত গীতা স্পেশাল ভগবত গীতার যেতবে কৃষ্ণঙ্কর সম্বোধন অর্জুন প্রতি অছি, অর্জুনঙ্কর সম্বোধন কৃষ্ণ প্রতি অছি, অলগা অলগা শব্দ সব লাগিছে, কোটি ধনঞ্জয় যেমন দশটা শব্দ কালি শুনতে দশটা নাম, কৃষ্ণঙ্কর সেগুলো যেমন যেমন নাম যেমন যেমন অছে তার বিশেষ কারণ রয়েছে, কাহিঁকি অচ্যুত লাগিছেন সব সব আচার্য ব্যাখ্যা করেছেন। হে অচ্যুত, দয়া করে মো রথকে দুই সেনাঙ্ক মধ্যে রখন্তু, তাহলে মু দেখিপারিবি যেমানে এঠারে অছন্তি, যেমানে যুদ্ধ করিবাকু ইচ্ছুক এবং এই বিরাট যুদ্ধ প্রচেষ্টার যেমানে যেমানক সহ মতে যুদ্ধ করিবাকু হেব। ভাবার্থ, যদিও শ্রীকৃষ্ণ হচ্ছেন পরমপুরুষ ভগবান, তথাপি তাঙ্কর অহেতু কি কৃপা হেতু সে তাঙ্কর বন্ধুঙ্ক সেবার নিযুক্ত হয়েছেন, ইয়ে অচ্যুত শব্দকে ব্যাখ্যা করছেন। পূর্ব যে লেখিলে এটা অচ্যুত শব্দর অর্থ, সে তাঙ্কর ভক্ত মানুষ স্নেহ প্রদর্শন করিবার কেবেল অবহেলা করতে না, এবং সেপাই তাঁকে এখানে অচ্যুত বলে সম্বোধন করা যাই। সারথি হিসাব সারথি হিসাবে তাঁকে অর্জুনকর আদেশ পালন করা হব, এবং যে যেণু সে তা পালন করা দ্বিধাবোধ কলে না, তেমন তাঁকে এখানে অচ্যুত বলে সম্বোধন করা যাই। ই সব তোমাকে দেখে দিই, সব দর্শন টিকা কেউটি কেউটি চক্রবাদঙ্কর টিকা আছেন, মুখ্যত প্রপদ কভর করছেন বলদেবী দর্শনকে, সেদিন সে লেখি সমর্পণ করছ কারণ ভালো তাত্ত্বিক সুন্দর পুরা স্পষ্ট অর্থ বলদেবী দেবসেনঙ্কর, আগবত প্রপাত 99% নেই সব চক্রবাদঙ্কর, সারগ্রাহী মহাত্মা মানে সারগ্রাহী না ভারবাহী না, কোণ জ্ঞান গুড়া সব পুড়ে ভর্তি করে দেখাইবে লোককে আমি এটা সেটা সেটা, এটা কোণ মিলবে, লোকটা ভ্রমিত হবে, ভ্রমিত হবে লোক, তাপরে ভক্তি মহারাণীঙ্কর প্রসন্নতা হবনি। আমার সিদ্ধান্ত রহিলা আমি গীতা কহিয়া ভাগবত কুহ প্রবচন দিয়া পাঠ কোণসি সবুবেলে ভক্তি মহারাণীঙ্কর কেমনি মহিমা, ভক্তি দেবী ভক্তি মহারাণী কেমনি প্রতিষ্ঠিত হবে, ভক্তি হচ্ছেন শ্রেষ্ঠ। এরকম কৃষ্ণ সিং ভগবান প্রভুজী মহারাজ কুহ তুমি যেটি প্রচার করছ সেটি কৃষ্ণ আগবান কৃষ্ণ হচ্ছেন ভগবান, আর কলিযুগে তাকে পাইবাকে হলে উপায় হচ্ছে না, এই দুইটাকে আমাকে দেওয়া পড়বে আমার ফিলোসফিটা, ইয়া বিনা আমি এটা যদি প্রতিষ্ঠিত না করে পারলে আমি আমি তো দুই ঘন্টা চার ঘন্টা গপিলে সে তার কিছু মিলল না, আর লোক আমাকে বহুত স্কলার বলে কবে আমি হাজার শ্লোক পড়ে দেবা আমি লোক পণ্ডিত বলে, আমার আমার আবশ্যক হলে কৃষ্ণ ভগবান, আর তুমি জীবনের তুমি যেতে যা কো যেতে বুঝাও লাস্ট পয়েন্ট বিটে আসিয়া পড়ব, কৃষ্ণ যদি ভগবান আর তুমি জীবনের যেতে দুঃখ আসছি যা প্রাপ্তিবার ইচ্ছা আছে কৃষ্ণ হি ভজন কর, এইটা কহিবা তুমি কত কত কথা বলে কুহ কিন্তু লাস্টে এটা তুমি এস্টাবলিশ করিয়া পড়ব, সেটা যদি ন করে পারলে আমার এতে দুই ঘন্টা তাঁর সঙ্গে গপিয়াটা কিছু আবশ্যক নেই, আমি ইনডাইরেক্টলি কিছু যা কুহ আমি ডাইরেক্ট প্রপদ আমি সব ডাইরেক্ট টিচিংস দিয়েছেন, প্রপদ কোণ কোণসি বৈজ্ঞানিক প্রপদ ইন্টারভিউ আপনি সব দেখে টিভি ইন্টারভিউ যে কোশ তুমি ইন্টারভিউ দেখো সে ডাইরেক্ট পুরা বেদ কৃষ্ণ গীতা হরিনাম পুরা স্ট্রেট, কেবে সে কমি নাই বুঝিবে কোণ এ লোকটা কোণ বুঝিবে কিছু নাই কম্প্রোম পুরা স্ট্রেট ফ্রিচিং আবার প্রভা সমস্ত কুহ কলিযুগে হরিনাম শ্রেষ্ঠ পুরো স্টুডিও কইকি আসন, আজকাল তো বিভিন্ন ওয়ের কে কুয়াড়ে প্রিচিং করছে না, প্রভা ডাইরেক্ট প্রিচিং ডাইরেক্ট প্রিচিং কিছু অলগা পুরো নথিলে প্রভা স্ট্রেট চাণ্ড হরে কৃষ্ণ পুরা সিধা ভগবদ গীতা যেটি যাবলে পুরা ভগবদ গীতা হরে কৃষ্ণ, এই ভুবনেশ্বর লেকচার মাঝে গুরুদেব ওড়িয়ার ট্রান্সলেট করছেন গুরুদেব ওড়িয়ার কুচন প্রপাত কুচন মু দুইটা তিন তিনটা ভাষা জানে, ইংলিশ জানে হিন্দি জানে আর বেঙ্গলি জানে, ওড়িয়া মু জানি না আহ কম কেউ কেউতির মু কহিবি কুহ, আর যে নূয়া পুলি ছুঁয়া সব টিকি ছুঁয়া বোধ অনেক সব আসছেন ও আলা পাঠি মুন্ডা করছেন, আর সে বিদেশী ভক্ত মানে কিন্তু ইংলিশ প্রপাত কে তুমি তুমি কাহিঁ ইংলিশ কথা কুচ সে কম চাহ, তাপরে সব ভক্ত ইংলিশে কুহতু আর প্রপাত সেটি কুচ না মু ইংলিশে কবি মোর শিষ্য গৌর গোবিন্দ সে ওড়িয়ারে ট্রান্সলেট করবে, প্রপাত পুরা খালি গীতা উপরে কুচ খালি গীতা স্ট্রেট গীতা আর কিছু নাই, গীতা হরে কৃষ্ণ মহামন্ত্র পুরা পুরা ভুবনেশ্বর দেড় ঘন্টা ক্লাস পুরা খালি গুরুদেব ট্রান্সলেট করছেন পুরা সে কথা কুচ, ଆମ ଉଦ୍ଦେଶ୍ୟ ତାର ଅର୍ଥ ନୁହେଁ ସବୁଠୁ ସଂସାର ବଡ଼ ପ୍ରେମିକ ଲୋକ କଣ କରିବାକୁ ପଡିବ ଆଚାର୍ଯ୍ୟ ନା ଆଚାର୍ଯ୍ୟ ମହାନ ପୁରୁଷ ବେଦ ବେଦ ବେଦାନ୍ତର ସିଦ୍ଧାନ୍ତ ତାଙ୍କ ପାଖରେ ସବୁ ଅଛନ୍ତି ଆମେ ଉଚ୍ଚ ଦର୍ଶନ କରିଦେଲେ ଲୋକ ଆମକୁ ପ୍ରଶଂସା କରିବେ କିନ୍ତୁ ସେ ଜୀବର କଣ କଲ୍ୟାଣ ହବ ତୁମେ ବହୁତ ବଡ଼ ଫିଲୋସଫି କହିଦେଲେ ଲୋକମାନଙ୍କର କଣ ଫିଲୋସଫିଟା ଧରିବା ପାଇଁ ଦର୍ଶନ ଧରିବା ପାଇଁ ବେଷ୍ଟ ନାହିଁ ନା ଶୁଣିବା ପାଇଁ ଏଇଟା କର୍ଣ୍ଣ ଲାମ୍ପଟେ ଶୁଣିବା ପାଇଁ ତାଙ୍କ କାନରେ ମଧୁର ଲାଗିବ ପ୍ରବଚନ କାନରୁ ସରିଗଲା ପରେ ତାପରେ ତାଙ୍କ ଖାଇବା ପିଇବା ଶୋଇବା ମୋବାଇଲ ଦେଖିବା ଯେମିତି ଜାଗ୍ରତ ସେୟା କରିବେ ଯେତେବେଳେ ପ୍ରବଚନ ଶୁଣୁଥିବେ ଯିଏ ଜଣାପଡ଼ିବ ବହୁତ ବଡ଼ ରସିକ କିନ୍ତୁ କାନରୁ ଓହ୍ଲେଇ ଗଲା ପରେ ପୁଣି ଭାବେ ଯୋଉ କର୍ମ ସରିଗଲା କର୍ମ ପୁଣି ଚାଲିଗଲେ ପୁଣି ମୋବାଇଲ ଦେଖି ଆରମ୍ଭ ହେଇଗଲା ପୁଣି ମାୟାକୁ ଚାଲିଲେ ସେ ଆଚାର୍ଯ୍ୟ ସେଇଟା ଜାଣନ୍ତି ସେଥିପାଇଁ ସେ ଆଗେ ବେଷ୍ଟଟା ପକାନ୍ତି ସେ କେବଳ ଗୀତା ଉପରେ ଭୁବନେଶ୍ୱରରେ କହିଛନ୍ତି ପୁରା ଗୀତା ଉପରେ ସବୁ ଭୁବନେଶ୍ୱରରେ ସେ ଲେକ୍ଚର ଶୁଣନ୍ତି ଗୁରୁଦେବ ଓଡ଼ିଆରେ ଟ୍ରାନ୍ସଲେଟ୍ ଦେଢ଼ ଘଣ୍ଟା ପୁରା ଓଡ଼ିଆରେ ଟ୍ରାନ୍ସଲେଟ୍ କରୁଛନ୍ତି ସେଥିପାଇଁ ଆମର ଏଇ କଥା ପଡ଼ିଛେ ନା ପ୍ରଭୁପାଦ ସବୁ କିଛି ରଚନା କରିଛନ୍ତି ଆଚ୍ଛା ବଳଦେବ ଦେବସଙ୍କର ହଁ ପଢ଼ିଦେବା ପ୍ରବନ୍ଧ ପରପୋର୍ଟ ପୁରା ଯଦିଓ ସେ ତାଙ୍କର ଭକ୍ତଙ୍କ ପାଇଁ ସାରଥି ପଦ ଗ୍ରହଣ କରିଛନ୍ତି ତଥାପି ଏତଦ୍ୱାରା ତାଙ୍କର ପରମ ସ୍ଥିତି ହ୍ରାସ ପାଉନି ପ୍ରତ୍ୟେକ ଅବସ୍ଥାରେ ସେ ପରମେଶ୍ୱର ଭଗବାନ ସେ ହୃଷିକେଶ ଇନ୍ଦ୍ରିୟମାନଙ୍କର ପ୍ରଭୁ ଅଟନ୍ତି ଭଗବାନ ଏବଂ ତାଙ୍କର ସେବକ ମଧ୍ୟରେ ଥିବା ସମ୍ବନ୍ଧ ଅତ୍ୟନ୍ତ ମଧୁର ଏବଂ ଦିବ୍ୟ ଅଟେ ସେବକ ସର୍ବଦା ଭଗବାନଙ୍କର ସେବା କରିବା ନିମିତ୍ତ ପ୍ରସ୍ତୁତ ଏବଂ ଠିକ୍ ସେହିପରି ଭଗବାନ ମଧ୍ୟ ସୁଯୋଗ ଖୋଜୁଥାନ୍ତି କିପରି ଭକ୍ତର ସେବା କରିବେ ତାଙ୍କର ଜଣେ ଶୁଦ୍ଧ ଭକ୍ତ ଯଦି ତାଙ୍କୁ କିଛି ଆଦେଶ ଦିଏ କିମ୍ବା ଆଦେଶ ଦେବା ଅବସ୍ଥାରେ ରହିଛି ତାହେଲେ ସେ ଏଥିରେ ସେ ବହୁତ ଖୁସି ହୁଅନ୍ତି ଏଇଟା ପ୍ରଭୁପାଦ କାହିଁକି କହୁଛନ୍ତି ସେନାୟର ଉଭୟ ମଧ୍ୟ ରଥ ସ୍ଥାପିମେ ଅଚ୍ୟୁତ କାଳେ କିଏ କହିଦେବ ଅର୍ଜୁନ ଆଦେଶ ଦେଉଛନ୍ତି ଭଗବାନଙ୍କୁ କାହିଁକି ପ୍ରଶ୍ନ କରିଦେବ ତା ତାତ୍ପର୍ଯ୍ୟ ଏଇଠି ପ୍ରଭୁପାଦ ନିଜେ ସ୍ପଷ୍ଟ କରିଦେଉଛନ୍ତି ଶୁଦ୍ଧ ଭକ୍ତର ଆଦେଶଟାକୁ ସେ ପାଳନ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ଆଦେଶ ଦେଉଛନ୍ତି ନା ଏଇଟା ଅର୍ଜୁନ ତାଙ୍କର ଜଣେ ଶୁଦ୍ଧ ଭକ୍ତ ଯଦି କିଛି ଆଦେଶ ଦିଏ କିମ୍ବା ଆଦେଶ ଦେବା ଅବସ୍ଥାରେ ରହିଛି ତାହେଲେ ସେଥିରେ ସେ ବହୁତ ଖୁସି ହୁଅନ୍ତି ସେ ନିଜକୁ ଆଦେଶ ଦେବା ଅବସ୍ଥାରେ ନ ରଖି ତାଙ୍କର ଏକ ଶୁଦ୍ଧ ଭକ୍ତଙ୍କୁ ସେ ଅବସ୍ଥା ରଖିବାକୁ ସେ ଅଧିକ ଖୁସି ହୁଅନ୍ତି ପରମ ପ୍ରଭୁ ହିସାବରେ ପ୍ରତ୍ୟେକ ତାଙ୍କର ଅଧୀନ ତାଙ୍କର ଆଦେଶର ଅଧୀନ କେହି ତାଙ୍କ ଉପରେ ତାଙ୍କୁ ଆଦେଶ ଦେବାକୁ ନାହାନ୍ତି ଯଦି ସେ ପ୍ରତ୍ୟେକ ପରିସ୍ଥିତିରେ ଅଚ୍ୟୁତ ଅଟନ୍ତି ଯଦିଓ ସେ ପ୍ରତ୍ୟେକ ପରିସ୍ଥିତିରେ ଅଚ୍ୟୁତ ଅଟନ୍ତି ଓ ପରମପ୍ରଭୁ ଅଟନ୍ତି ତଥାପି ଯେତେବେଳେ ସେ ଦେଖନ୍ତି ତାଙ୍କ ଜଣେ ଶୁଦ୍ଧ ଭକ୍ତ ତାଙ୍କୁ ଆଦେଶ ଦେଉଛନ୍ତି ସେତେବେଳେ ସେ ଦିବ୍ୟ ଆନନ୍ଦ ପ୍ରାପ୍ତ ହୁଅନ୍ତି ଏ ଯୋଉ ସେନୟର ଉଭୟ ଉଭୟ ମଧ୍ୟ ରଥ ସ୍ଥାପୟ ମେ ଅଚ୍ୟୁତ ଅର୍ଜୁନ ଯୋଉ ଆଦେଶଟାକୁ ଦେଲେ ସେ ଆଦେଶଟାକୁ ନେଇ ପ୍ରଭୁପାଦ ଏତେ ବଡ଼ ବରଫଟା ଲେଖିଲେ ବୈଷ୍ଣବ ଜିନିଷ ନା ବୈଷ୍ଣବ ତତ୍ତ୍ୱଟା ଭକ୍ତ କିଛି ଆଦେଶ ଦେଲେ ଭଗବାନ ଖୁସି ହୁଅନ୍ତି ଏଟା ଭଗବାନଙ୍କର ଆନନ୍ଦ ସେ ସଚିଦାନନ୍ଦମୟ କିନ୍ତୁ ତାଙ୍କର ବି ଆନନ୍ଦ ଅଛି ଜଣେ ଶୁଦ୍ଧ ଭକ୍ତ ତାଙ୍କର ଯେ ଶୁଦ୍ଧ ଭକ୍ତ ତାଙ୍କ ସହିତ ତାଙ୍କର ଆଦେଶକୁ ପାଳନ କରିବା ଭଗବାନ ଏକ ଶୁଦ୍ଧ ଭକ୍ତ ଭଗବାନଙ୍କର ଏକ ଶୁଦ୍ଧ ଭକ୍ତ ହିସାବରେ ଅର୍ଜୁନଙ୍କର ଭାଇମାନଙ୍କ ସହ ଯୁଦ୍ଧ କରିବାର ଅଭିଳାଷ ନଥିଲା କିନ୍ତୁ ଦୁର୍ଯ୍ୟୋଧନ ଅବାଧ୍ୟତା ଯୋଗୁଁ ସେ ଯୁଦ୍ଧକ୍ଷେତ୍ରକୁ ଆସିବାକୁ ବାଧ୍ୟ ହେଲେ କାରଣ ଦୁର୍ଯ୍ୟୋଧନ କୌଣସି ପ୍ରକାର ଶାନ୍ତିପୂର୍ଣ୍ଣ ପ୍ରସ୍ତାବରେ ରାଜି ହେଲେ ନାହିଁ ତେଣୁ ଅର୍ଜୁନ ଦେଖିବା ପାଇଁ ଖୁବ୍ ଆଗ୍ରହୀ ଉଠିଲେ ଯେଉଁମାନେ ଅପରିପାର୍ଶ୍ୱରେ ଯୁଦ୍ଧରେ ନେତୃତ୍ୱ ନେଉଛନ୍ତି ଯଦିଓ ସେ ନେତୃତ୍ୱ ନେଉଛନ୍ତି ଯଦିଓ ସେ ଯୁଦ୍ଧକ୍ଷେତ୍ରରେ କୌଣସି ପ୍ରକାର ଶାନ୍ତିପୂର୍ଣ୍ଣ ପ୍ରଚେଷ୍ଟା ଯଦିଓ ସେ ଯୁଦ୍ଧକ୍ଷେତ୍ରରେ କୌଣସି ପ୍ରକାର ଶାନ୍ତିପୂର୍ଣ୍ଣ ପ୍ରଚେଷ୍ଟା ନଥିଲା ତଥାପି ସେ ତାଙ୍କୁ ଆଉ ଥରେ ଦେଖିବାକୁ ଇଚ୍ଛା କଲେ ଏବଂ ବିଶେଷ କରି ସେ ଦେଖିବାକୁ ଇଚ୍ଛା କଲେ ଯେ କେତେ ଦୂର ସେମାନେ ଅନିଶ୍ଚିତ ଯୁଦ୍ଧ କରିବା ପାଇଁ ଆଗ୍ରହ ହୋଇଛନ୍ତି ଆଚ୍ଛା ଯାବତ୍ ଏତନ୍ ନିରୀକ୍ଷେହଂ ଯୁଦ୍ଧ କାମ ବ୍ୟବସ୍ଥିତମ୍ କେମୟାଂଶ ଯୁଦ୍ଧବ୍ୟମ୍ ଅସ୍ମିନ୍ ରଣେ ସମୁଦ୍ଭବ ଏ ତିନୋଟି ରହିଲା ସେନାର ଉଭୟ ମଧ୍ୟରେ ରଥ ସ୍ଥାପନ ଅଚ୍ୟୁତ ଯାମର ଏତା ନିରୀକ୍ଷେହଂ ଯୁଦ୍ଧ କାମ ବ୍ୟବସ୍ଥିତମ୍ କେମୟା ସହ ଯୁଦ୍ଧବ୍ୟମ୍ ଅସ୍ମିନ୍ ରଣେ ସମୁଦ୍ଭବ ଏ ତିନୋଟି ଶ୍ଳୋକଙ୍କୁ ବହୁତ ସାବଧାନ ତିନୋଟି ଯୋଉ ରହିଲା ପ୍ରଥମ ଶ୍ଳୋକ ତା ଦ୍ୱିତୀୟ ତିନୋଟି ପଦକୁ ତିନୋଟି ଲାଇନକୁ ବହୁତ ସାବଧାନ ଦେଖିବାକୁ ପଡିବ ପ୍ରଥମ ସେନାର ଉଭୟ ମଧ୍ୟ ରଥ ସ୍ଥାପନ ଅଚ୍ୟୁତ ବଳଦେବ ଦେବସ୍ୱରୂପ ତାଙ୍କ ଟୀକାରେ ରଚନା କଲେ ଚକ୍ରପତି ବି ରଚନା କରିଛନ୍ତି ଚକ୍ରପତିଙ୍କର ନା ଚକ୍ରପତିଙ୍କ ହେ ଅଚ୍ୟୁତ ଇତି ସ୍ୱଭାବ ସିଦ୍ଧ ଭକ୍ତ ବାତ୍ସଲ୍ୟ ପରମେଶ୍ୱର ଯେ ନ ଚବ୍ୟସେ ସ୍ମ ଇତି ଗୋଟିଏ ପଦକୁ ପ୍ରଭୁପାଦ ଏତେ କେତେ ବ୍ୟାଖ୍ୟା କରିଛନ୍ତି ହେ ଅଚ୍ୟୁତ ଇତି ସ୍ୱଭାବ ସିଦ୍ଧ ବାତ୍ସଲ୍ୟତ୍ ଭଗବାନଙ୍କର ସ୍ୱଭାବ ସିଦ୍ଧ ଭକ୍ତ ବାତ୍ସଲ୍ୟ ଭକ୍ତକୁ ଭଲ ପାଇବା ତାଙ୍କଠାରେ ସ୍ୱଭାବ ସିଦ୍ଧ ସମସ୍ତେ ଗୋଟେ ସ୍ୱଭାବ ଅଛି, ତ ଶୁଦ୍ଧ ଭକ୍ତଙ୍କର ସ୍ୱଭାବ କ'ଣ? ଭଗବାନଙ୍କୁ ଭଲ ପାଇବା। ଆଉ ଭଗବାନଙ୍କର ସ୍ୱଭାବ କ'ଣ? ଶୁଦ୍ଧ ଭକ୍ତକୁ ଭଲ ପାଇବା। ଏଇଟା ସ୍ୱଭାବ ସିଦ୍ଧ ଭକ୍ତ ବାସ ଚାଲିଲା, କାରଣ ଭଗବାନଙ୍କର ଯେତେ ଗୁଣ ରହିଛି ତା ଭିତରେ ଭକ୍ତ ବାତ୍ସଲ୍ୟ ଗୁଣ ତାଙ୍କର ଯାହା କୁହନ୍ତି ସେଟା ଚୂଡ଼ାମଣି ବୋଲି ଯେତେ ଶକ୍ତି ରହିଛି, ଶକ୍ତି ଭିତରେ କୃପା ଶକ୍ତି ହେଲା ଶ୍ରେଷ୍ଠ, ସେଭଳି ଗୁଣ ଭିତରେ ଶ୍ରେଷ୍ଠ ହେଲା ଭକ୍ତ ବାତ୍ସଲ୍ୟ। ଭକ୍ତକୁ ବତ୍ସଲତା, ବତ୍ସା ଶବ୍ଦରୁ ବତ୍ସଳ ଆସିଛି, ବତ୍ସଳ ବତ୍ସାକୁ ଗୋମାତା ଯେମିତି ସବୁବେଳେ 24 ଘଣ୍ଟା ସ୍ମରଣ କରୁଛି ନା, ଆଉ ସେ ଭୋଜନ କରୁ ଯାହା କରୁ ସେ ହୁଁ ହବ ଗାଈ ଗୋମାତା ଚରୁଥ ଚରୁଥ ଯେତେବେଳେ ମନରେ ପଡ଼ିଯିବ ହୁଁ ବତ୍ସଳ ବତ୍ସଳ, ତାର କ୍ଷୀର ପିଇବା ସମୟ ହେଇଗଲେ ବତ୍ସା ଯଦି ଶୋଇପଡ଼ିଥିବ କାହାକୁ ମାଆକୁ ଜଣା ପଡ଼ିବ, ତାର ସ୍ତନରେ କ୍ଷୀର ହେଇଗଲା ମାନେ ସାଙ୍ଗେ ସାଙ୍ଗେ ସେ ଜାଣେ ମୁଁ ମୋ ପଶୁ କାହିଁ ବତ୍ସା କାହିଁ, ସବୁବେଳେ ସ୍ମରଣ 24 ଯେତେ ଦିନ ତାର କ୍ଷୀର ରହୁଥିବ ସେତେଦିନ ମାନେ ସେ ପୁରା ବତ୍ସଳ ବତ୍ସଳ ବତ୍ସା ଶବ୍ଦରୁ ଆସିଛି। ବତ୍ସାକୁ ଯେମିତି ମା ଭଲ ପାଏ, ଭକ୍ତକୁ ଭଗବାନ ସେଭଳି ଭଲ ପାଆନ୍ତି। ବତ୍ସଳ ଭକ୍ତ ବତ୍ସଳ ହେ ଅଚ୍ୟୁତ ଇତି ସ୍ୱଭାବ ସିଦ୍ଧ ଭକ୍ତ ବାତ୍ସଲ୍ୟ ପାରମେଶ୍ୱର୍ଯ୍ୟ ପରମେଶ୍ୱର୍ଯ୍ୟାତ ନବ୍ୟସେ ସ୍ମୈତି, ଭକ୍ତ ବତ୍ସଳ ହେଲେ ଯେ ପରମ ଐଶ୍ୱର୍ଯ୍ୟରୁ ସେ ଚ୍ୟୁତ ହେଇଯିବେ ସେଟା କେବେ ଚିନ୍ତା କରିବା ଉଚିତ ନୁହେଁ। ଏଇଟାକୁ ପ୍ରଭୁ ତାତ୍ପର୍ଯ୍ୟ ଲେଖିଛନ୍ତି ଯେ ଭଗବାନ ସବୁ ଅବସ୍ଥାରେ ଭଗବାନ ବୋଲି ପ୍ରଭୁ କଣ ଲେଖିଲେ ନା, ଏଇଟା ପଢ଼ୁଥିଲେ ପ୍ରଥମ ଶବ୍ଦରେ ଲେଖିଛନ୍ତି ପ୍ରଭୁ ଏଇଟା ପ୍ରଥମ ଭକ୍ତବାତ୍ସଲ୍ୟାତ୍ ପରମେଶ୍ୱର୍ଯ୍ୟାତ ନ କ୍ଷବ୍ୟ ସେ ସ୍ମୈତି, ଯଦିଓ ଶ୍ରୀକୃଷ୍ଣ ଯେମିତି ଭଗବାନ ତଥାପି ତାଙ୍କର ଅହେତି କୃପା ହେତୁ ସେ ବନ୍ଧୁଙ୍କ ସେବା ନିଯୁକ୍ତ ହେଇଥିଲେ। ଆହୁରି ଆହୁରି କ'ଣ ଲେଖିଛନ୍ତି, ପ୍ରତ୍ୟେକ ଅବସ୍ଥାରେ ଭଗବାନଙ୍କୁ ଲେଖିଛନ୍ତି, ଲାଷ୍ଟକୁ ଲେଖିଲି ନା ପ୍ରଥମ ଷ୍ଟାଞ୍ଜାର ସେକେଣ୍ଡ ଷ୍ଟାଞ୍ଜାର ଲେଖିଛନ୍ତି, ପରମପ୍ରଭୁ ହିସାବରେ ପ୍ରତ୍ୟେକ ତାଙ୍କର ଅଧୀନ, କେହି ତାଙ୍କ ଉପରେ ତାଙ୍କୁ ଆଦେଶ କରିବାକୁ ଆଦେଶ ଦେବାକୁ ନାହାନ୍ତି, ଯଦିଓ ସେ ପ୍ରତ୍ୟେକ ପରିସ୍ଥିତିରେ ଅଚ୍ୟୁତ ଅଟନ୍ତି ପରମପ୍ରଭୁ ଅଟନ୍ତି, ତଥାପି ସେ ଯେତେବେଳେ ଦେଖନ୍ତି ତାଙ୍କ ଜଣେ ଶୁଦ୍ଧ ଭକ୍ତଙ୍କୁ ଆଦେଶ ଦିଅନ୍ତି ସେତେବେଳେ ସେ ଦିବ୍ୟାନନ୍ଦ ଲାଭ କରୁଛନ୍ତି। ଆଚ୍ଛା, ତେନ ତେନ ଚ ନିୟନ୍ତ୍ରିତ ଭକ୍ତସ୍ୟ ମେ ବାକ୍ୟାତ୍ ତତ୍ର ରଥସ୍ଥିତମ କୁରୁ ନିର୍ଭୟମ ତତ ରଥ ସ୍ଥାପ୍ୟମ ଫଳମ ଆହ। ତେନ ତେନ ଚ ନିୟନ୍ତ୍ରିତ ଭକ୍ତସ୍ୟ ମେ ବାକ୍ୟାତ୍, ଏଯା କହିଲେ ପ୍ରଭା ଯାହା ଲେଖିଛନ୍ତି ପ୍ରଥମେ ସେଟା ପୁରା ଇତୁରୁ ଆଣିକି ଲେଖିଛନ୍ତି, ପ୍ରାମାଣିକତା ହଉଛି ଏଇଟା। ଆଉ ଜଣେ ଶୁଦ୍ଧ ଭକ୍ତଙ୍କର ସବୁଠୁ ବଡ ସମ୍ପତ୍ତି ହେଲା ଏଇଟା, ସେ ଏତେ ଆଦର କରନ୍ତି ପୂର୍ବ ଆଚାର୍ଯ୍ୟ ପୂର୍ବ ଯୋଉ ମହିମା ଭକ୍ତିର ମହିମାକୁ ସେ ସେଇଟାକୁ ସ୍ଥାପନ କରିବାକୁ ଚାହାନ୍ତି, ନିଜେ କି ତ ଆଉ ଯୋଡ଼ନ୍ତିନି, ସେଇଟା ହଉ ତାଙ୍କର ମହାନତା। ସବୁବେଳେ ସେ ଚାହିଁବ ପୂର୍ବାଚାର୍ଯ୍ୟଙ୍କର ମତ ଭଗବାନଙ୍କର ମତ, କାରଣ ପୂର୍ବାଚାର୍ଯ୍ୟଙ୍କ ମତ ହଉଛି ଭଗବାନଙ୍କର ମତ, ସେଇଟା ସ୍ଥାପିତ ହେଲେ ତାଙ୍କର ଅନ୍ତର ଆନନ୍ଦ। ସେଥିପାଇଁ ସେ ଲେଖିଛନ୍ତି ଭଗବତ ଗୀତା ଆଜି ଟିସ୍, ଭଗବାନ ଯେମିତି କହିଥିଲେ ଯାହା କହିଥିଲେ ଆଚାର୍ଯ୍ୟମାନେ ଯାହା କହିଥିଲେ ତାଙ୍କ ମୌଳିକ ଉପରେ ରଚନା କରିଛନ୍ତି। ଏଠି କେତେ ସୁନ୍ଦର ଯାହା ଲେଖିଛନ୍ତି ଏଇଟାକୁ ପ୍ରଭୁ ତାଙ୍କୁ ସେମିତି ଲେଖିଛନ୍ତି, ତେନ ତେନ ଚ ନିୟନ୍ତ୍ରିତ ଭକ୍ତମେ ବାକ୍ୟା, ମୁଁ ଭକ୍ତ ବାତ୍ସଲ୍ୟ ଭକ୍ତର ବାକ୍ୟରେ ମୁଁ ନିୟନ୍ତ୍ରିତ ହଉଛି। ଭକ୍ତ ମୋତେ କଣ କହିଲେ, ରଥ ସେନ ୟୋର ଉଭୟ ମଧ୍ୟ, ଦୁଇ ସେନା ମଝିରେ ରଖ। ଭଗବାନ ଜାଣିଶୁଣିକି ସାଇଡ଼ରେ ନଉଥିଲେ, ଭଗବାନ ଜାଣିଛନ୍ତି ତାକୁ ମୋହ ତିଆରି କରିବାକୁ ନେଇକି ଦୁଇ ସେନା ମଝିରେ ରଖ, ଭଗବାନ ଦୁଇ ସେନା ମଝିରେ ନେଲେ କାହା ଆଗରେ ନେଇକି ରଖିଲେ, ସିଧା ପିତାମହ ଭୀଷ୍ମ ଯେଉଁ ଠିଆ ହେଇଥିଲେ ତାଙ୍କରି ଆଗରେ ନେଇକି ରଖିଲେ। ଭଗବାନ ରଥ ରଖିଲେ ଏ ଭାଗବତ ଅଛନ୍ତି, ରଥଟାକୁ କେଉଁଠି ନେଇକି ରଖିଲେ, ଯେଉଁଠି ଦ୍ରୋଣ ଆଉ ପିତାମହ ଭୀଷ୍ମ ଅଛନ୍ତି ତାଙ୍କରି ଆଗରେ ନେଇକି ରଖିଲେ ରଥଟା, କାହିଁକି ତାଙ୍କ ଗୁରୁଙ୍କୁ ଆଗେ ଦେଖେଇଦେବେ ନା ଯୁଦ୍ଧ, ସେ କହିଲେ ନା ଲାଷ୍ଟକୁ କହୁଛନ୍ତି କେତେ ସୁନ୍ଦର ଶ୍ଳୋକ କହୁଛନ୍ତି ନା, କେ ମୟା ସହ ଯୋଦ୍ଧବ୍ୟମ ଅସ୍ମିନ୍ ରଣେ ସମୁଦ୍ର, କେ ମୟା ସହ ଯୋଦ୍ଧବ୍ୟମ ଅସ୍ମିନ୍ ରଣେ, ଅସ୍ମିନ୍ ରଣେ ଏହି ଯୁଦ୍ଧରେ କେ ମୟା ସହ ଯୋଦ୍ଧବ୍ୟମ, କାହା ସହିତ ମୋତେ ଯୁଦ୍ଧ କରିବାକୁ ପଡ଼ିବ, କି ଯେଉଁମାନେ ଆସିଛନ୍ତି ଯୁଦ୍ଧ କରିବା ପାଇଁ ସମୁଦ୍ୟମ କରିଛନ୍ତି ମୋ ସାଙ୍ଗରେ ଯୁଦ୍ଧ କରିବା ପାଇଁ, ସେମାନେ କିଏ ଏସ୍, ମୁଁ ତାଙ୍କୁ ଦେଖିବି, କିଏ ଏସ୍ ଦେଖ ଭଗବାନ ଏମିତି ଚାଲିଲା ମୁଁ ତ ପକେଇବେ ସିଦ୍ଧା ନେଇକି ଦ୍ରୋଣ ଆଉ ଭୀଷ୍ମ ବିଶେଷ କରି ଭୀଷ୍ମ ଯେଉଁ ଠିଆ ମାଗରେ ଆଗରେ ଠିଆ କରିଦେଲେ ତତେ କାହା ସହ ଯୁଦ୍ଧ କରିବାକୁ ପଡିବ ଗୁରୁଙ୍କ ସହିତ ବାସ୍ ତୁମ ଗୁରୁଙ୍କ ସହିତ ଯୁଦ୍ଧ କରିବାକୁ ପଡିବ ଏଣେ ତ ମୋହ ସୃଷ୍ଟି କଲେଣି ଆଉ ଦେଖିଦେଲେ ପିତାମ ଭୀଷ୍ମ ସହିତ ଯୁଦ୍ଧ କରିବାକୁ ପଡିବ ପୁରା ତାଙ୍କର ମୁଣ୍ଡ କାମ କଲେନି ତାପରେ ଅନ୍ୟ କାହାକୁ ଦେଖିବି ରଥ କିନ୍ତୁ ଠିଆ ହେଇଥିଲା ପୁରା ଭଗବାନ ଠିଆ କରିଦେଇଥିଲେ ପିତାମ ଭୀଷ୍ମଙ୍କ ଆଗରେ ଏଇ ହେଲା ଜୀବନର ପରୀକ୍ଷା ଯାହାଙ୍କୁ ଜୀବନ ସବୁଠୁ ଭଲ ପାଆନ୍ତି କୃଷ୍ଣ ପାଇଁ ତାକୁ ବି ତୁମକୁ ଛାଡ଼ିବାକୁ ପଡିବ ଆଉ ଭଲ ପାଏ ମୁଁ ତାକୁ ଭଲ ପାଏ ଭଲ ପାଏ କ'ଣ ଆଉ ଭଲ ପାଇବା ଲିଷ୍ଟରେ ଆଉ କେହି ରହିବେନି କ'ଣ ବୁଝିଲ କି ଭାବିଲେ ଆଉ ଟଙ୍କା ନାହିଁ ବ୍ୟାଙ୍କ ନାହିଁ ଚାକିରି ନାହିଁ ଘର ନାହିଁ ଗାଁ ନାହିଁ କେହି ନାହିଁ ତାହା ଯାଇ କୃଷ୍ଣ ମିଳିବ ଆଉ ମୋତେ ଭଲ ଲାଗେ ତୁମକୁ ଭଲ ଲାଗେ ଆଉ ଆମକୁ ତୁମକୁ ତ ଯେଉଁଟା ଭଲ ଲାଗେ ସେଇଟା ତୁମର ପ୍ରଭୁ ଆଉ ଭଲ ଲାଗେ କ'ଣ ଯେଉଁଟା ତୁମକୁ ଭଲ ଲାଗୁଛି ସିଏ ହେଲେ ତୁମର ଭଗବାନ ତୁମ ମନ ସେଇଟା ରହିଲା ଆଉ ତୁମେ ସେଇଟା ଭଲ ଲାଗୁଛି ଆଉ ଏଇ ହେଲା ପରୀକ୍ଷା ଜୀବନରେ ସେ ଯାହାକୁ ସବୁଠୁ ଭଲ ପାଆନ୍ତି କିଏ ଅର୍ଜୁନ ଅର୍ଜୁନ ସବୁଠୁ ଭଲ ପାଆନ୍ତି କାହାକୁ ପିତାମ ଭୀଷ୍ମଙ୍କୁ ଆଉ ପିତାମ ଭୀଷ୍ମ ସବୁଠୁ ଭଲ ପାଆନ୍ତି ଅର୍ଜୁନଙ୍କୁ ଦେଖାଯିବ ଭଗବାନ ଏମିତି କରିଛନ୍ତି ଦି ଜଣ ଭଲ ପାଇବା ଦି ଜଣ ପରସ୍ପରକୁ ଭଲ ପାଉଛନ୍ତି ଭଗବାନ ପରୀକ୍ଷା କରୁଛନ୍ତି ଦେଖ ହେଲେ ଦୁଇ ଜଣ ଯାକ ଅସନ୍ତୁଷ୍ଟ ଥିଲେ ମହାଭାରତ ଯୁଦ୍ଧରେ ଦୁଇ ଜଣ ଯାକ ଅସନ୍ତୁଷ୍ଟ ଥିଲେ ତେଣୁ ଦୁଇ ଜଣ କ୍ଷତ୍ରିୟ ଧର୍ମ ନିଷ୍କାମ କର୍ମ କରୁଥିଲେ ପିତାମ ଭୀଷ୍ମ ବି ଯୁଦ୍ଧ କଲାବେଳେ ତାଙ୍କର ମନ ଭଲ ନଥିଲା କାରଣ ଅର୍ଜୁନ ସହିତ ଯୁଦ୍ଧ କରିଛନ୍ତି ଅର୍ଜୁନଙ୍କର ଇଚ୍ଛା ନଥିଲା କିନ୍ତୁ ଭଗବାନଙ୍କର ଇଚ୍ଛା ଥିଲା ଏ ଦୁଇ ଜଣଙ୍କର ଯୁଦ୍ଧ ହେବା ଦରକାର ଆଉ ଜଗତ ଜାଣିବା ଦରକାର ପ୍ରେମଟା କ'ଣ ମୋ ପାଇଁ ଯେ ଭଲ ପାଏ ସେ ଜଗତରେ କାହାକୁ ଭଲ ପାଇବନି ସେଥିପାଇଁ ଭଗବାନ କୃଷ୍ଣ ଭଲ ପାଇବାଟା ଭାରି କଷ୍ଟ ଅଲଗା କେଉଁ ଦେବାଦେବୀ ଟିକେ କଷ୍ଟ ଭଲ ପାଇପାରିବ ଭଗବାନ କୃଷ୍ଣ ଭଲ ପାଇବା ବହୁତ କଷ୍ଟ କାରଣ ସେ ହେଉଛନ୍ତି ପ୍ରେମିକ ପ୍ରେମିକ ମାନେ ପୁରା ତୁମର ପ୍ରେମର ଯେଉଁ ସମ୍ପତ୍ତି ଯାହା ସବୁ ରହିଛି ସେଟା କେବଳ କୃଷ୍ଣଙ୍କର ସେଠି ପୁରା ଚାହୁଁଛନ୍ତି ରିଜର୍ଭ ସେ ଡିଜର୍ଭ ଆଉ ରିଜର୍ଭ ତୁମର ଯାହା ପ୍ରେମ ରହିଛି ତାର ଦାବିଦାର ସିଏ ସେ ପ୍ରାପ୍ତିର ମାଲିକ ସିଏ ଆଉ କିଛି କୌଣସି ଆଟେନସନ୍ ଏପଟ ସେପଟ ଟିକେ ଯିବନି ନା ତୁମ ପ୍ରତି ଆସିବ ନା ଘର ସ୍ତ୍ରୀ ପୁତ୍ର କନ୍ୟା ଦେହ ସବୁ ସେ ଭଗବାନ ଯେତେବେଳେ ଭାଗବତରେ ପ୍ରବଚନ ଦେଇଛନ୍ତି ଶୁଦ୍ଧ ଭକ୍ତର ଲକ୍ଷଣ ସବୁବେଳେ ମଦର୍ଥେ ତ୍ୟକ୍ତ ଦେଇ କାମ ସବୁବେଳେ ମଦର୍ଥେ ଗୋପୀ ଗୋପୀମାନଙ୍କୁ କହିଛନ୍ତି ସେଟା ଭଗବାନ କୃଷ୍ଣ ନିଜେ କହୁଛନ୍ତି ନା ଅଚୋଦବ୍ୟ ବ୍ରଜ ସୌମ୍ୟମ ପିତର ପିତୃମାବହ ଭଗବାନ ଉଦ୍ଧବ ସନ୍ଦେଶରେ ପଠାଉଛନ୍ତି ହେ ସୌମ୍ୟ ଉଦ୍ଧବ ତୁମେ ମୋର ବାପା କତିକି ଯାଅ ମୋ ମା କତିକି ଯାଅ ବାପା ମାଙ୍କ ନାଁ ନେଉଛନ୍ତି ଆକ୍ଚୁଆଲି ତାଙ୍କ ଇଚ୍ଛା ଗୋପୀମାନଙ୍କ କଥା କହିବା ପାଇଁ ବାପା ମାଙ୍କ କଥା କହିସାରି କାଳେ ଉଦ୍ଧବ ଯିଏ କାଳେ ପିତାମାତାଙ୍କୁ ଭେଟି ଦେଇ ପଳେଇ ଆସିବେ ଗୋପୀମାନଙ୍କ ପାଖକୁ ନ ଯିବେ ତାପରେ କହୁଛନ୍ତି ଗୋପୀମାନଙ୍କ କଥା ତା ନା ମନ ମନସ୍କାମ ମତ ପ୍ରାଣ ମଦର୍ଥେ ତ୍ୟକ୍ତ ଦେହି କାମ ସେ ତାପରେ ଗୋପୀମାନଙ୍କ କଥା କହୁଛନ୍ତି ତା ନା ମନ ମନସ୍କାମ ମତ ପ୍ରାଣ ମଦର୍ଥେ ସବୁ ସବୁ ମତ 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 ଭଗବାନ ନିଜ ମୁଖରେ ଲଗେଇଛନ୍ତି ମନ ମନସ୍କା ସେମାନେ କେବଳ ମନରେ ମତେ ଚିନ୍ତା କରୁଛନ୍ତି ମତ ପ୍ରାଣ ମୋ ପାଇଁ କେବଳ ବଞ୍ଚିକି ରହିଛନ୍ତି ତା ନା ମନ ମନସ୍କା ମତ ପ୍ରାଣ ମଦର୍ଥେ ତ୍ୟକ୍ତ ଦେହି କାମ ମୋ ପାଇଁ ସମସ୍ତ ବୈଦିକ ଲୌକିକ ସବୁ କର୍ମକୁ ଧର୍ମକୁ ଛାଡ଼ି ଦେଇଛନ୍ତି ମୈବ ଦୈତ ପ୍ରେଷ୍ଟ ମନସାଗତ ଆଣି ଅଛନ୍ତି ସେ ଏତେ ମୋର ପ୍ରିୟ କେବଳ ମନରେ ମୁଁ ତାଙ୍କର ତାଙ୍କ ମନରେ ମୁଁ କେବଳ ରହିଛି ଆଉ କିଛି ନାହିଁ ଜଗତରେ ଧର୍ମ ଜଗତରେ କୌଣସି ଲୌକିକ ବୈଦିକ ଦେହ ଧର୍ମ କିଛି ନାହିଁ କୃଷ୍ଣଙ୍କୁ ଏଇଟା ଭଲ ପାଏ ଆଉ ଏ ଯୋଉ ପରୀକ୍ଷା ଆମେ ଯୋଉ ପଥରେ ଆସୁଛେ ଏଇଟା ସବୁଠୁ ବଡ ପରୀକ୍ଷା ଏଇଟା ସବୁଠୁ ବଡ ପ୍ରେମିକକୁ ତୁମେ ଭଲ ପାଉଛ ସଂସାରଟା ମଣିଷକୁ ଭଲ ପାଉଛ ତୁମେ ଦେଖୁ ନା କେତେ କଷ୍ଟ ଗୋଟେ ମଣିଷକୁ ଭଲ ପାଉଛ କେତେ କଷ୍ଟ ସେ ମୋର ଏ ଯୋଉ ଆଜିକାଲି ଆଜି କ'ଣ ଗୋଟେ ଆଜି ଆଜି ସାବିତ୍ରୀ ନା କ'ଣ ଭାବିଲେ ଆଉ ହଁ ସାବିତ୍ରୀ ସାବିତ୍ରୀ ଏଇ ଶାଢ଼ୀ ଆଣିବ ଏଇଟା କ'ଣ ଫଳ ଆଣିବ ଏଇଟା ଆଣିବ ଏଇ ଲିଚୁ ଆଣିବ ଏଇଟା ଯାହା ଲିଷ୍ଟ ସେ ଏଇଟା ଆଣିବ ନା ଆଉ ନା କ'ଣ ସେ ତାଙ୍କର ଚଏସ୍ ଚଏସ୍ ହିସାବରେ ଯାହା ହେଲେ କହିଥିବେ ତୁମେ ସେଇଟା ଆଣିବ ତା ସେଥିରୁ ତୁମେ ଟିକେ ଏପଟ ସେପଟ ହେଇପାରିବେ ଆଉ ତୁମେ ଭଲ ପାଉଛ ମାନେ ତମେ ସେଇଟା କରିବାକୁ ପଡିବ ଯିଏ ଯାହାକୁ ଭଲ ପାଉଛି ଜଗତରେ ଦେଖ ଯାହାର ଯେତେ ଯିଏ ତାହାର ପ୍ରେମଟା ଯାହାର ଯେତେ ଅଧିକା ଏ ଜଗତ ତ ଏଇଟା ଲାଗିପାରିବନି ହେଲେ ତୁମେ ଗୋଟେ ଚେକ୍ କରିକି ଦେଖ ଯିଏ ଯାହାକୁ ଯେତେ ଭଲ ପାଉଛି ତାର ଆରୋଗ୍ୟ କରିବାକୁ ପଡିବ ତା ବେଷ୍ଟ ଅପ୍ସେସନ୍ ତିଆରି କରିବାକୁ ପଡିବ ନହେଲେ ହେଇପାରିବନି ଆଉ କୃଷ୍ଣ ହଉଛନ୍ତି ଜଗତର ସବୁ ରସର ଆଧାର ତାଙ୍କୁ ଭଲ ପାଇବାକୁ ହେଲେ ତୁମର କିଛି ରହିବନି ତୁମର ଜୀବନରେ କିଛି ରହିବନି ଏ ନୂଆ ଲୋକ ଶୁଣିଲେ ଯେ ଡରିଯିବ, କିନ୍ତୁ ପ୍ରକୃତ ସତ କଥା ଏଇଟା, ଯେଉଁମାନେ ଆଜି କୃଷ୍ଣଙ୍କୁ ଭଲ ପାଇଛନ୍ତି ସେମାନେ ତାଙ୍କର ତାଙ୍କ ଜୀବନରେ ଆଉ କିଛି ନାହିଁ। ଭଲ ପାଇବା ଲୋକ ପ୍ରେମିକ ଲୋକ ଆଉ ତାଙ୍କ ତୁ ବାହାର କୋଡ଼ା କ'ଣ ଦେଖୁଛ? ପ୍ରେମିକ ଲୋକର ବାହାର କ'ଣ ଅଛି? ପ୍ରେମିକ ଲୋକ ତାର ବାହାର କିଛି ନାହିଁ, ତାର ସବୁ ଭିତର, ତାର ଭିତର ଆନନ୍ଦ। ଆଉ ତାର ବାହାର କ'ଣ ଦରକାର? ଘର କ'ଣ, ଦ୍ୱାର କ'ଣ, ସ୍ତ୍ରୀ କ'ଣ, ପୁତ୍ର କ'ଣ, କନ୍ୟା କ'ଣ, ଦେଶ କ'ଣ, ଜାତି କ'ଣ, ତାର ଏଟା କିଛି ଦରକାର ନାହିଁ। ତାର ଭିତର ଆନନ୍ଦ, କାରଣ ସେ କୃଷ୍ଣ ଭଲ ପାଇଯାଇଛି। ସବୁଠୁ ବଡ ପରୀକ୍ଷା କୃଷ୍ଣଙ୍କ ଏଇଟା ହଉଛି ଯେ ଶୁଦ୍ଧ ପ୍ରେମ ଚାହୁଁଛି କୃଷ୍ଣଙ୍କ ପାଖରୁ, ତାକୁ ସବୁକିଛି ଛାଡ଼ିବାକୁ ପଡ଼ିବ ଜଗତରେ। ସେଥିପାଇଁ ସେ ପୁରା ଗୀତାରେ ଗୋଟେ ହିଣ୍ଟସ ମାରିଦେଲେ, ଲାଷ୍ଟ ଗୋଟେ ହିଣ୍ଟସ ମାରିଦେଲେ, ସେଇଟା କି ଆଜି ଆଜି ପର୍ଯ୍ୟନ୍ତ ବୁଝିବା ମୁଣ୍ଡ ଖରାପ ହେଇଯାଉଛି। ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ରଜ, ସବୁ ଧର୍ମକୁ ଛାଡ଼ିକି ମୋର ଶରଣ, ଏଇଟା ଯୁଦ୍ଧ ପାଇଁ କହୁନାହାନ୍ତି। କୌଣସି ଜିନିଷ ତୁମର ରହିବନି। ଆଉ ଦେଖୁନ ଏଇଟା ହଉଛି ପ୍ରମାଣ। ସେନାୟର ଉଭୟ ମଧ୍ୟ ରଥ ସ୍ଥାପ୍ୟ ଅଚ୍ୟୁତ। ତାପରେ କଣ ଲେଖିଲେ? ଯାବତ୍ ଏଇତା ନିରୀକ୍ଷାନ ଯୁଦ୍ଧ କାମ ବ୍ୟବସ୍ଥିତ। ମୁଁ ଏମାନଙ୍କୁ ଦେଖିବା ପାଇଁ ଚାହୁଁଛି, ଯୁଦ୍ଧ କାମମାନ କେଉଁମାନେ ଯୁଦ୍ଧ କରିବା ପାଇଁ ଚାହୁଁଛନ୍ତି। ସେ ଯେତେବେଳେ ଭଗବାନ କହିଲେ, ଯେତେବେଳେ କହିଲେ ମୁଁ ରଥଟାକୁ ରଖ ରଖ ବୋଲି, ନେଇକି ଭଗବାନ ସିଧା ପିତାମ ଭୀଷ୍ମଙ୍କ ଆଗରେ ରଖିଦେଲେ। ପରୀକ୍ଷା ନବ ତନ୍ୟ କୃଷ୍ଣ ସବୁଠୁ ଭଲ ଜାଗ ପାଉଥିଲେ, ତାଙ୍କର ସହିତ ପ୍ରଥମ ଭେଟ ହେଲା, ତାଙ୍କ ସହିତ ଯୁଦ୍ଧ କରିବାକୁ ପଡ଼ିବ। ଜୀବନ ହଉଛି ଏହା। ଆମେ ଆଉ ଆରାମ କଣ? କୃଷ୍ଣ ଭକ୍ତଙ୍କର ଆରାମ ହଉଛି ଏଇଟା, ଭଗବାନଙ୍କୁ ଭଲ ପାଇବା ହଉଛି ଜୀବନର ସବୁଠୁ ବଡ ଆନନ୍ଦ। ତା ପାଇଁ ଜୀବନ ସବୁକିଛି ଛାରକାର ହେଇଗଲେ, ଭକ୍ତ ଠାକୁର ଲେଖିଲେ ଆମ ଜୀବନ ଛାରକାର ହେଇଗଲେ ବି କିଛି ଅସୁବିଧା ନାହିଁ। ଆମ ଲୋକ କେତେ କଥା କହିବେ, ଯେମିତି ଗୋପୀମାନେ କହୁଛନ୍ତି ନା, ନିନ୍ଦନ୍ତ ନୀତି ନିପୁଣା, କିଏ ସେଇଟା ଲେଖୁଛନ୍ତି? ରୂପ ଗୋସ୍ୱାମୀଙ୍କର ନା କାହାର ମୁଁ ଏଇଟା ପଢୁଥିଲି, ନିନ୍ଦନ୍ତ ନୀତି ନିପୁଣା ନା, ଏଇଟା ବୋଧେ ଆଙ୍କର ନୀତି ନିପୁଣା ମାନେ ମୋତେ ନିନ୍ଦା କରନ୍ତୁ କବିମାନେ, ଆଙ୍କର ପଦ୍ୟାବଳୀରେ ବି ସେ କଥା ଲେଖିଛନ୍ତି। କବିମାନେ କବିମାନେ ପଣ୍ଡିତମାନେ ମୋତେ ଭ୍ରାନ୍ତା ବୋଲି କୁହନ୍ତୁ, ବନ୍ଧୁବାନ୍ଧବ ମାନେ ମୋତେ ସବୁ ଛାଡ଼ି ଦିଅନ୍ତୁ, ବନ୍ଧୁବାନ୍ଧବ ମାନେ ସବୁ ତ୍ୟାଗ କରିଦିଅନ୍ତୁ, ପଣ୍ଡିତ ଜ୍ଞାନୀମାନେ ମୋତେ ପାଗଳ ବୋଲି କୁହନ୍ତୁ, ସଂସାର ଲୋକ ମୋତେ ଭାବୁକ ବୋଲି କୁହନ୍ତୁ, କିନ୍ତୁ ମୁଁ କୃଷ୍ଣଙ୍କର ପ୍ରେମକୁ କୃଷ୍ଣଙ୍କ ପାଇଁ ତାଙ୍କୁ ଯୋଉ ମୁଁ ଭଲ ପାଏ ସେଇଟା ମୁଁ କେବେ ତ୍ୟାଗ କରିପାରିବିନି, ମୁଁ ଅନ୍ୟମାନଙ୍କର କଥା ମୁଁ କେବେ ବି ଶୁଣିବିନି। ଜୀବନ ବହୁତ ବଡ଼, କୃଷ୍ଣଙ୍କୁ ଭଲ ପାଇବାଟା ଗୋଟେ ବହୁତ ବଡ଼ ଜିନିଷ। ଭଲ ପାଇବାଟା ଆମ ହୃଦୟ ଭିତରେ ତ ନାହିଁ, ଗୋଟେ ମଣିଷକୁ ଭଲ ପାଇବା ଗୋଟେ ରେସିପିକେସନ ଡାଇରେକ୍ଟ ତୁମେ ପାଉଛ, ଆଉ ଏଠି ତାର ଭଲ ପାଇବା ଏଠି ନାହିଁ, ଯୋଉ କାମ ପାଇଁ ଯାହା ଗୋଟେ ମଣିଷ ଟିକେ ଭଲ ପାଉଛି ସେଇଟା ତ ଏଠି ଜଗତର ନାହିଁ। ଆଉ କୃଷ୍ଣ ଭଲ ପାଇବାକୁ ଗଲେ ସେ 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 ଶକ୍ତିଟା ଅନ୍ତରଙ୍ଗ ଶକ୍ତି, ଯୋଉ ଲାଦିନୀ ଶକ୍ତି ପ୍ରତି ରାଧାରାଣୀ ଯୋଉ ଶକ୍ତିର ମାଲିକ, ସେ ଭଲ ପାଉଛନ୍ତି ନା ସବୁଠୁ? ସେ ଶକ୍ତି ଯେତେବେଳେ ଆମେ ପ୍ରାପ୍ତ ହେବା ଜାଣିବା, କୃଷ୍ଣଙ୍କୁ ଭଲ ପାଇବାକୁ ହେଲେ ଏଇଟା ଛାଡ଼ିବାଟା କିଛି କଷ୍ଟ ନୁହଁ। ବାପ ଛାଡ଼ିବା, ମା ଛାଡ଼ିବା, ଘର ଛାଡ଼ିବା, ଟଙ୍କା ପଇସା ଛାଡ଼ିବା, ଶେଷରେ ଦେହଟାକୁ ଛାଡ଼ିବା, କୋଉଟା କଷ୍ଟ ନୁହେଁ? ଯେମିତି ଆମ ବିଷ୍ମ ସ୍ୱର ଛାଡ଼ୁଛନ୍ତି, ସରସଜ୍ଜା ଉପରେ ଶୋଇଛନ୍ତି, ଗୋଟେ କେତେ କଷ୍ଟ ଲାଗିବ? ଆମ ବେଡ ଉପରେ ଶୋଇଲା ବେଳକୁ କରୋନା ଦୁଇ ଦିନ ହେଇଗଲା ବେଳକୁ କଷ୍ଟ ଲାଗୁଛି, ସେ ସରସଜ୍ଜା ଉପରେ ସୁନା କଷ୍ଟ ଲାଗୁନି, କାହିଁକି କଷ୍ଟ ଲାଗୁନି? ପ୍ରେମ ମନର ଆନନ୍ଦ ଅଛି ନା, ପ୍ରେମ କୃଷ୍ଣଙ୍କୁ ସେ ଚିନ୍ତା କରୁଛନ୍ତି। ସେ ବହୁତ ହାର୍ଡ ଟପିକ, ଆଉ ସେଇଟା ଆମ ସ୍ଥିତି ହିଁ ବାସ୍ତବିକ, ସେଇଟା ହଉଛି ସ୍ଥିତି, ଭକ୍ତ ଶୁଦ୍ଧ ଭକ୍ତର ସ୍ଥିତି ସେଇଟା, ବହୁତ ଆନନ୍ଦ ଭଗବାନ ସେଠି ରଖିଦେଲେ। ଆଜ୍ଞା, ପରେ ବହୁତ ସୁନ୍ଦର କମେଣ୍ଟରେ ରଚନା କରିଛନ୍ତି କିଏ, ଆମର ବଳଦେବ ବିଦ୍ୟାଭୂଷଣ, ଯାମନ ଏତା ନିରୀକ୍ଷା ହଁ ଯୁଦ୍ଧ କାମ ବ୍ୟବସ୍ଥିତ କେମୟାସ ଯୁଦ୍ଧ ପ୍ରେମସ୍ମି ଋଣେ ସମୁଦ୍ଭବ। ବଳଦେବ ବିଦ୍ୟାଭୂଷଣ ତାଙ୍କ ଟିକାରେ ପଢୁଥିଲେ ନା, ବନ୍ଦ କରିଦେଲେ ହୁଏ ନାହିଁ। ତତ୍ର ରଥ ସ୍ଥାପନ ଫଳମ୍ ଆହ, ରଥକୁ ସ୍ଥାପନ କରିକି ତାଙ୍କ ଫଳକୁ କହୁଛନ୍ତି, କ'ଣ ଫଳ? ଯାବତୀତି ଶୋକ ଆରମ୍ଭ ହେଲା, ଯୁଦ୍ଧ କାମାନ ନ ତୁ ଅସ୍ମାଗ୍ନି ସନ୍ଧି ଚିକିତ୍ସୁ ଅବସ୍ଥିତାନ ନ ତୁ ଭିତ୍ୟା ପ୍ରଚାରିତାନ। ଭଗବାନ ପଚାରୁଛନ୍ତି, ଅର୍ଜୁନ ତୁମେ କ'ଣ ଦୁଇ ରଥ ଭିତରେ, ଦୁଇ ସୈନ୍ୟଙ୍କ ଭିତରେ ରଥ ରଖିବା ପାଇଁ କହୁଛ? କ'ଣ ଏମାନଙ୍କ ଭିତରେ ସନ୍ଧି କରିବ କି? କାଳେ କହିବ, ଭଗବାନ ପଚାରିଲେ ତୁମେ କ'ଣ ସନ୍ଧି କରିବ କି? ସେ କ'ଣ କହିଲୁ? ନାଇଁ ନାଇଁ, ଯୁଦ୍ଧ କାମାନ ବ୍ୟବସ୍ଥା, ମୁଁ ଯୁଦ୍ଧ କରିବି, ସନ୍ଧି କରିବିନି। ଯୁଦ୍ଧ କାମାନ ନ ତୁ ସେ ଅସ୍ମାବି ସନ୍ଧି ଚିକିତ୍ସିତ ଅବସ୍ଥିତାନ ନ ତୁ ଭିତ୍ୟା ପ୍ରଚଳିତାନ। ମୁଁ ଭୟ କରିକି ପଳେଇଯିବିନି ବର୍ଷକୁ, କିମ୍ବା ତାଙ୍କ ସହିତ ସନ୍ଧି କରିବିନି। ଏସବୁ ଉପରେ ଅର୍ଜୁନଙ୍କର ପ୍ରକାଶ, ଅର୍ଜୁନଙ୍କର ଭାବଟା ଏହା। ଭଗବାନ ପଚାରୁଛନ୍ତି, କ'ଣ ସନ୍ଧି କରିବାକୁ ଯାଉଛ କି? ତୁ ଯୁଦ୍ଧ କରିବାର ଅଛି, ଅସ୍ତ୍ର ଉଠି ସାରିଛି, ଯୁଦ୍ଧ କର। ପୁଣି କାହିଁକି କହୁଛ ସେନାର ଉଭୟ ମଧ୍ୟ ରଥ, ତାପରେ ଆମେ ଅଚ୍ୟୁତ, ଏଇଠି ରଖ ରଥକୁ ରଖ, କଣ ସନ୍ଧି କରିବ କି କିମ୍ବା ଭୟରେ ପଳାୟନ କରିବ କି? କହିଲେ ନାଇଁ 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 ଯୁଦ୍ଧ କରି। ନନୁ ତ୍ୱାମ ଯୁଦ୍ଧା ନନ୍ତୁ ଯୁଦ୍ଧ କ୍ଷେତ୍ର ସିୟମ ଯୁଦ୍ଧ ପ୍ରେକ୍ଷକମ ମାନେ ଯେମିତି ଆମର ଭୌତିକ ଦୁନିଆରେ ସବୁ ବୈଜ୍ଞାନିକ ମାନେ ଅଛନ୍ତି, କୋଉମାନେ ଭୌତିକ ଦୁନିଆରେ ବୈଜ୍ଞାନିକ ମାନେ ସବୁ ରହିଛନ୍ତି, ଆମର ଏମାନେ ଆଧ୍ୟାତ୍ମିକ ବୈଜ୍ଞାନିକ ନା। ଆଉ ଭଗବାନ କଣ କରୁଥିଲେ ଯେମିତି ତୁମେ ଆମର ଏ ସୃଷ୍ଟିଟା ଅଛି, ସୃଷ୍ଟିରେ କୋଉଠି ଚନ୍ଦ୍ର ଅଛି, କଣ ଗୋଟେ ଇଣ୍ଟରନେଟ୍ ତିଆରି କରିଦେଲେଣି, ଏଠି ଏଇଠି ବସିକି ତୁମେ ଆଉ ଗୋଟେ ଲୋକ ଦେଖିପାରୁଛ, ମୋବାଇଲ ଏଇସବୁ ଯେମିତି ତିଆରି କରିଛନ୍ତି, କଣ ବୈଜ୍ଞାନିକ ମାନେ ତାଙ୍କ ଜଡ଼ ଶକ୍ତିରେ ଇଏ ସେଭଳିଆ ଭଗବାନଙ୍କ ଶକ୍ତିଟା କେମିତି କାର୍ଯ୍ୟ କରୁଥିଲା, ଭଗବାନ କଣ କହୁଥିଲେ, ମହାଭାରତ ଯୁଦ୍ଧରେ କଣ ହଉଥିଲା, ଏମାନେ ସବୁ ବୈଜ୍ଞାନିକ ନା, ଭଗବାନ ଶକ୍ତି ପାଇଛନ୍ତି ସବୁ, ସେ ଜାଣିପାରୁଥିଲେ ଏମିତି କାହିଁ କହିଲେ। ରଥସ୍ଥା ପାଇଁ ଅଚ୍ୟୁତ କାହିଁ କହିଲେ, ତାଙ୍କୁ ସବୁ ଶକ୍ତି ଦ୍ୱାରା ଜଣାପଡ଼ିଗଲା, ସେଥିପାଇଁ ସେ ଲେଖି ଦେଉଛନ୍ତି। ଏମିତି କଳ୍ପନା ନୁହେଁ ଯେ କୋଉଠି କଳ୍ପନା କରିକି ଲେଖିଛନ୍ତି, ନାଇଁ ଇଏ ଭଗବାନ ଶକ୍ତିରେ ସେମାନେ ଜାଣିପାରୁଥିଲେ ସବୁ, ସ୍ପିରିଚୁଆଲ ସାଇଣ୍ଟିଷ୍ଟ ସେମାନେ ସବୁ। ଆଉ ନନୁ ତ୍ୱାମ ଯୁଦ୍ଧା ନ ତୁ ଯୁଦ୍ଧ ପ୍ରେକ୍ଷକ, ଭଗବାନ କୃଷ୍ଣ କହୁଛନ୍ତି ଅର୍ଜୁନ ତୁମେ ଯୁଦ୍ଧା ଯୁଦ୍ଧ ଦେଖିବା ପାଇଁ ଆସିନ, ତୁ କଣ ଯୁଦ୍ଧ ଦେଖିବା ପାଇଁ ଆସିଛ କି, ତୁ ଯୁଦ୍ଧ କରିବ, ରଥ କାହିଁ ରଖା ହବ। ସ୍ତସ୍ତ ଦର୍ଶନ କିମ୍ ଇତି ଚେତ୍ ତତ୍ରା, ତାକୁ ଦେଖିକି ତୁମର କଣ ଲାଭ, ତୁମେ କଣ ଦର୍ଶକ କି ପ୍ରେକ୍ଷକ କି? ସେ କହିଲେ ନା ଅସ୍ମିନ ବନ୍ଧୁନା ମେ ମିଥୋ ରଣଦ୍ୟମେ, ରଣଦ୍ୟମ ଶବ୍ଦ ଲାଗିଛି ନା, ଯାବନେତା ନିରୀକ୍ଷା ଯୁଦ୍ଧ କାମ ବ୍ୟବସ୍ଥିତ କେ ମୟା ଶୋଧ ଯୁଦ୍ଧବ୍ୟମ ଯୁଦ୍ଧବ୍ୟମ ଅସ୍ମିନ ରଣେ ସମୁଦ୍ୟମେ, ସେ କଥା ଲେଖୁଛନ୍ତି। ଅସ୍ମିନ ବନ୍ଧୁନାମେବ ଅସ୍ମିନ ଅସ୍ମିନ ରଣେ ବନ୍ଧୁନାମେବ ବନ୍ଧୁନାମେ ନା କା ପକ୍ଷ ନାଇଁ ବନ୍ଧୁନାମେବ। ଅର୍ଜୁନ କେବଳ କୌରବ ମାନଙ୍କୁ ଦେଖିକି ମୋହିତ ହୋଇନଥିଲେ, ପାଣ୍ଡବ ମାନଙ୍କୁ ବି ଦେଖିଥିଲେ, ମାମୁଁ ବି ଅଛନ୍ତି ଶୈଳ, ପାଣ୍ଡବ ମାନଙ୍କ ସମ୍ବନ୍ଧରେ ଲୋକ ନଥିଲେ କି ତାଙ୍କ ପାଖରେ, ମାମୁଁ କୋଉଠି ଥିଲେ ତାଙ୍କ ପାଖରେ ଥିଲେ, ତାଙ୍କ ସହିତ ମୋତେ ଯୁଦ୍ଧ କରିବାକୁ ପଡିବ। ଆଉ କେବଳ ତାଙ୍କ କଥା ସେ ଚିନ୍ତା କରୁନାହାନ୍ତି, କୌରବ ମାନେ ତ ମୃତ୍ୟୁବରଣ କରିବେ, କୌରବ ମାନେ କଣ ଛାଡ଼ିଦେବେ ପାଣ୍ଡବ ମାନଙ୍କୁ? ଅର୍ଜୁନଙ୍କର ମୋଟା କେବଳ କୌରବ ମାନଙ୍କୁ ଦେଖିକି ଗୁରୁ ପିତାମାତା ଠିକ ଅଛି, ଆଉ ଗୋଟେ ସାଇଡ୍ ତୁମକୁ ଦେଖିବାକୁ ପଡିବ। ଅର୍ଜୁନ ଚିନ୍ତା କରୁଛନ୍ତି ପିତାମହ ଭୀଷ୍ମଙ୍କୁ ମନେକର ମୁଁ ଯୁଦ୍ଧ କରିକି ତାଙ୍କୁ ପରାଜୟ କରିଦେବି, କାରଣ ପିତାମହ ଭୀଷ୍ମ କଣ ଆମର ସୈନ୍ୟମାନଙ୍କୁ ଛାଡ଼ିବେ କି? ଆମର ବି କି ସୈନ୍ୟମାନେ ବି ନଷ୍ଟ ହେବେ ନା, ତାଙ୍କ ମୁହଁଟା କାହିଁକି ଆସିଛି, ଦୁଇ ସାଇଡ୍ ବି ଦେଖିଛନ୍ତି, କିନ୍ତୁ ମୁଖ୍ୟତଃ ସେ ଜିନିଷ ସମ୍ବନ୍ଧରେ ଦେଖିଲେ, କିନ୍ତୁ ଦୁଇଟା ଜିନିଷ ଦେଖିଛନ୍ତି। କେ ମୟା ରଣୋଦ୍ୟମେ କେ ବନ୍ଧୁବି ସହ ମମ ଯୁଦ୍ଧମ ଭବେତ୍ ଇତି ଜ୍ଞାନ ନୈବ ମଧ୍ୟ ରଥ ସ୍ଥାପନ ଇତି ଭବତି ଏତଦ୍ ଜ୍ଞାନ ନୈବ। ମୁଁ କେବଳ ଜାଣିବା ପାଇଁ ଚାହୁଁଛି ଯେଉଁ ବନ୍ଧୁମାନେ ଆସିଛନ୍ତି ଏଠି ରଣ ଉଦ୍ୟମ କରିଛନ୍ତି, ସେ ବନ୍ଧୁମାନେ କିଏ, ସେମାନଙ୍କୁ ଦେଖିବି, ସେ ଜ୍ଞାନଟା ମୋର ଆସିବି, ସେଥିପାଇଁ ରଥଟାକୁ ରଖ। ନନୁ ବନ୍ଧୁତ୍ୱାତ୍ ଏବ ସିଦ୍ଧମ ଏବଂ ବିଧିଷ୍ୟାନ୍ତି ତତ୍ରାହ ଜ୍ୟୋଷ୍ୟମାନ ଇତି ନ ତୁ ସିଦ୍ଧମ ବିଧିଷ୍ୟତି। ଆଜି କହୁଛନ୍ତି ଆଜି ତୁମେ ତ ବନ୍ଧୁମାନେ ସବୁ ଜାଣିଛ, ତୁମର ବନ୍ଧୁ କିଏ କଣ ତୁ ଜାଣିନ କି? ଏଠି କଣ କହିଲେ କିଏ ମୟା ଯାମନ ଏତମ ନିରୀକ୍ଷମ ଯୁଦ୍ଧ କାମ ବ୍ୟସ୍ତମ କିଏ ମୟା ସ ଯୁଦ୍ଧବ୍ୟମ ଅସ୍ମିନ ରଣେ ସମୁଦ୍ଭବମ। ଆଚ୍ଛା ଏଠି କଣ କଣ କହିଲେ କିଏ ବନ୍ଧୁବି ସହ ମମ ଯୁଦ୍ଧମ ଭବେତ ଇତି ଜ୍ଞାନ। ସେ ସ୍ପେସିଫିକ ଅର୍ଜୁନଙ୍କୁ କୃଷ୍ଣଙ୍କୁ କହିଲେ ମତେ ରଥଟା ରଖ, ମୁଁ ଦେଖିବି କେଉଁ ବନ୍ଧୁମାନଙ୍କ ସହିତ ମତେ ଯୁଦ୍ଧ କରିବାକୁ ପଡିବ, ସୈନ୍ୟମାନଙ୍କ କଥା କହୁନାହାନ୍ତି, କୌରବ ପକ୍ଷରେ କେଉଁମାନେ ମୋର ବନ୍ଧୁ ଅଛନ୍ତି, ଏଇ ହେଲା ଆରମ୍ଭ ମୋହ। ମୋର ବନ୍ଧୁ କିଏ, ମୋର ବନ୍ଧୁ କିଏ, ମୋ ଭାବ ଆସିବ ନା। ଧୃତରାଷ୍ଟ୍ର କଣ କହିଥିଲେ ମାମକା ପାଣ୍ଡବ ଆଶ୍ଚର୍ଯ୍ୟ, ତାର ଯେମିତି ମୋ ଯାଇଥିଲା ଏଠି ଏଠି ସେ କହିଲେ ମୋ ବନ୍ଧୁ, ଏଠି ମୂଳ ସକାଳ ନାହିଁ କିନ୍ତୁ ଏଟା ମୁଖ୍ୟ, ଏଠି ହେଲା ମୁଖ୍ୟ, ଏଇଥିପାଇଁ ହିଁ ମୋ ଆସିଲା, ଭଗବାନ ମୋ ଶକ୍ତି ପ୍ରକାଶ ପ୍ରବେଶ କରିଦେଇ ସାରିଲେ। ବନ୍ଧୁନାମ ମିଥୋ ରଣୋଦ୍ୟମ କେଉଁ ବନ୍ଧୁମାନଙ୍କ ସହିତ ଆମର ପରସ୍ପର ଯୁଦ୍ଧ ହବ, କିଏ ବନ୍ଧୁ ମମ ସହ ମମ ଯୁଦ୍ଧ ଭବେ, କେଉଁ ବନ୍ଧୁମାନଙ୍କ ସହିତ ମୋର ଯୁଦ୍ଧ ହବ, ମୋର ଜ୍ଞାନ ହବା ଦରକାର। ରଥ ସ୍ଥାପତ ନୀତି ନତୁ ନନୁ, ଆଚ୍ଛା ବନ୍ଧୁତ୍ୱାତ୍ ଏତେ ସିଦ୍ଧମେବ ବିଧିଷ୍ୟନ୍ତି କ୍ଷେତ୍ର। ଆଚ୍ଛା ବିଧିଷ୍ୟତି ଚେତତ୍ର ଜୁଷ୍ମାନମ ଇତି ନ ତୁ ସିଦ୍ଧିମ ବିଧିଷ୍ୟତି କ'ଣ ଏହାର ଅର୍ଥ ରହିଲା ଜୁଷ୍ମାନମ ଇତି ଯୁଦ୍ଧ କରିବା ପାଇଁ ଆସିଛନ୍ତି ନ ତୁ ଅସରିସରି ସିଦ୍ଧି କରୁଛନ୍ତି ନନୁ ବନ୍ଧୁତ୍ୱା ତେତ ସନ୍ଧିମେବ ବିଧିଷ୍ୟତି ଇତି ତୁମେ ଲେଖାଟା ମୋତେ ତରତର ଲେଖିଦେଇଛ ବୁଝିପାରୁନି ଆଚ୍ଛା ତୁମେ ବନ୍ଧୁମାନଙ୍କୁ ଦେଖିବ ଭଗବାନ କହୁଛନ୍ତି ଆରେ ଅର୍ଜୁନ ବନ୍ଧୁମାନଙ୍କ ସହିତ ସନ୍ଧି କରାଯାଏ ତୁମେ ତ ବନ୍ଧୁଭାବଟା ସୃଷ୍ଟି କରିଦେଲ ଏଠି କ'ଣ କରିବ ସନ୍ଧି କରିବ ଯୁଦ୍ଧ କ୍ଷେତ୍ରରେ ବନ୍ଧୁ ବନ୍ଧୁ କିଛି ନାହିଁ ଯୁଦ୍ଧ କ୍ଷେତ୍ରରେ ବନ୍ଧୁ କିଛି ନାହିଁ ତା ତୁମେ ସନ୍ଧି କରିବ କହିଲେ ନା ନାହିଁ ନନୁ ବନ୍ଧୁତ୍ୱାତେ ତ ସନ୍ଧିମେବ ବିଧିଷ୍ୟତି ବିଧିଷ୍ୟନ୍ତି ତୁମେ ବନ୍ଧୁ ତୁମର କହୁଛ ଯେ ରଥ ରଖ ମୁଁ ବନ୍ଧୁମାନଙ୍କୁ ଦେଖିବି କେଉଁ ବନ୍ଧୁମାନଙ୍କ ସହିତ ମୋର ଯୁଦ୍ଧ କରିବାକୁ ପଡିବ ଭଗବାନ କହିଲେ ବନ୍ଧୁମାନଙ୍କ ସହିତ ସନ୍ଧି କରିବାକୁ ପଡିବ ପୁଣି ବନ୍ଧୁ ଭାବନା ତୁମର ଆଣିଲେ କହିଲେ ନା ତତ୍ରାହ କଣ ଅର୍ଜୁନ କହିଲେ ଜୋସ୍ମାନ ଏଠି ଦେଖ ଶବ୍ଦ ଅଛି ଜୋସ୍ମାନ କେ ମୟା ସହ ଯୁଦ୍ଧବ୍ୟମ କାହା ସହିତ ମୋତେ ଯୁଦ୍ଧ କରିବାକୁ ପଡିବ ସେଇଟାକୁ ସେ କହିଲେ ଜୋସ୍ମାନ ଇତି ନ ତୁ ସନ୍ଧି ବିଧିଷ୍ୟତି ମୁଁ ଦେଖିବା ପାଇଁ ଚାହୁଁଛି ବନ୍ଧୁମାନଙ୍କୁ କେଉଁ ବନ୍ଧୁମାନଙ୍କ ସହିତ ମୁଁ ଯୁଦ୍ଧ କରିବି କିନ୍ତୁ ଏଠି ବନ୍ଧୁ ଅର୍ଥ ନୁହେଁ ଯେ ମୁଁ ସନ୍ଧି କରିବି ମୁଁ ଯୁଦ୍ଧ କରିବି କିନ୍ତୁ ବଳଦେବ ଦାସ ତାପରେ ଗୋଟେ ଟିକାରେ ଲେଖିବେ ଭଗବାନ ମୋହ ପ୍ରବେଶ କରିଦେଇ ହସିବେ ଇଏ ଦେଖ ବଡ ବଡ କଥା କହୁଛି ମୁଁ ସନ୍ଧି କରିବି ନା ମୁଁ ଯୁଦ୍ଧ କରିବି ବଳଦେବ ଦାସ କହିବେ ଦେଖ ତୁମେ ମୋର ମାଉସୀ ପୁଅ କଣ ମାଉସୀ ପୁଅ ହେବେ ନା ମୋର ତ ସମ୍ବନ୍ଧ ଜ୍ଞାନ ପିଇସୀ ସରି ମୋ ପିଇସୀ ପ୍ରିୟ ପୁଅ କହିଦଉଛି ସିନା କିନ୍ତୁ ମୁଁ ଜାଣିଥିବି ଯୁଦ୍ଧରୁ ପଛକୁ ଫେରିବନି ତ ସନ୍ଧି କରିବନି ତ ଏତିକି ତ କହୁଁ କୁ ଅର୍ଜୁନ କହିଦେଲ ନା ଆଉ ମୋର ଶରୀର ବେପୁଥୁ ଆସୁଛି ମୋର ହସ୍ତରେ ଗାଣ୍ଠି ବନ୍ଧନ ରହୁନି ଆରମ୍ଭ ହେଇଯିବ ଆଉ ସେଟା ମୋ ସଙ୍ଗେ ପ୍ରବେଶ କରେଇଲା କେମିତି ମୋହ ପ୍ରବେଶ କରେଇଲେ ଯେତେ ବନ୍ଧୁମାନଙ୍କୁ ପିତାମ ଭୀଷ୍ମଙ୍କ ଆଗରେ ରଖିଦେଲେ ଭଗବାନ ସାଙ୍ଗେ ସାଙ୍ଗେ ମୋ ଶକ୍ତିଟାକୁ ପ୍ରକାଶ କରେଇଲେ ଆଉ ଯେତେ ବନ୍ଧୁ ଅଛନ୍ତି ପ୍ରକୃତ ସବୁଠୁ ବନ୍ଧୁ ବଡ ବନ୍ଧୁ ହେଲେ ଗୁରୁ ନା ଆଉ ଅର୍ଜୁନଙ୍କ ପାଇଁ ପିତାମ ଭୀଷ୍ମ ଗୁରୁ ଥିଲେ ପିତା ଥିଲେ ସବୁବେଳେ ପଚାରନ୍ତି ମହାଭାରତରେ ସେ ବହୁତ ସୁନ୍ଦର ପ୍ରସଙ୍ଗ ଅଛନ୍ତି ଆଉ ତା ତ ଅର୍ଜୁନ ଜାଣି ସବୁବେଳେ ତାଙ୍କର ସବୁବେଳେ ଶ୍ୱେତ ବସ୍ତ୍ର ପିନ୍ଧନ୍ତି କିଏ ଆମର ପିତାମ ଭୀଷ୍ମ ସବୁବେଳେ ଶ୍ୱେତ ବସ୍ତ୍ର ପିନ୍ଧନ୍ତି ଧଳା ବସ୍ତ୍ର ମହାଭାରତ ବି ସେମିତି ଧଳା ବସ୍ତ୍ର ପିନ୍ଧନ୍ତି ବହୁତ ସୁନ୍ଦର ଏ ତ ଆମର ଗୋଟେ ମଣିଷଟେ ଅଭିନୟ କରିଛି କିନ୍ତୁ ଯାହା ସେଥିରେ ସେଥିରେ ବି କିଛି ଶକ୍ତି ରହିଛି ଯାହା ଭକାନ ଭଗବାନଙ୍କ ବିଷୟରେ ଡ୍ରାମା ହଉଛି ନା ଲୀଳା ହଉଛି ପିତାମ ଭୀଷ୍ମ ବଡ ମହାଜନ ଲୋକ ବ୍ରହ୍ମଚାରୀ ଗଙ୍ଗାପୁତ୍ର ଆଉ ତା ତ ସେ ମହାଭାରତରେ ମୁଁ ପଢ଼ୁଥିଲି ଭୀଷ୍ମ ପ୍ରସଙ୍ଗରେ ମୁଁ କେତେ ତାକୁ ଆଣିଥିଲି ସବୁ କେତେ ତାଙ୍କର ବସ୍ତ୍ରକୁ ଅର୍ଜୁନ କାନ୍ଦୁଛନ୍ତି ନା ଯୁଦ୍ଧ କରୁଛନ୍ତି କାନ୍ଦୁଛନ୍ତି ଚିନ୍ତା କରୁଛନ୍ତି ଗୋଟେ ସ୍ୱର ମାରିକି ଚିନ୍ତା କରୁଛନ୍ତି ମୁଁ ଛୋଟ ପିଲାବେଳେ ଯାହାଙ୍କୁ ତାତ ତାତ ବୋଲି ଡାକୁଥିଲି ସେ କହୁଥିଲେ ନା ନାଇଁ ମୁଁ ତାତ ନୁହେଁ ନା ହଁ ତବ ତାତ ମୁଁ ତୁମ ବାପା ନୁହେଁ ମୁଁ ତୁମ ବାପାଙ୍କର ବାପା ଅର୍ଜୁନଙ୍କୁ ବୁଝାଉଥିଲେ କିନ୍ତୁ ଅର୍ଜୁନ ବୁଝିପାରୁନଥିଲେ ସେ ତ ବାପାଙ୍କୁ ଦେଖିନାହାନ୍ତି ଛୋଟ ପିଲାବେଳେ ଧର ତାଙ୍କର ବସ୍ତ୍ରକୁ ସବୁ ଧୂଳି 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 ଦୋଷର କରୁଥିଲେ ଅର୍ଜୁନ ଯୁଦ୍ଧ କରୁନଥିଲେ ପୁରା ତାଙ୍କ ବାଲ୍ୟ ଅବସ୍ଥାରେ ପିତାମ ଭୀଷ୍ମଙ୍କର ସ୍ନେହଟାକୁ ଦେଖୁଥିଲେ ଆଉ ପିତାମ ଭୀଷ୍ମ ଅର୍ଜୁନଙ୍କର ତାଙ୍କର ଯେଉଁ ବାଲ୍ୟ ଅବସ୍ଥା ଦେଖୁଥିଲେ ମଝିରେ କୃଷ୍ଣ ଥିଲେ ଏ ହେଲା ଜୀବନର ସବୁଠୁ ଭଲ ପାଇବାଟାକୁ ଜଳାଞ୍ଜଳି ଦିଆଯିବ ଜଗତରେ ଯିଏ ବି ଆମର ଏ ଦେହଟା ସବୁଠୁ ପ୍ରିୟ ହବ ଦେହ ସ୍ତ୍ରୀ ପୁତ୍ର କନ୍ୟା ଧନ ସବୁ ଛାଡ଼ିଦେଇ ଆସିବ ଆସି ମଠ ମନ୍ଦିର ତୁମେ ରହିବ ତାପରେ ହେଇଯିବ ତୁମର ଦେହ ତୁମର ମନ ମୋର ଏଇଟା ପାଇବାର ଅଛି ମୋର ଦେହ ମୋର ଏଇଟା ଜିନିଷ ତାକୁ ବି ଜଳାଞ୍ଜଳି ଦେଇଦେବାକୁ ପଡ଼ିବ କୃଷ୍ଣ କେବଳ ରହିବ ମୋ ପାଖରେ ଆଉ କିଏ ରହିବେନି ମୋର କେହି ଏଠି ପ୍ରିୟ ନାହାନ୍ତି ମୋର ଗୁରୁ ଆଉ କୃଷ୍ଣ ମୁଁ ଭଗବାନଙ୍କୁ ଭଲ ପାଇବି ସେଇଟା ପରୀକ୍ଷା ପିତା ମୁଁ ଭୀଷ୍ମଙ୍କ ତମେ ଦେଖିଦେଇଛନ୍ତି ଆଉ ଭଗବାନ ପଛରୁ ଜଣେ କହୁଛନ୍ତି କ'ଣ ସନ୍ଧି କରିବ ନା କ'ଣ ଆଉ ସେ ତ ମୋହ ପ୍ରବେଶ ହେଇଗଲା ଆଉ ତାପରେ କହିବେ ମୋର ଗାଣ୍ଡିବ ଧନ ଥରୁଛି ଆସିବ ସେଇଠି ଆଉ ଏବେ ସୁସ୍ଥ ସରିବେ ଆମେ ସବୁ ଆରମ୍ଭ କରିବେ ଆଉ ଗୀତା ଭଗବାନ ଆସିବେ ଦିବ୍ୟ ଜ୍ଞାନ ନାହିଁ ସବୁ ଭଗବାନ ପ୍ରଦାନ କରିବେ ଶିଷ୍ୟ କରିବେ ବର୍ତ୍ତମାନ ଅର୍ଜୁନ ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଏ ଗୌର ପ୍ରେମାନନ୍ଦେ।